ଆସନ୍ତୁ ଆମେମାନେ ଅଳ୍ପ କିଛିକ୍ଷଣ ପାଇଁ ଛିଡ଼ା ହୋଇ ରହିଥିବା ଯେତେବେଳେ କି ଆମେମାନେ ପ୍ରାର୍ଥନା ନିମନ୍ତେ ମସ୍ତକଗୁଡ଼ିକୁ ନତ କରୁ, ଏବଂ ବର୍ତ୍ତମାନ ଆମର ମସ୍ତକଗୁଡ଼ିକୁ ନତ କରିଥିବା ସହ ଆଉ ମୁଁ ଭରସା କରେ ଯେ ଆମର ହୃଦୟଗୁଡ଼ିକ ମଧ୍ୟ ନତ ହୋଇଅଛି। ମୁଁ ଆଶ୍ଚର୍ଯ୍ୟ କରେ ଯେ ଆଜି ରାତି ଏଠାରେ କେତେଜଣ ଅଛନ୍ତି ଯେଉଁମାନେ କିଛି ବିଶେଷ କଥାକୁ ନେଇ ପ୍ରାର୍ଥନାରେ ମନେ ପକାଯାଉ ବୋଲି ଚାହିଁବେ। କ'ଣ ଆପଣ କେବଳ ନିଜର ହାତକୁ ଉଠାଇ ଏହା କହିବେ କି, ପରମେଶ୍ୱର ଆଜି ରାତିରେ ମୋତେ ତାହା ପ୍ରଦାନ କର ଯାହା ମୁଁ ଖୋଜୁଅଛି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କର ସ୍ୱର୍ଗୀୟ ପିତା, ବର୍ତ୍ତମାନ ଯେତେବେଳେ କି ଆମେ ବିନମ୍ରତା ସହ ଅନୁଗ୍ରହର ଏହି ମହାନ ସିଂହାସନ ନିକଟକୁ ଆସୁଅଛୁ, ବିଶ୍ୱାସ ଦ୍ୱାରା ଆମେ ଆରପାରିକୁ ଯାଉ ଯେଉଁଠାରେ ପରମେଶ୍ୱର ଏବଂ ସ୍ୱର୍ଗଦୂତଗଣ ଓ କିରୁବଗଣ ଆଉ ସମସ୍ତ ସ୍ୱର୍ଗୀୟ ସୈନ୍ୟ ଏକତ୍ରିତ ହୋଇଥାନ୍ତି। କାରଣ ସେ କହିଥିଲେ ଯେ ଏପରିକି ଗୋଟିଏ ଘର ଚଟିଆ ସୁଦ୍ଧା ସ୍ୱର୍ଗୀୟ ପିତାଙ୍କୁ ନ ଜଣା ହୋଇ ଭୂମିରେ ପଡ଼ିପାରେ ନାହିଁ। ତାହେଲେ ସେ ଏଠାରେ କେତେ ଅଧିକ ଜାଣିଛନ୍ତି ଯେତେବେଳେ କି ଶହ ଶହ ଲୋକ ମୁଣ୍ଡ ନୁଆଇ ଅଛନ୍ତି ଏବଂ ବିଶେଷ ଅନୁରୋଧ ଗୁଡ଼ିକ ପାଇଁ ତୁମକୁ ଡାକୁଛନ୍ତି। ପିତା, ଆଜି ରାତି ଅଭାବୀ ଜଗତ ଉପରକୁ ଦେଖ, କାରଣ ଆମେ ଏକ ଅଭାବୀ ଲୋକ ଅଟୁ। ଏବଂ ମୁଁ ପ୍ରାର୍ଥନା କରେ ପରମେଶ୍ୱର, ଯେହେତୁ ଆମେ ଏଠାରେ ଏକତ୍ରିତ ହୋଇଅଛୁ ଓ ଜୀବନ୍ତ ପରମେଶ୍ୱରଙ୍କ ଉପରେ ଆମର ବିଶ୍ୱାସକୁ ପ୍ରକାଶ କରୁଅଛୁ, ଯିଏକି ପ୍ରାର୍ଥନାର ଉତ୍ତର ଦିଅନ୍ତି। ଆମେ ହୃଦୟ ଓ କର୍ଣ୍ଣଗୁଡ଼ିକର ଅସୁନ୍ନତ ଜଗତରୁ ବାହାରି ଆସିଅଛୁ ଏକ ପୃଥକ ଜୀବନଯାପନ କରିବା ନିମନ୍ତେ, ଏବଂ ତୁମ ଉପରେ ଆମର ବିଶ୍ୱାସ ସ୍ୱୀକାର କରି ବଞ୍ଚିବା ନିମନ୍ତେ ବାହାରି ଆସିଅଛୁ। ଆଜି ରାତି ଆମେ ନିଜର ହାତ ଉଠାଇଅଛୁ ଏବଂ କହୁଅଛୁ, ଆମେ ଅଭାବୀ ଅଟୁ। ପ୍ରିୟ ପରମେଶ୍ୱର, ସେମାନଙ୍କର ପ୍ରତ୍ୟେକ ଅନୁରୋଧ ଗୁଡ଼ିକର ଉତ୍ତର ଦିଅ। ଏବଂ ତାହାପରେ ପିତା, ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ଆଜି ରାତି ବାକ୍ୟରେ ଆମକୁ ସାକ୍ଷାତ କରିବ। ଆମେ ସଂଶୋଧନ ପାଇଁ ଏଠାକୁ ଆସୁଅଛୁ, ବୁଝିବା ପାଇଁ ଆସୁଅଛୁ, ଯେପରିକି ଆମେ କେବଳ ଜାଣିପାରୁ ଯେ ଆମେ କିପରି ଏହି ରାଜିର ଦିନରେ ରହିବା, ଆଗକୁ କ'ଣ ଅପେକ୍ଷା କରିବା, କ'ଣ କରିବା। କାରଣ ଆମେ ଜାଣୁ ଯେ ଭବିଷ୍ୟତବକ୍ତାମାନଙ୍କର ପୂର୍ବରୁ କହିଥିବା ସମସ୍ତ ଚିହ୍ନ ଗୁଡ଼ିକ ଅନୁଯାୟୀ ପ୍ରଭୁଙ୍କ ଆଗମନ ସନ୍ନିକଟ ଅଟେ। ପ୍ରଭୁ, ଆମେ ସେହି ସମୟକୁ ପାଖେଇ ଆସୁଅଛୁ ଯେତେବେଳେ ତୁମର ସନ୍ତାନମାନଙ୍କୁ ସମ୍ପୂର୍ଣ୍ଣ ମୁକ୍ତି ଦିଆଯିବ। ହେ ପରମପିତା ପରମେଶ୍ୱର, ଏହା ହେଉ ଯେ ଆମେ ସମସ୍ତେ ସେଠାରେ ରହୁ, ଜଣ ହେଲେ ବି ନିଖୋଜ ନ ହେଉ। ପ୍ରଭୁ, ଏଠାରେ ରହିବାର ଆମର ତାହା ହିଁ ଉଦ୍ଦେଶ୍ୟ ଅଟେ। ଆମେ ତୁମକୁ ପ୍ରେମ କରୁ ଏବଂ ଆମେ ସେହି ଘଟିକା ପାଇଁ ପ୍ରସ୍ତୁତ ହେବାକୁ ଚେଷ୍ଟା କରୁଅଛୁ। ଆମ ସହିତ କଥା ହୁଅ ବୋଲି ଆଜି ରାତି ଆମେ ପୁଣି ଥରେ ବିନତି କରୁଛୁ, ଏବଂ ରୋଗୀମାନଙ୍କୁ ସୁସ୍ଥ କର। ସମସ୍ତ ରୋଗୀ ଏବଂ ଦୁଃଖୀମାନ ଯେଉଁମାନେ କି ଭବନରେ ଅଛନ୍ତି, ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ସେମାନଙ୍କୁ ସୁସ୍ଥ କରିବ ପ୍ରଭୁ, ଏବଂ ବିଶେଷ କରି ସେମାନଙ୍କୁ ଯାହାଙ୍କର କି ଆତ୍ମିକ ଆବଶ୍ୟକତା ରହିଛି। ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ପ୍ରତ୍ୟେକ ବିନଷ୍ଟ ହୋଇଥିବା ପ୍ରାଣକୁ ରକ୍ଷା କରିବ, ପ୍ରତ୍ୟେକ ବିଶ୍ୱାସୀଙ୍କୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କର, ଏବଂ ତୁମର ବିଶ୍ୱାସୀ ପିଲାମାନଙ୍କ ମଧ୍ୟରେ ଶକ୍ତି ଏବଂ ସାମର୍ଥ୍ୟକୁ ନୂତନୀକୃତ କର। ପିତା, ଏହି ବିଷୟଗୁଡ଼ିକୁ ପ୍ରଦାନ କର। ଆମେ ବହୁତ ମାଗୁଅଛୁ, କାରଣ ତୁମେ ଆମକୁ ମାଗିବାକୁ କହିଛ। ପ୍ରଚୁର ମାଗ, ବଡ଼ ବଡ଼ ବିଷୟଗୁଡ଼ିକୁ ମାଗ, ସେମାନଙ୍କ ମଧ୍ୟରୁ ଅନେକ ଯାହାଫଳରେ କି ଆମର ଆନନ୍ଦ ପରିପୂର୍ଣ୍ଣ ହେବ, ଏବଂ ଆମେ ସେଗୁଡ଼ିକୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁ, ଆମେନ୍। ବସିଯାଇପାରନ୍ତି। ମୁଁ ନିଶ୍ଚିତ ଭାବରେ ଆଜି ରାତି ଏହା ଏକ ବଡ଼ ସୌଭାଗ୍ୟର ବିଷୟ ବୋଲି ମନେ କରେ ଯେ ପୁନର୍ବାର ଏଠାରେ ପ୍ରଚାର ମଞ୍ଚରେ ଏହି ଉଚ୍ଚ ବିଦ୍ୟାଳୟଠାରେ ସୁସମାଚାର ଶୁଣିବାକୁ ଏକତ୍ରିତ ହୋଇଥିବା ଏହି ଉତ୍ତମ ଲୋକମାନଙ୍କର ସମ୍ମୁଖାସମ୍ମୁଖୀ ହୋଇପାରିଛି। ମୁଁ ପରମେଶ୍ୱରଙ୍କ ଦୟାକୁ ମାଗୁଛି ଯେ ସେ ମୋତେ ଆପଣମାନଙ୍କୁ ସତ୍ୟ କହିବା ହେତୁ ସାହାଯ୍ୟ କରିବେ, ଯେତିକି ସତ୍ୟ ମୁଁ ଜାଣେ। ସେ ଏବେ ସୁଦ୍ଧା ମନୁଷ୍ୟର ମୁଖ ବନ୍ଦ କରିପାରନ୍ତି, ଠିକ ଯେପରିକି ସେ ସିଂହର ମୁଖ ବନ୍ଦ କରିପାରିଥିଲେ। ଏବଂ ଯଦି ମୁଁ କେବେ ଏପରି କୌଣସି ବିଷୟ କହିବାକୁ ଚେଷ୍ଟା କରିବି ଯାହାକି ଭୁଲ ଅଟେ ଓ ତାହାଙ୍କ ଇଚ୍ଛାର ବିରୁଦ୍ଧରେ ଅଟେ, ମୋର ସତ୍ୟନିଷ୍ଠ ପ୍ରାର୍ଥନା ଯେ ସେ ମୋ ମୁଖକୁ ବନ୍ଦ କରିଦିଅନ୍ତୁ, ଯେପରିକି ମୁଁ ତାହା ନ କୁହେ। କାରଣ ପ୍ରକୃତରେ ମୁଁ ନିଜେ ସ୍ୱର୍ଗରେ ରହିବାକୁ ଚାହେଁ, ଆଉ ମୁଁ କଦାପି ସେଠାରେ ରହିବି ନାହିଁ, ଏବଂ ତାହା ସବୁ ବ୍ୟତୀତ ମୁଁ ଜଣେ ମିଥ୍ୟା ନେତା ହେବି, ଏପରି କେହି ଯିଏକି କୌଣସି ବିଷୟ ମିଥ୍ୟା ଭାବରେ କରିଅଛି। ଯଦି ମୁଁ ତାହା କରେ, ତାହା ଏଇଥିପାଇଁ ଅଟେ କାରଣ ମୁଁ ଆଉ କିଛି ଅନ୍ୟ ଭିନ୍ନ ବିଷୟ ଜାଣେ ନାହିଁ। ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆସନ୍ତାକାଲି ସକାଳେ ଯଦି ଏହା ପରମେଶ୍ୱରଙ୍କ ଇଚ୍ଛା ହୁଏ, ତେବେ ମୁଁ ସେହି ବିଷୟ ବିବାହ ଏବଂ ଛାଡ଼ପତ୍ର ଉପରେ କହିବାକୁ ଲକ୍ଷ୍ୟ ରଖିଛି, ଏବଂ ଆମେ ବିଶ୍ୱାସ କରୁ ଯେ ଆପଣମାନେ ଆସିବେ ଏବଂ ଆପଣଙ୍କର ପେନ୍ସିଲ ଓ କାଗଜ ଆଣିବେ। ଆମେ ଅଧିକ ସମୟ ନେବା ନାହିଁ, କିନ୍ତୁ ମୁଁ କେବଳ ଚାହିଁବି, ମୋର ଇଣ୍ଡିଆନାକୁ ଫେରିବା ପଛରେ ତାହା ହିଁ ପ୍ରଥମ ଉଦ୍ଦେଶ୍ୟ ଥିଲା ଯେ ମୁଁ ଆପଣମାନଙ୍କୁ ତାହା ପ୍ରତିଜ୍ଞା କରିଥିଲି, ଏବଂ ଆସନ୍ତାକାଲି ସକାଳେ ମୁଁ ଚେଷ୍ଟା କରିବି। ଯଦି ମୁଁ ତାହାକୁ ଆସନ୍ତାକାଲି ସକାଳେ ପାଏ ନାହିଁ, ତେବେ ଆସନ୍ତାକାଲି ରାତିରେ କରିବି, କିନ୍ତୁ ମୁଁ ଆସନ୍ତାକାଲି ସକାଳେ ଚେଷ୍ଟା କରିବାକୁ ଯାଉଅଛି। ଯଦି ପ୍ରଭୁ ଇଚ୍ଛା କରନ୍ତି, ଏହି ଦୁଇଟି ଚିନ୍ତାଧାରା ବିଦ୍ୟାଳୟର ବିଷୟରେ କହିବାକୁ ଏବଂ ପରମେଶ୍ୱର ଆମକୁ ଜାଣିବାରେ ସାହାଯ୍ୟ କରନ୍ତୁ ଯେ ସତ୍ୟ କ'ଣ ଅଟେ, କେବଳ ଏହା ଜାଣିବା ପାଇଁ ଯେ ସତ୍ୟ କ'ଣ, ଯେପରିକି ଆମେ ସତ୍ୟ ଓ ଆଲୋକରେ ଚାଲିପାରୁ। ଆମେ ଆପଣ ଜାଣନ୍ତି, ଜଣେ ପୁରୁଣା ଅଶ୍ୱେତ ବନ୍ଧୁ ଥିଲେ। ସେ ମୋତେ କହିଲେ, ସେ କହିଲେ, ଭାଇ ବିଲି, ସେ କହିଲେ, ମୁଁ ନଦୀରେ କୌଣସି ଅସୁବିଧା ଚାହେଁ ନାହିଁ। ସେ କହିଲେ, ମୁଁ ମୋ ଟିକେଟ୍ ମୋ ନିଜ ହାତରେ ରଖିବାକୁ ଚାହେଁ ଏବଂ ଯେତେବେଳେ ସିଟି ବାଜିବ ମୁଁ ସେଠାରେ କୌଣସି ଅସୁବିଧା ଚାହେଁ ନାହିଁ। ମୁଁ ବହୁତ ଦିନ ପୂର୍ବରୁ ପ୍ରଭୁଙ୍କୁ ପଚାରିଥିଲି, ଯଦି କିଛି ଭୁଲ ଥାଏ ତେବେ ମୋତେ ତାହା ବର୍ତ୍ତମାନ ସମାଧାନ କରିବାକୁ ଦିଅ। କହିଲେ, ଯେହେତୁ ସେହିଦିନ ସକାଳେ ଜାହାଜଟି ଅନ୍ୟ ପାର୍ଶ୍ୱକୁ ଯାଉଥିବା ବେଳେ ଏହା ଅନ୍ଧକାର ଏବଂ ଝଡ଼ ତୋଫାନ ହେଉଥିବ, କହିଲେ, ମୁଁ କୌଣସି ହସ୍ତକ୍ଷେପ ଚାହେଁ ନାହିଁ। ମୁଁ ବର୍ତ୍ତମାନ ହିଁ ଏହାର ସମସ୍ତ ବିଷୟର ଯତ୍ନ ନେବାକୁ ଚାହେଁ। ତାହାରି ପାଇଁ ତ ଆମେ ଏଠାରେ ଅଛୁ, ସମସ୍ତ ହସ୍ତକ୍ଷେପର ଯତ୍ନ ନେବାକୁ ଚେଷ୍ଟା କରୁଛୁ, ଯେପରିକି ଆମେ ସେହି ଘଟିକାରେ ତାହା ଭିତରକୁ ପ୍ରବେଶ କରିପାରୁ। ତେବେ ଆଜି ରାତି ମୁଁ ଆପଣମାନଙ୍କ ସହିତ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଆସନ୍ତାକାଲି ଆମର ଦୁଇଟି ସେବା ରହିଛି ଏବଂ ତାପରେ ମୁଁ ସିଧାସଳଖ ଅନ୍ୟ କୌଣସି ସ୍ଥାନକୁ ଅଧିକ ସେବା ନେବା ପାଇଁ ଚାଲିଯିବି। ମାତ୍ର ବର୍ତ୍ତମାନ ଦ୍ୱିତୀୟ ବିବରଣର ପୁସ୍ତକରେ ମୁଁ ଦ୍ୱିତୀୟ ବିବରଣର ପର୍ବ 16ରୁ ପ୍ରଥମ ତିନୋଟି ପଦ 16:1-3 ପାଠ କରିବାକୁ ଇଚ୍ଛା କରେ। ଆବିବ ମାସକୁ ମାନ୍ୟ କର ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର। ଆବିବ ଚତୁର୍ଥ ମାସରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ରାତ୍ରି କାଳରେ ମିସରରୁ ବାହାର କରି ଆଣିଲେ। ପୁଣି ସଦାପ୍ରଭୁ ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ପଲରୁ ନିସ୍ତାର ପର୍ବ ବଳିଦାନ କରିବ। ତେବେ ଆଜି ରାତ୍ରି ମୋର ବିଷୟ ହେଉଛି ପରମେଶ୍ୱରଙ୍କ ମନୋନୀତ ଉପାସନାର ସ୍ଥାନ। ଯଦି ଆପଣ ଧ୍ୟାନ ଦେବେ ସେଠାରେ ଥିବା ସେହି ମାସ ତାର ଅର୍ଥ ଏପ୍ରିଲ। ଏପ୍ରିଲ ମାସ ହିଁ ଥିଲା ଯେତେବେଳେ ସେମାନଙ୍କୁ ବାହାରକୁ ଅଣାଯାଇଥିଲା। ଏବଂ ବର୍ତ୍ତମାନ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଆଜି ରାତି ଆମେ ପରମେଶ୍ୱରଙ୍କୁ ଉପାସକ ଭାବରେ ଏହି ଯେଉଁ ଦିନରେ ଆମେମାନେ ବାସ କରୁଛୁ ଆଉ ଆମେ ଅନେକ ଭିନ୍ନ ଭିନ୍ନ ଧାରଣାର ଲୋକମାନଙ୍କୁ ପାଉ ଏବଂ ଯେପର୍ଯ୍ୟନ୍ତ ଗୋଟିଏ ଜିନିଷ ବିଷୟରେ ଭିନ୍ନ ଧାରଣାମାନ ରହିଥାଏ ସେଠାରେ ବିଭିନ୍ନ ପ୍ରଶ୍ନମାନ ରହିଥାଏ। ତେବେ ପଚରା ଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଗୋଟିଏ ପ୍ରକୃତ ଉତ୍ତର ରହିବା ଆବଶ୍ୟକ। ଯଦି ମୁଁ ସେହି ପ୍ରଶ୍ନ ପଚାରିବି ଏହା କ'ଣ ଅଟେ, ତେବେ ସେମାନେ କହିବେ, ଏକ ଡେସ୍କ। ଏହା କ'ଣ ପାଇଁ ଅଟେ ବୁଝିଲେ, ତେବେ ସେଠାରେ କେହି ଜଣେ କହିପାରିବେ ଏହା ଏକ ଡେସ୍କ ନୁହେଁ, ଏହା ଏକ ବୋର୍ଡ ଅଟେ। ତେବେ ଏହା ଏକ ବୋର୍ଡ କିନ୍ତୁ ତଥାପି ଏହା ଏକ ଡେସ୍କ ଅଟେ। ଆପଣ ଦେଖନ୍ତୁ ଏହାର ଏକ ପ୍ରକୃତ ଉତ୍ତର ରହିବା ଆବଶ୍ୟକ ଏବଂ ଯଦି ମୁଁ କୌଣସି ବିଷୟରେ ଏକ ପ୍ରଶ୍ନ ପଚାରିବି ତାହାର ଏକ ପ୍ରକୃତ ଉତ୍ତର ରହିବା ଆବଶ୍ୟକ। ତାହାର ନିକଟବର୍ତ୍ତୀ କିଛି ଗୋଟାଏ ହୋଇପାରେ କିନ୍ତୁ ପ୍ରତ୍ୟେକ ପ୍ରଶ୍ନର ଏକ ପ୍ରକୃତ ପ୍ରତ୍ୟକ୍ଷ ଉତ୍ତର ହେବା ଆବଶ୍ୟକ। ତେଣୁକରି ଅତଏବ ଆମ ଜୀବନରେ ଆସୁଥିବା ପ୍ରତ୍ୟେକ ପ୍ରଶ୍ନ ତାହାର ଏକ ପ୍ରକୃତ ସଠିକ ଉତ୍ତର ରହିବା ଆବଶ୍ୟକ ଏବଂ ବର୍ତ୍ତମାନ ଆଜି ଆମେ ଏହା କୁହାଯାଉଥିବାର ଶୁଣିଥାଉ। ଆଜି ଜଗତରେ ଆମର ଅନେକ ଲୋକମାନେ, ମୁଁ ଜଣେ ମିଶନାରୀ ଭାବରେ ସମୁଦ୍ର ପାରି ତଥା ସମଗ୍ର ବିଶ୍ୱରେ ଅନେକ ଯାତ୍ରା କରିଅଛି, ଅନ୍ୟାନ୍ୟ ଭିନ୍ନ ଧର୍ମଗୁଡ଼ିକ ସହିତ ଯୋଗାଯୋଗରେ ଆସିଛି, ଯେପରିକି ବୁଦ୍ଧ ଓ ମହମ୍ମଦ ଏବଂ ଶିଖ ଓ ଜୈନ ଆଉ ଅନ୍ୟ କିଛି ଈଶ୍ୱର ଧର୍ମମାନ ଏବଂ ତାପରେ ଏଠାରେ ଆମର ନିଜ ଯୁକ୍ତରାଷ୍ଟ୍ରରେ ଏବଂ ଅନ୍ୟ ବିଦେଶୀ ଦେଶଗୁଡ଼ିକରେ ଆମର ସମସ୍ତ ଭିନ୍ନ ମଣ୍ଡଳୀଗୁଡ଼ିକ ସହିତ ସାକ୍ଷାତ କରିଛି, ଯେପରିକି ଆମର ନାମଧାରୀ ମଣ୍ଡଳୀମାନ ପ୍ରାରମ୍ଭିକ ରୋମାନ କ୍ୟାଥଲିକ ସହିତ ଆରମ୍ଭ କରି ଏବଂ ତାପରେ ଗ୍ରୀକ୍ ଓ ଅନ୍ୟାନ୍ୟ ଆଉ ସେହି ବିଭିନ୍ନ ରୀତିନୀତି ସହ ଏବଂ ତାପରେ ତଳକୁ ସମସ୍ତ ନାମଧାରୀ ଯୁଗମାନ ଦେଇ 900 ଏବଂ ସେହିପରି କିଛି ବିଭିନ୍ନ ପ୍ରୋଟେଷ୍ଟାଣ୍ଟ ନାମଧାରୀ ସଂସ୍ଥାମାନଙ୍କର, ତେବେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକର ଅବଶ୍ୟ ଆପଣ ସେମାନଙ୍କର ଧାରଣା ଦେଖିପାରନ୍ତି ଏବଂ ମୁଁ ସେମାନଙ୍କୁ ଦାୟୀ କରିପାରେ ନାହିଁ। ପ୍ରତ୍ୟେକ ଦାବି କରନ୍ତି ଯେ ସେମାନେ ସତ୍ୟ ଅଟନ୍ତି, ସେମାନଙ୍କ ପାଖରେ ସତ୍ୟ ଅଛି ଏବଂ ସେହି ମଣ୍ଡଳୀରେ ସମ୍ପୃକ୍ତ ଥିବା ଲୋକମାନେ ତାହା ବିଶ୍ୱାସ କରିବା ଉଚିତ, ଯେହେତୁ ସେମାନେ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ତାହା ଉପରେ ନିର୍ଭର ରଖିଛନ୍ତି, ସେମାନଙ୍କର ଅନନ୍ତ ଗନ୍ତବ୍ୟ ସ୍ଥଳକୁ ସେହି ମଣ୍ଡଳୀର ଶିକ୍ଷା ଉପରେ ନିର୍ଭର ରଖିଛନ୍ତି ଏବଂ ସେମାନେ ଜଣେ ଅନ୍ୟଠାରୁ ଏତେ ଭିନ୍ନ ଅଟନ୍ତି ଯେ ଏପରିକି ଏହା 900 ଏବଂ ସେହିପରି କିଛି ଭିନ୍ନ ପ୍ରଶ୍ନ ସୃଷ୍ଟି କରିଥାଏ। ଅତଏବ 900 ଏବଂ ସେହିପରି କିଛି ଭିନ୍ନ ପ୍ରଶ୍ନ ହୋଇଥିବା ହେତୁରୁ ସେଠାରେ ଗୋଟିଏ ସଠିକ ଉତ୍ତର ହେବା ଆବଶ୍ୟକ ଏବଂ ମୁଁ ଆଜି ରାତିରେ ଆମ ପାଇଁ ଚାହେଁ, ଯେହେତୁ ଆମେ ସ୍ୱର୍ଗକୁ ଯିବାକୁ ଚେଷ୍ଟା କରୁଅଛୁ ଓ ଆମ ପ୍ରଭୁ ଯୀଶୁଙ୍କୁ ଭେଟିବାକୁ ଚେଷ୍ଟା କରୁଅଛୁ, ଯାହାଙ୍କୁ ଆମେ ସମସ୍ତେ ପ୍ରେମ କରୁ, ମୁଁ ତାହା ପାଇବା ପାଇଁ ଶାସ୍ତ୍ରରେ ଖୋଜିବାକୁ ଚାହିଁବି। ବର୍ତ୍ତମାନ ଯଦି ଏହା ଏକ ବାଇବେଲ ପ୍ରଶ୍ନ ଅଟେ, ତେବେ ଏହାର ଏକ ବାଇବେଲ ଉତ୍ତର ରହିବା ଉଚିତ। ଏହା ପୁରୁଷମାନଙ୍କର ଏକ ଗୋଷ୍ଠୀରୁ କୌଣସି କୌଣସି ନିର୍ଦ୍ଦିଷ୍ଟ ସହଭାଗିତା ଠାରୁ ଆସିବାକୁ ଯୋଗ୍ୟ ହେବା ଉଚିତ ନୁହେଁ, କିମ୍ବା କୌଣସି ଶିକ୍ଷାବିତ୍ ଠାରୁ, କିମ୍ବା କୌଣସି ନାମଧାରୀ ସଂସ୍ଥା ଠାରୁ। ଏହାକୁ ତ ସିଧାସଳଖ ଶାସ୍ତ୍ରରୁ ଆସିବା ଉଚିତ, ଯେଉଁଠାରେ କି ପରମେଶ୍ୱରଙ୍କ ଉପାସନାର ସାକ୍ଷାତର ସ୍ଥାନ ଅଛି, ଏବଂ ନିଶ୍ଚିତ ଭାବରେ ପରମେଶ୍ୱର ହୋଇଥିବା ଯୋଗୁଁ ସେଠାରେ କୌଣସି ସ୍ଥାନରେ ଏକ ସାକ୍ଷାତକାର ସ୍ଥାନ ଅଛି ଯେଉଁଠାରେ ସେ ଭେଟନ୍ତି। ବର୍ତ୍ତମାନ ଆମେ ଏଠାରେ ଦ୍ୱିତୀୟ ବିବରଣୀରେ ଜାଣିବାକୁ ପାଇଲୁ ଯେ ଆରମ୍ଭରେ ମୂଷା ଶାସ୍ତ୍ରକୁ ପୁନର୍ବାର ଉଲ୍ଲେଖ କରି ସେହି ବିଷୟଗୁଡ଼ିକୁ ଯାହା ସେମାନଙ୍କୁ କହିଥିଲେ ଯେ କିପରି ସେମାନଙ୍କୁ ଏକ ମହାନ ଶକ୍ତିଶାଳୀ ବାହୁ ଦ୍ୱାରା ମିଶ୍ରରୁ ବାହାର କରି ଆଣିଥିଲେ ଏବଂ ପ୍ରଥମେ ସେମାନଙ୍କୁ ସ୍ଥାପିତ କରିଥିଲେ। ସେମାନେ ମିଶ୍ରରୁ ବାହାରି ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ପରମେଶ୍ୱରଙ୍କ ଲୋକ ବୋଲି କୁହାଯାଇଥିଲା, ଆଉ ତାପରେ ସେମାନଙ୍କୁ ପରମେଶ୍ୱରଙ୍କ ମଣ୍ଡଳୀ ବୋଲି କୁହାଗଲା। କାରଣ ଗୋଟିଏ ମଣ୍ଡଳୀ ହେଉଛି ଏକ ସହଭାଗିତା, କିମ୍ବା ପ୍ରକୃତରେ ମଣ୍ଡଳୀର ଅର୍ଥ ଆହ୍ୱାନ ପ୍ରାପ୍ତ ଯେଉଁମାନଙ୍କୁ ଆହ୍ୱାନ କରାଯାଇଛି, ଏବଂ ସେମାନେ ମଣ୍ଡଳୀ ହେବା ହେତୁ ମିଶ୍ରରୁ ବାହାରି ଆସିଥିଲେ। ତେବେ ପରମେଶ୍ୱର ସେମାନଙ୍କୁ କହିଥିଲେ ଯେତେବେଳେ ସେମାନେ ମନ୍ଦିର ପ୍ରତିଷ୍ଠା କରିବା ପୂର୍ବରୁ ଏବଂ ଯାହା ସବୁ ସେମାନେ କରିଥିଲେ ତାହା ପୂର୍ବରୁ ମୁଁ ମୋର ଉପାସନା ସ୍ଥାନ ମନୋନୀତ କରିବି ଏବଂ ସେଥିରେ ମୁଁ ମୋର ନାମକୁ ରଖିବି, ଏବଂ ତାହା ହିଁ ସେ ଏକମାତ୍ର ସ୍ଥାନ ଅଟେ ଯେଉଁଠାରେ କି ପରମେଶ୍ୱର କେବେ କାହାରିକୁ ଭେଟନ୍ତି। ତାହା ତାଙ୍କର ନିଜ ପସନ୍ଦ ଅନୁଯାୟୀ ଥିଲା। ସେ ତାଙ୍କର ସ୍ଥାନ ବାଛିଲେ, ଏବଂ ଯେଉଁଠାରେ ସେ ତାଙ୍କର ସ୍ଥାନ ବାଛିଲେ ସେ ତାଙ୍କର ନାମକୁ ରଖିଲେ। ସେହି ଦ୍ୱିତୀୟ ପଦ ଏଠାରେ ଆମକୁ କୁହେ ଯେ ସେ ତାଙ୍କର ନାମକୁ ସେହି ସ୍ଥାନରେ ରଖିବେ ଯେଉଁ ସ୍ଥାନରେ କି ଲୋକମାନେ ତାହାଙ୍କର ଉପାସନା କରନ୍ତୁ ବୋଲି ସେ ବାଛିଥିଲେ। ତେବେ ଏହାର ବିଷୟ ହେଉଛି ଆମେ ଖୋଜିବାକୁ ଚାହୁଁଛେ ସେ ସ୍ଥାନଟି କେଉଁଠାରେ ଅଛି, 900 ଏବଂ ସେହିପରି କିଛି ଭିନ୍ନ ଧାରଣାଗୁଡ଼ିକ ସହିତ, ଯେପରିକି ଆମେ ସମସ୍ତ ମୂର୍ତ୍ତିପୂଜକ ଧର୍ମକୁ ଅତିକ୍ରମ କରିଯାଉଅଛୁ ଏବଂ କେବଳ ଖ୍ରୀଷ୍ଟିଆନ ଧର୍ମ ବିଷୟରେ କହୁଅଛୁ, ଯାହାକି ମୋ ମୂର୍ତ୍ତି ପୂଜକ ମାନଙ୍କ ପାଇଁ ଏକ ଭାବନା ଅଛି, ନଚେତ୍ ମୁଁ ନିଶ୍ଚିତ ଭାବରେ ସେଠାକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା କରୁନଥାନ୍ତି। କିନ୍ତୁ ସେମାନେ ଭୁଲ ଅଟନ୍ତି। ଖ୍ରୀଷ୍ଟିଆନ ଧର୍ମ ହିଁ କେବଳ ଏକମାତ୍ର ଧର୍ମ ଯାହାକି ସତ୍ୟ ଅଟେ, ତାହା ହେଲା ଖ୍ରୀଷ୍ଟିଆନ ଧର୍ମ। ଆଉ ମୁଁ ତାହା ଏଇଥିପାଇଁ କହୁ ନାହିଁ କାରଣ ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ, କାରଣ ମୁଁ ବିଶ୍ୱାସ କରେ ଯେ ତାହା ସତ୍ୟ ଅଟେ। ଏହା ହିଁ ହେଉଛି ଏକମାତ୍ର ଧର୍ମ ଯାହାକି ଠିକ ଅଟେ। ମୁଁ ସେହି କବରକୁ ଯାଇଅଛି ଯେଉଁଠାରେ ପ୍ରତି 4 ଘଣ୍ଟାରେ ଧଳା ଘୋଡ଼ା ବଦଳାଯାଏ, ଯେଉଁଠାରେ କି ମହମ୍ମଦ ଜଣେ ମହାନ ଯାଜକ ଏବଂ ଖ୍ରୀଷ୍ଟଙ୍କ ଅନୁରୂପ ଜଣେ ନେତା, ଜଣେ ଭବିଷ୍ୟତା ହେବାର ଥିଲେ, ଏବଂ ମୋର ସନ୍ଦେହ ନାହିଁ ଯେ ସେ ତାହା ଥିଲେ ମାକାବି ଭାଇମାନଙ୍କର ପରି। ମାତ୍ର ଯେତେବେଳେ ସେମାନେ ସେ ମରିଗଲେ, ସେ ଦାବି କରିଥିଲେ ଯେ ସେ ପୁନର୍ବାର ଉଠିବେ ଏବଂ ସମଗ୍ର ବିଶ୍ୱକୁ ଜୟ କରିବେ। ତେବେ ପ୍ରାୟ ପ୍ରତ୍ୟେକ 4 ଘଣ୍ଟାରେ ସେମାନେ ରକ୍ଷୀମାନଙ୍କୁ ବଦଳାନ୍ତି ଏବଂ ସେମାନେ ତାଙ୍କ କବରରେ ଏକ ଧଳା ଘୋଡ଼ା ରଖନ୍ତି। 2000 ବର୍ଷ ଧରି ସେମାନେ ଆଶା କରୁଛନ୍ତି ଯେ ସେ ପୁନର୍ବାର ଉଠି ଆସିବେ ଏବଂ ଜଗତକୁ ଜୟ କରିବେ। କିନ୍ତୁ ଆପଣ ଦେଖନ୍ତୁ, ଏବଂ ଆପଣ ବୁଦ୍ଧ ପାଖକୁ ଯାଆନ୍ତୁ, ବୁଦ୍ଧ 100 ବର୍ଷ ପୂର୍ବେ, ପ୍ରାୟ 2300 ବର୍ଷ ପୂର୍ବେ ରହିଥିଲେ, ଜାପାନର ଦେବତା ଥିଲେ, ଏବଂ ତେଣୁକରି ସେ ଜଣେ ଦାର୍ଶନିକ ଥିଲେ, କିଛି ଗୋଟାଏ କନଫ୍ୟୁସିୟସ୍ ପରି ଏବଂ ପ୍ରଭୁତିଙ୍କ ପରି। କିନ୍ତୁ ଏହି ସବୁ ପ୍ରତିଷ୍ଠାତା ଏବଂ ଇତ୍ୟାଦି ମାନେ ସେମାନେ ସମସ୍ତେ ସେମାନଙ୍କ ଦର୍ଶନ ସହିତ ମୃତ୍ୟୁବରଣ କଲେ, ଆଉ ସମାଧି ଦିଆଗଲା ଓ କବରରେ ରହିଛନ୍ତି। କିନ୍ତୁ ଖ୍ରୀଷ୍ଟିଆନ ଧର୍ମ, ଯାହାକି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରତିଷ୍ଠା କରାହୋଇଛି, ସେଠାରେ ଏକ ଖାଲି କବର ରହିଛି। ସେହି ଏକମାତ୍ର ମଣିଷ ଥିଲେ ଯିଏକି ପୃଥିବୀରେ କେବେ ଛିଡ଼ା ହୋଇଥିଲେ ଏବଂ ବଞ୍ଚିଥିଲେ ଓ କହିଥିଲେ, ମୋ ପାଖରେ ନିଜ ଜୀବନକୁ ତ୍ୟାଗ କରି ପୁନର୍ବାର ତାହାକୁ ଉଠାଇବାର ଶକ୍ତି ଅଛି, ଏବଂ ସେ ତାହା କଲେ, ଏବଂ ସେ ଆଜି ଜୀବିତ ଅଛନ୍ତି। ଏବଂ ଆମେ ଜାଣୁ ଯେ ସେ ଜୀବିତ ଅଛନ୍ତି କାରଣ ସେ ଆମ ସହିତ ଅଛନ୍ତି, ପୁଣି ଶାରୀରିକ ଚିହ୍ନ ଓ ଚମତ୍କାର ଦ୍ୱାରା ନିଜକୁ ପ୍ରମାଣ କରୁଛନ୍ତି, ଯାହାକି ସେ ତାହା ଦେଖାଇବେ ବୋଲି ପ୍ରତିଜ୍ଞା କରିଥିଲେ। ଏପରିକି ଏକ ଅଗ୍ନିସ୍ତମ୍ଭ ରୂପରେ ଇସ୍ରାଏଲ ସନ୍ତାନମାନଙ୍କୁ ପ୍ରାନ୍ତର ଦେଇ କଢ଼ାଇ ନେଇଥିଲେ, ତାହା ଆଜି ଆମ ସହିତ ଅଛନ୍ତି। ଏପରିକି ନିଜର ଫଟୋଚିତ୍ର ତୋଳିବାକୁ ଦେଇଛନ୍ତି, ସେହି ଚିହ୍ନ ଏବଂ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଯାହାକି ସେ ଏହି ଦିନରେ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ଏହା ଦେଖି ଯେ ସମସ୍ତ ବାକ୍ୟଗୁଡ଼ିକ ଯାହା ସେ ପ୍ରତିଜ୍ଞା କରିଥିଲେ ଏହି ଦିନରେ ପ୍ରକଟିତ ହୋଇଅଛି। ତେଣୁକରି ଅନ୍ୟ ପ୍ରତିମା ପୂଜକ ଦେଶମାନେ ବାହାରେ ଅଟନ୍ତି, ଏହା ତ ଖ୍ରୀଷ୍ଟିଆନ ଧର୍ମ ଅଟେ। ତେବେ ଏହା ଦେଖି ଯେ ପରମେଶ୍ୱର କେଉଁଠାରେ ସାକ୍ଷାତ କରନ୍ତି, ସେହି ବିଷୟରେ ସେଠାରେ 900 ଏବଂ ସେହିପରି କେତେକ ପ୍ରଶ୍ନଗୁଡ଼ିକ ଅଛି। ସେ ମେଥଡିଷ୍ଟ ସହିତ ସାକ୍ଷାତ କରନ୍ତି, କିମ୍ବା ସେ ବାପ୍ଟିଷ୍ଟରେ ସାକ୍ଷାତ କରନ୍ତି, ଏବଂ ସେ ଏଥିରେ ସାକ୍ଷାତ କରନ୍ତି, ଆଉ ସେଥିରେ ଓ ଅନ୍ୟ କେଉଁଥିରେ କରନ୍ତି। ତେବେ ସେଠାରେ ଏକ ପ୍ରଶ୍ନ ଅଛି, ସେଇଥିପାଇଁ ସମସ୍ତଙ୍କୁ ଭୟ ଏବଂ କମ୍ପମାନ ହୋଇ ନିଜର ପରିତ୍ରାଣକୁ ସାଧନ କରିବାକୁ ଅଛି। କିନ୍ତୁ ଆଜି ରାତି ମୁଁ ଶାସ୍ତ୍ରରେ ଖୋଜିବା ପାଇଁ ଏବଂ ପ୍ରମାଣ କରିବା ପାଇଁ ଚେଷ୍ଟା କରିବାକୁ ଚାହେଁ ଯେ ସେହି ସଠିକ ସ୍ଥାନଟି କେଉଁଠାରେ ଅଟେ ଯେଉଁଠାରେ କି ପରମେଶ୍ୱର ଲୋକମାନଙ୍କ ସହିତ ସାକ୍ଷାତ କରନ୍ତି ଏବଂ ଉପାସନା କରନ୍ତି। ଏବଂ ଯଦି ତାହା ହିଁ ଏହା ଅଟେ, ତେବେ ତାହା ହିଁ କେବଳ ସେହି ଏକମାତ୍ର ସ୍ଥାନ ଅଟେ ଯେଉଁଠାରେ ସେ କେବେ ସାକ୍ଷାତ କରିବେ। ତେବେ ଆମେ ଏହି ପାଠକୁ ଦ୍ୱିତୀୟ ବିବରଣୀରୁ ନେଇଅଛୁ। ଏହା ଏକ ଗ୍ରୀକ୍ ଶବ୍ଦ ଅଟେ ଯାହାର କି ଯୁଗ୍ମ ଅର୍ଥ ଅଛି, କିମ୍ବା ଏହାର ଅର୍ଥ ଦୁଇଟି ବ୍ୟବସ୍ଥା। ସେ ଗ୍ରୀକ୍ ଶବ୍ଦ ଦ୍ୱିତୀୟ ବିବରଣୀର ଅର୍ଥ ଦୁଇଟି ଭିନ୍ନ ବ୍ୟବସ୍ଥା, ଏବଂ ତାହା ହିଁ ଅଟେ ଯାହାକି ପରମେଶ୍ୱରଙ୍କର ଅଛି, ଦୁଇଟି ଭିନ୍ନ ବ୍ୟବସ୍ଥା, ଏବଂ ସେଥିରୁ ଗୋଟିଏ ହେଲା ମୃତ୍ୟୁର ବ୍ୟବସ୍ଥା ଏବଂ ଅନ୍ୟଟି ହେଲା ଜୀବନର ବ୍ୟବସ୍ଥା। ପରମେଶ୍ୱରଙ୍କର ଦୁଇଟି ବ୍ୟବସ୍ଥା ଅଛି, ତାହାଙ୍କୁ ଅନୁସରଣ କରିବା, ତାହାଙ୍କର ସେବା କରିବା ଏବଂ ତାହାଙ୍କୁ ଉପାସନା କରିବା ହେଉଛି ଜୀବନ, ତାହାକୁ ପ୍ରତ୍ୟାଖ୍ୟାନ କରିବା ହେଉଛି ମୃତ୍ୟୁ। ପରମେଶ୍ୱରଙ୍କ ଠାରେ ଦୁଇଟି ବ୍ୟବସ୍ଥା ଅଛି। ବର୍ତ୍ତମାନ ସେ ବ୍ୟବସ୍ଥା ଗୁଡିକ ମଧ୍ୟରୁ ଗୋଟିଏ ହେଲା ସିନା ପର୍ବତରେ ଜଗତକୁ ଜଣାଇ ଦିଆଗଲା। ପରମେଶ୍ୱର ମୂଷା ଏବଂ ଇସ୍ରାଏଲକୁ ବ୍ୟବସ୍ଥା ଦେଲେ, ଏହା ନୁହେଁ ଯେ ବ୍ୟବସ୍ଥା ସେମାନଙ୍କୁ ସାହାଯ୍ୟ କରିପାରିବେ, କିନ୍ତୁ ବ୍ୟବସ୍ଥା କେବଳ ସେମାନଙ୍କୁ ସୂଚାଇ ଦେଇଥାଏ ଯେ ସେମାନେ ପାପୀ ଅଟନ୍ତି। ସେହି ସମୟ ପର୍ଯ୍ୟନ୍ତ ସେମାନେ ଜାଣିନଥିଲେ ଯେ ପାପ କ'ଣ ଥିଲା, ଯେପର୍ଯ୍ୟନ୍ତ କି ସେମାନଙ୍କର ବ୍ୟବସ୍ଥା ଆସିଲା ନାହିଁ। ବିନା ଦଣ୍ଡରେ ବ୍ୟବସ୍ଥା ହୋଇପାରେ ନାହିଁ, ଦଣ୍ଡ ବିନା ଗୋଟିଏ ବ୍ୟବସ୍ଥା ଏକ ବ୍ୟବସ୍ଥା ନୁହେଁ। ଅତଏବ ତେଣୁକରି ବ୍ୟବସ୍ଥାର ଉଲ୍ଲଂଘନ ହେଉଛି ପାପ ଏବଂ ପାପର ବେତନ ହେଉଛି ମୃତ୍ୟୁ। ଅତଏବ ତେଣୁକରି ଯେପର୍ଯ୍ୟନ୍ତ ପରମେଶ୍ୱର ସେମାନଙ୍କୁ ଏକ ବ୍ୟବସ୍ଥା ପ୍ରସ୍ତୁତ ନ କରିଦେଲେ, ସେମାନଙ୍କ ପ୍ରତି କୌଣସି ଅପରାଧ ଗଣନା କରାଯାଇନଥିଲା। ଯଦି ଏଠାରେ କୌଣସି ବ୍ୟବସ୍ଥା ନଥାଏ ଯାହାକି କୁହେ ଯେ ଆପଣ ଘଣ୍ଟାକୁ 20 ମାଇଲରୁ ଅଧିକ ଚଲାଇ ପାରିବେ ନାହିଁ, ତେବେ ଆପଣ ଘଣ୍ଟାକୁ 20 ମାଇଲରୁ ଅଧିକ ଚଲାଇ ପାରିବେ। କିନ୍ତୁ ଯେତେବେଳେ ସେଠାରେ ଏକ ବ୍ୟବସ୍ଥା ଥାଏ ଯେ ଆପଣ ତାହା କରିପାରିବେ ନାହିଁ, ତେବେ ତାହା ପଛରେ ଏକ ଆଇନ ଏବଂ ଏକ ଦଣ୍ଡ ରହିଥାଏ। ବର୍ତ୍ତମାନ ମୃତ୍ୟୁର ସେ ବ୍ୟବସ୍ଥା ସିନୟ ପର୍ବତରେ ଦିଆଯାଇଥିବା ଆଦେଶମାନ ଥିଲା, ଯାହାକି ମନୁଷ୍ୟକୁ କହିଥିଲା ଯେ ସେ ଜଣେ ପାପୀ ଅଟେ ଏବଂ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଉଲ୍ଲଂଘନ କରିବା ସେ ମରିଯାଉଥିଲା। ମାତ୍ର ବ୍ୟବସ୍ଥାରେ କୌଣସି ପରିତ୍ରାଣ ନାହିଁ। ସେହି ଏହା ତ କେବଳ ଜଣେ ପୋଲିସ କର୍ମଚାରୀ ଥିଲା ଯିଏକି ଆପଣଙ୍କୁ କାରାଗୃହରେ ପକାଇ ଦେଇପାରିବ। ଆପଣଙ୍କୁ ବାହାର କରି ଆଣିବା ପାଇଁ ଏହାଠାରେ କିଛି ନଥିଲା। କିନ୍ତୁ ତାପରେ ସେ ଆଉ ଏକ ବ୍ୟବସ୍ଥା ଦେଲେ, ଯାହାକି କାଲବରୀ ପର୍ବତ ଠାରେ ଥିଲା, ଯେଉଁଠାରେ କି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ପାପ ଗଣନା କରାଯାଇଥିଲା ଏବଂ ସେଠାରେ ଦଣ୍ଡର ମୂଲ୍ୟ ପରିଶୋଧ କରାଯାଇଥିଲା। ଏବଂ ସହିତ ନୁହେଁ ବ୍ୟବସ୍ଥା ବିନା, କିନ୍ତୁ ଅନୁଗ୍ରହ ଦ୍ୱାରା ଆପଣ ଉଦ୍ଧାର ପାଇଅଛନ୍ତି। ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା, ଆପଣଙ୍କ ସୃଷ୍ଟି ବିଷୟରେ ପରମେଶ୍ୱରଙ୍କ ପୂର୍ବ ଜ୍ଞାନର ପୂର୍ବ ନିରୂପଣ ଦ୍ୱାରା। ବର୍ତ୍ତମାନ ଆମେ ଏହି ଦୁଇଟି ବ୍ୟବସ୍ଥାକୁ ଦେଖୁଅଛୁ। ଦ୍ୱିତୀୟ ବିବରଣୀ ଦୁଇଟି ବ୍ୟବସ୍ଥା ବିଷୟରେ କହୁଅଛି। ସେଠାରେ ଦୁଇଟି ବ୍ୟବସ୍ଥା ଥିଲା, ଗୋଟିଏ ହେଲା ମୃତ୍ୟୁର ବ୍ୟବସ୍ଥା ଏବଂ ଅନ୍ୟଟି ଜୀବନର ବ୍ୟବସ୍ଥା। ଲୋକମାନଙ୍କୁ ମଧ୍ୟ ଦୁଇଟି ନିୟମ ଦିଆଯାଇଥିଲା। ଆମେ ସକାଳରେ ସେଗୁଡ଼ିକ ବିଷୟରେ କହିବାକୁ ଯାଉଅଛୁ। ସେଥିରୁ ଗୋଟିଏ ଆଦମକୁ ଏକ ସର୍ତ୍ତରେ ଦିଆଯାଇଥିଲା, ଯଦି ତୁମେ ଏହା କରିବ ଏବଂ ତାହା କରିବ ନାହିଁ। କିନ୍ତୁ ସେହି ନିୟମଟି ଭାଙ୍ଗି ଦିଆଗଲା। ଆଦମ ହବା ତାହାକୁ ଏଦର ବଗିଚାରେ ଭାଙ୍ଗି ଦେଲେ। ତାପରେ ପରମେଶ୍ୱର ଦ୍ୱିତୀୟ ନିୟମକୁ ପ୍ରସ୍ତୁତ କଲେ ଏବଂ ଅବ୍ରାହ୍ମକୁ ତାହା ଦେଲେ, ଏବଂ ସେହି ନିୟମ ସର୍ତ୍ତବିହୀନ ଥିଲା। ଏହା ତାହା ନୁହେଁ ଯାହାକି ତୁମେ କରିଅଛ କିମ୍ବା ତୁମେ ଯାହା କରିବ। ସେ କହିଲେ, ମୁଁ ତ ପୂର୍ବରୁ ଏହା କରିସାରିଛି। ତାହା ଅନୁଗ୍ରହ ଅଟେ, ତାହା ଜୀବନର ନିୟମ ଅଟେ। ପରମେଶ୍ୱର ତାହା ଅବ୍ରାହ୍ମ ଏବଂ ତାଙ୍କ ପରେ ତାଙ୍କ ବଂଶ ପାଇଁ କଲେ, ଅର୍ଥାତ୍ ଅବ୍ରାହ୍ମଙ୍କର ସମସ୍ତ ବଂଶ। ଯେପରିକି ବାଇବେଲ କୁହେ, ସମସ୍ତ ଇସ୍ରାଏଲ ଉଦ୍ଧାର ପାଇବେ, କିନ୍ତୁ ତାହାର ଅର୍ଥ ଜିହୁଦୀ ନୁହେଁ। ପାଉଲ ଯେପରି କହିଥିଲେ, ସେହି ଇସ୍ରାଏଲ ଯାହାକି ଅନ୍ତରରେ କିମ୍ବା ଇସ୍ରାଏଲ ବାହ୍ୟରେ, ବାହ୍ୟରେ ଯେପରିକି ଆମେ ତାହା ବିଷୟରେ ଅନ୍ୟ ରାତି କହିଥିଲୁ, ତାହା ଯୌନ ସମ୍ପର୍କ ଦ୍ୱାରା ଇସାକଙ୍କ ସନ୍ତାନ ମାନେ ଥିଲେ। କିନ୍ତୁ ପରମେଶ୍ୱରଙ୍କ ବ୍ୟବସ୍ଥା ଖ୍ରୀଷ୍ଟଙ୍କ ମାଧ୍ୟମରେ ଥିଲା, ଯାହାକି ଅବ୍ରାହ୍ମଙ୍କ ରାଜକୀୟ ବୀଜ ଥିଲା, ଯାହା ଅନୁଗ୍ରହ ଦ୍ୱାରା ସମସ୍ତ ଇସ୍ରାଏଲ ଉଦ୍ଧାର ପାଇଅଛନ୍ତି, ଅର୍ଥାତ୍ ଖ୍ରୀଷ୍ଟଙ୍କ ଠାରେ ଥିବା ସମସ୍ତେ ଉଦ୍ଧାର ପାଇଛନ୍ତି, ସମସ୍ତେ ପରମେଶ୍ୱରଙ୍କ ଦ୍ୱିତୀୟ ନିୟମ। କିନ୍ତୁ ଏହି ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପ୍ରତିଚିତ୍ରଣ କରିଥିଲା। ବର୍ତ୍ତମାନ ଦ୍ୱିତୀୟ ପଦକୁ ଧ୍ୟାନ ଦିଅନ୍ତୁ। ଏଠାରେ ଦ୍ୱିତୀୟ ବିବରଣୀର 16 ପର୍ବର ଦ୍ୱିତୀୟ ପଦରେ, ମୁଁ ମନୋନୀତ କରିଥିବା ସ୍ଥାନରେ ଉପାସନା କର। ତେବେ ଆପଣଙ୍କୁ ପରମେଶ୍ୱରଙ୍କୁ ଉପାସନା କରିବାକୁ ଅଛି। ସେ କହିଲେ, ମୁଁ ମନୋନୀତ କରିଥିବା ସ୍ଥାନରେ, ଅନ୍ୟ କେହି ମନୋନୀତ କରିଥିବା ସ୍ଥାନରେ ନୁହେଁ, କିନ୍ତୁ ମୁଁ ଯାହା ମନୋନୀତ କରିଅଛି। ତେବେ ପରମେଶ୍ୱର ଯଦି ଏକ ସ୍ଥାନ ମନୋନୀତ କରିଛନ୍ତି, ତାହେଲେ ଏହା ଆମକୁ ତାହା ଖୋଜିବା ପାଇଁ ବାଧ୍ୟ କରେ ଯେ ସେ ଏହା ବିଷୟରେ କ'ଣ କହିଛନ୍ତି ଏବଂ ତାହା କେଉଁଠାରେ ଅଛି। ମୁଁ ତାହା ଖୋଜିବାକୁ ଚାହେଁ, କାରଣ ପ୍ରକୃତରେ ମୁଁ ତାହାଙ୍କୁ ଉପାସନା କରିବାକୁ ଚାହେଁ। ଆମେ ସମସ୍ତେ ଆଜି ରାତିରେ ତାହାଙ୍କୁ ଉପାସନା କରିବା ପାଇଁ ଆସିଅଛୁ। ଆମେ ଆଜି ରାତି ଏଠାରେ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, କ୍ୟାଥୋଲିକ, ଜିହୋବା ୱିଟନେସ, ଖ୍ରୀଷ୍ଟିଆନ ସାଇନ୍ସ ଏବଂ ସମସ୍ତ ଭାବରେ ବସିଛୁ, କିନ୍ତୁ ଆମେ ସମସ୍ତେ କିଛି ଗୋଟାଏ ଖୋଜୁଅଛୁ। ଆମେ ସତ୍ୟ ଜାଣିବାକୁ ଚାହୁଁଛୁ। ବାଇବେଲ କୁହେ, ତୁମେ ସତ୍ୟ ଜାଣିବ ଏବଂ ସତ୍ୟ ତୁମକୁ ମୁକ୍ତ କରିବ। କେହି ଜଣେ ଆପଣ ଜାଣିପାରନ୍ତି ନାହିଁ ଯେ ଆପଣ କ'ଣ କରୁଛନ୍ତି, ଆପଣ ଏହା କିପରି କରିବେ ସେ ପର୍ଯ୍ୟନ୍ତ ଜାଣନ୍ତି ନାହିଁ, ଯେପର୍ଯ୍ୟନ୍ତ ଆପଣ ଏହା କିପରି କରିବେ ଜାଣନ୍ତି ନାହିଁ। ବରଂ ଆପଣ କ'ଣ କରିବେ ସେ ପର୍ଯ୍ୟନ୍ତ ଜାଣନ୍ତି ନାହିଁ, ଯେପର୍ଯ୍ୟନ୍ତ ଆପଣ ଏହା କିପରି କରିବେ ତାହା ନ ଜାଣନ୍ତି। ଆପଣଙ୍କୁ ନିଶ୍ଚୟ ଜାଣିବାକୁ ଅଛି ଯେ ଆପଣ କ'ଣ କରୁଛନ୍ତି ଏବଂ ତାହା କିପରି କରିବାକୁ ଥାଏ। ଏହା ଆମକୁ ଦର୍ଶାଏ ଯେ ପରମେଶ୍ୱରଙ୍କ ଠାରେ ତାହାଙ୍କର ଉପାସକମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ସାକ୍ଷାତର ସ୍ଥାନ ଅଛି। ସେହି ସ୍ଥାନରେ କେବଳ ପରମେଶ୍ୱର ତାହାଙ୍କର ଉପାସକମାନଙ୍କୁ ଭେଟନ୍ତି। ତେବେ ଆହୁରି ମଧ୍ୟ ସେହି ସ୍ଥାନ ଯାହା ସେ ତାହାଙ୍କର ଉପାସକମାନଙ୍କ ପାଇଁ ମନୋନୀତ କରିଛନ୍ତି, ସେ ଦାବି କରନ୍ତି ଯେ ସେ ତାହାଙ୍କର ନାମକୁ ସେଠାରେ ରଖିବେ। ତେବେ ଆସନ୍ତୁ ଖୋଜିବା ଏବଂ ବାହାର କରିବା ଶାସ୍ତ୍ର ମାଧ୍ୟମରେ ଯେ ଏହି ସ୍ଥାନଟି କେଉଁଠାରେ ଅଛି। ନିଶ୍ଚିତରେ ଯଦି ପରମେଶ୍ୱର କହିଛନ୍ତି ଯେ ସେ ନିଜ ନାମକୁ ଏହି ସ୍ଥାନରେ ରଖିବେ ଯେଉଁଠାରେ ସେ ଲୋକମାନଙ୍କୁ ଭେଟିବା ପାଇଁ ଏବଂ ସେମାନଙ୍କ ସହିତ ଉପାସନା କରିବା ପାଇଁ ମନୋନୀତ କରିଛନ୍ତି, କିମ୍ବା ସେମାନେ ତାହାଙ୍କୁ ଉପାସନା କରିବା ନିମନ୍ତେ ମନୋନୀତ କରିଛନ୍ତି, ବରଂ ଯେ ଏହା ବାଇବଲର କୌଣସି ସ୍ଥାନରେ ଅଟେ, ଯେହେତୁ ଏହା ସମସ୍ତ ଯୁଗ ପାଇଁ ଥିଲା ଏବଂ ସେହି ମହାନ ଅପରିବର୍ତ୍ତନୀୟ ପରମେଶ୍ୱର ବଦଳି ପାରନ୍ତି ନାହିଁ। ମଣିଷ ପରିବର୍ତ୍ତନ ହୁଏ, କିନ୍ତୁ ଆପଣ ନିଜର ଜୀବନକୁ ପରମେଶ୍ୱର କହିଥିବା ଯେକୌଣସି ବିଷୟ ଉପରେ ରଖିପାରନ୍ତି, କାରଣ ଏହା ସତ୍ୟ ଅଟେ। ଏହା ସତ୍ୟ ଅଟେ କାରଣ ଏକମାତ୍ର ବିଷୟ ଯାହା ଉପରେ ମୋର ଭରସା ରହିପାରେ ତାହା ହେଉଛି ବାଇବଲ। କାରଣ ମନୁଷ୍ୟର ବାକ୍ୟ ବିଫଳ ହୋଇଯିବ, କିନ୍ତୁ ପରମେଶ୍ୱର ସର୍ବୋପରି ଅଟନ୍ତି। ଏହି ବର୍ଷ ମୁଁ ଗତ ବର୍ଷ ଜାଣିଥିବା ଠାରୁ ଅଧିକ ଜାଣିବା ଉଚିତ, ଆପଣ ମଧ୍ୟ ପ୍ରତ୍ୟେକ ଦିନ କରିବା ଉଚିତ। ଆମେ ସୀମିତ ଅଟୁ, ତେଣୁ ଆମେ ଜ୍ଞାନ ଆହରଣ କରୁ, ମାତ୍ର ପରମେଶ୍ୱର ଅସୀମ ଅଟନ୍ତି। ସେ ଅସୀମ ଅଟନ୍ତି ଏବଂ ଅସୀମ ହୋଇଥିବାରୁ ସେ ଜ୍ଞାନ ହାସଲ କରିପାରନ୍ତି ନାହିଁ। ସେ ତ ଆରମ୍ଭରୁ ହିଁ ସିଦ୍ଧ ଅଟନ୍ତି। ପ୍ରତ୍ୟେକ ନିଷ୍ପତ୍ତି ଅବିକଳ ଠିକ୍ ହେବା ଆବଶ୍ୟକ ଅଟେ ଏବଂ ଯେଉଁ ଉପାୟରେ ପରମେଶ୍ୱର ଥରେ କାର୍ଯ୍ୟ କରିଥିଲେ ତାହାଙ୍କୁ ସର୍ବଦା ସେଇଭଳି ହିଁ କାର୍ଯ୍ୟ କରିବା ଉଚିତ। ନଚେତ ଯେତେବେଳେ ସେ ପ୍ରଥମ ଥର କାର୍ଯ୍ୟ କରିଥିଲେ ସେ ଭୁଲ କାର୍ଯ୍ୟ କରିଥିଲେ। ଯଦି କୌଣସି ବ୍ୟକ୍ତି ପରିତ୍ରାଣ ନିମନ୍ତେ ପରମେଶ୍ୱରଙ୍କ ନିକଟକୁ ଆସନ୍ତି ସେହି ଆଧାରରେ ଯେ ସେ ତାଙ୍କୁ ଗ୍ରହଣ କରିଥିଲେ, ତେବେ ପ୍ରତ୍ୟେକ ଥର ସେ ସମାନ ଆଧାରରେ ତାହାକୁ ଗ୍ରହଣ କରିବାକୁ ପଡିବ, ତାହା ଠିକ୍ ଅଟେ। ଯଦି କୌଣସି ବ୍ୟକ୍ତି ଈଶ୍ୱରୀୟ ଆରୋଗ୍ୟତା ପାଇଁ ପରମେଶ୍ୱର ନିକଟକୁ ଆସନ୍ତି ଏବଂ ପରମେଶ୍ୱର ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଆଧାରରେ ଗ୍ରହଣ କରିଥିଲେ, ପରବର୍ତ୍ତୀ ବ୍ୟକ୍ତି ଯିଏ ବି ଆସନ୍ତି ତାହାଙ୍କୁ ତ ସେହି ବ୍ୟକ୍ତିଙ୍କୁ ସମାନ ଭାବରେ ଗ୍ରହଣ କରିବାକୁ ପଡିବ, ନତୁବା ସେତେବେଳେ ଭୁଲ କରିଥିଲେ ଯେତେବେଳେ ସେ ପ୍ରଥମ ବ୍ୟକ୍ତିଙ୍କୁ ଗ୍ରହଣ କରିଥିଲେ। ପରମେଶ୍ୱର ଏକ ଆଧାର କରିଛନ୍ତି, ଯେଉଁଠାରେ ସେ ଜଣେ ବ୍ୟକ୍ତିଙ୍କୁ ଭେଟିବେ ସେ ଏକ ଆଧାର କରିଛନ୍ତି ଯେ ସେ କଣ କରିବେ, ସେ ତାହା କିପରି କରିବେ, ଏବଂ ତାହା ହେଲା ଏଦନ ବଗିଚାରେ ଏକ ମେଷଶାବକଙ୍କ ବଳିଦାନର ରକ୍ତ ଦ୍ୱାରା। ପରମେଶ୍ୱର କଦାପି କେବେ ହେଲେ କୌଣସି ସମୟରେ ତାହା ପରିବର୍ତ୍ତନ କରିନାହାନ୍ତି। ସେ ସ୍ଥିର କଲେ ଯେ ସେ କିପରି ମନୁଷ୍ୟକୁ ରକ୍ଷା କରିବେ। ଆମେ ଆଜି ମଣିଷକୁ ଏଥିରେ ଶିକ୍ଷା ଦେବା ପାଇଁ ଚେଷ୍ଟା କରିଛୁ, ଆମେ ସେମାନଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରିଛୁ, ସେମାନଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରିଛୁ, ନାମଧାରୀ କରିବାକୁ ଚେଷ୍ଟା କରିଛୁ, ଏହି ସମସ୍ତ ଅନ୍ୟ ପ୍ରକାରର ବିଷୟ କରିବାକୁ ଚେଷ୍ଟା କରିଛୁ, ସେମାନଙ୍କୁ ଭିତରକୁ ଆଣିବାକୁ, ସେମାନଙ୍କୁ ଝାଙ୍କି ଦେବାକୁ, ସେମାନଙ୍କୁ ବାତିଜିତ କରିବାକୁ, ସେଠାରେ ଥିବା ଅନ୍ୟ ସମସ୍ତ ଉପାୟରେ ସେମାନଙ୍କୁ ଅକ୍ଷର ଦ୍ୱାରା ଆଣିବାକୁ ଚେଷ୍ଟା କରିଛୁ, କିନ୍ତୁ ତଥାପି ସେ ସମାନ ରହିଛୁ। ପରମେଶ୍ୱର ତ ମେଷଶାବକଙ୍କ ପାତିତ ରକ୍ତ ତଳେ ଜଣେ ବ୍ୟକ୍ତିଙ୍କୁ ଭେଟନ୍ତି। ରକ୍ତ ହିଁ ଆରମ୍ଭରେ ପରମେଶ୍ୱରଙ୍କୁ ଉପାୟ ଥିଲା ଏବଂ ଆଜି ରକ୍ତ ହିଁ ପରମେଶ୍ୱରଙ୍କୁ ଉପାୟ ଅଟେ। ଅନୁତାପ କରିବା ଏବଂ ଏହି ସବୁ କାର୍ଯ୍ୟ କରିବା ଭଲ ଅଟେ, କିନ୍ତୁ ପରିତ୍ରାଣ କେବଳ ରକ୍ତ ମାଧ୍ୟମରୁ ହିଁ ଆସିଥାଏ। ରକ୍ତ ହିଁ ହେଉଛି କେବଳ ଏକମାତ୍ର ଉପାୟ ଯେ ପରମେଶ୍ୱର ମନୁଷ୍ୟକୁ ରକ୍ଷା କରିବା ପାଇଁ ମନୋନୀତ କରିଥିଲେ ଏବଂ ସେ ଏହାକୁ ପରିବର୍ତ୍ତନ କରିପାରନ୍ତି ନାହିଁ। ଆୟୁବଙ୍କର ମଧ୍ୟ ସେ ସମାନ ବିଷୟ ଥିଲା। ସେ ଜାଣିଥିଲେ ଯେ ସେ ଜଣେ ଧାର୍ମିକ ଥିଲେ, କାରଣ ସେ ପରମେଶ୍ୱରଙ୍କୁ ସେହି ବଳିଦାନ ଉତ୍ସର୍ଗ କରିଥିଲେ ଯାହା ପରମେଶ୍ୱର ତାଙ୍କଠାରୁ ଆବଶ୍ୟକ କରିଥିଲେ। ତେବେ ଆସନ୍ତୁ ଆମେ ଏହା ଜାଣିବା ପାଇଁ ଖୋଜିବା ଯେ ଏହି ସ୍ଥାନଟି ଏବଂ ସେହି ସ୍ଥାନ ଯେଉଁଠାରେ ସେ ତାହାଙ୍କର ନାମକୁ ସ୍ଥାପନ କରିଛନ୍ତି କଣ ଅଟେ। ଆମେ ଏହା ଖୋଜିବାକୁ ଯାଉଅଛୁ ଯେ ସେ ତାହାଙ୍କର ନାମକୁ କେଉଁଠାରେ ସ୍ଥାପନ କରିଛନ୍ତି। ତେବେ ଯଦି ଆମେ ଜାଣିବାକୁ ପାଇବା ଯେ ପରମେଶ୍ୱରଙ୍କ ନାମ କଣ ଅଟେ ଏବଂ ସେ ଏହାକୁ କେଉଁଠାରେ ସ୍ଥାପନ କରିଛନ୍ତି, ତାପରେ ଆମେ ତାହା ପାଇବା ମାତ୍ରେ ସେହି ଉପାସନାର ସ୍ଥାନକୁ ପାଇଯାଉ। ଏହି ସମସ୍ତ ବିଷୟ ଅବଶ୍ୟ ଏହି ଆଗାମୀ ବିଷୟ ଗୁଡିକର ପ୍ରତିଛାୟା ଥିଲା। ସମସ୍ତ ବ୍ୟବସ୍ଥା ଆଗାମୀ ଘଟଣା ଗୁଡିକର ପ୍ରତିଛାୟା ଥିଲା, ଠିକ୍ ଯେପରିକି ଚନ୍ଦ୍ର ହେଉଛି ସୂର୍ଯ୍ୟର ପ୍ରତିଛାୟା। ଏହା ସୂର୍ଯ୍ୟର ଅନୁପସ୍ଥିତିରେ ସେବା କଲେ, ଠିକ୍ ଯେପରିକି ପରମେଶ୍ୱରଙ୍କ ପୁତ୍ରଙ୍କ ଅନୁପସ୍ଥିତିରେ ମଣ୍ଡଳୀ ସେବା କରେ। ପୁତ୍ରଙ୍କ ଅନୁପସ୍ଥିତିରେ କମ୍ ଆଲୋକ ବିଶିଷ୍ଟ ମଣ୍ଡଳୀ ବିଶ୍ୱାସୀଗଣ ପରମେଶ୍ୱରଙ୍କ ସେବା କରନ୍ତି ଓ ପୁତ୍ରଙ୍କ ଅନୁପସ୍ଥିତିରେ ଆଲୋକ ପ୍ରଦାନ କରନ୍ତି। ମାତ୍ର ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ ଆପଣ ଆଉ ଅଧିକ ଚନ୍ଦ୍ରକୁ ଦେଖନ୍ତି ନାହିଁ, କାରଣ ଏହା ଅସ୍ତ ହୋଇଯାଇଥାଏ। ଏହାକୁ ଆଉ ନିଜର ଆଲୋକର ଆବଶ୍ୟକତା ନଥାଏ, କାରଣ ଏହା କେବଳ ମାଧ୍ୟମିକ ଭାବରେ ସୂର୍ଯ୍ୟଠାରୁ ଆଲୋକ ପ୍ରାପ୍ତ ହୋଇଥାଏ। ତେବେ ଯେପରିକି ସ୍ୱାମୀ ଓ ସ୍ତ୍ରୀ, ସେହିପରି ସୂର୍ଯ୍ୟ ଓ ଚନ୍ଦ୍ର ମଣ୍ଡଳୀ ଏବଂ ଖ୍ରୀଷ୍ଟ ଅଟନ୍ତି। ତେବେ ଆମେ ଜାଣୁ ଯେ ଏହି ବିଷୟଗୁଡ଼ିକ ଖ୍ରୀଷ୍ଟଙ୍କ ପ୍ରତିଛାୟା ଅଟେ। ପ୍ରତ୍ୟେକ ବଳିଦାନ, ଭୋଜ ଏବଂ ପୁରାତନ ନିୟମରେ ଥିବା ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପ୍ରତିଛାୟା ଥିଲା, ଠିକ୍ ଯେପରି ଛାୟା ଭୂମି ଉପରେ ଆଘାତ କରେ। ତେବେ ଏଠାରେ ତାହା ଅଟେ ଯେଉଁଠାରେ କି ଆମେ ଉପାସନାର ଉପଯୁକ୍ତ ସ୍ଥାନକୁ ଖୋଜିବାକୁ ଯାଉଅଛୁ, ଯେ ଆମେ ଏଠାରେ ପୁରାତନ ନିୟମକୁ ଫେରିଯିବା ଯେଉଁଠାରେ କି ଏହା ପ୍ରଦାନ କରାଯାଇଥିଲା ଏବଂ ଦେଖିବା ଯେ ଏହି ବିଷୟଗୁଡ଼ିକ କଣ ଥିଲା। ତେବେ ଯେତେବେଳେ ଏହା ଏକ ଛାୟା ଭୂମି ଉପରେ ପଡ଼େ ଆପଣ କହିପାରନ୍ତି ଯେ ପୁରୁଷ, ସ୍ତ୍ରୀ କିମ୍ବା ପଶୁ ଅଟେ, କିଏବା ଏହା ଯାହା କିଛି ବି ହୋଇପାରେ, କାରଣ ଏହା ଭୂମି ଉପରେ ଛାୟା ସୃଷ୍ଟି କରିଥାଏ। ଏବଂ ଯେତେବେଳେ ସେ ଛାୟା ଛୋଟ ହୋଇ ଚାଲିଥାଏ, ଛାୟା ନକାରାତ୍ମକ ହୋଇଥିବା ହେତୁରୁ ଆଉ ସେଠାରେ ଏକ ସକାରାତ୍ମକ ବିନା ନକାରାତ୍ମକ ହୋଇପାରିବ ନାହିଁ। ଅତଏବ ଯେତେବେଳେ ସକାରାତ୍ମକଟି ନକାରାତ୍ମକର ନିକଟବର୍ତ୍ତୀ ହୁଏ, ସେ ନକାରାତ୍ମକଟି ସକାରାତ୍ମକ ସହିତ ମିଶିଯାଏ। ସେହି ଛାୟା ଏବଂ ସେହି ସକାରାତ୍ମକ ଏକତ୍ର ଆସନ୍ତି, ଆଉ ତାହା ହିଁ ଅଟେ ଯାହା ଯାହାକି ସେତେବେଳେ ଏହାକୁ ସକାରାତ୍ମକ କରିଥାଏ। ଏବଂ ଯଦି ସମସ୍ତ ପୁରୁଣା ବିଷୟ ବାଇବେଲ କୁହେ ପୁରାତନ ନିୟମରେ ଭବିଷ୍ୟତ ବିଷୟର ଛାୟା ଥିଲା, ତେଣୁକରି ତେବେ ଖ୍ରୀଷ୍ଟ ଭବିଷ୍ୟତ ବିଷୟଗୁଡ଼ିକର ଛାୟା ଥିଲେ। ତେଣୁ ଆମେ ଦେଖିପାରୁ ପୁରାତନ ନିୟମର ପ୍ରତିରୂପ ଦ୍ୱାରା ଯେଉଁଠାରେ ସେ ବର୍ତ୍ତମାନ ପାଇଁ ଏବଂ ତାହା ପ୍ରତି ତାଙ୍କର ନାମକୁ ରଖିବା ପାଇଁ ମନୋନୀତ କରିଥିଲେ। ତେବେ ଯେପରିକି ସେହି ଛାୟା ଏକ ଭୂଇଁକୁ ଅତିକ୍ରମ କରି ମୁକୁହେ ଏକ ନକାରାତ୍ମକ ଅଟେ, ଗୋଟିଏ ପ୍ରତିରୂପ ହୋଇଥିବା ହେତୁ ତେଣୁ ଆମେ ଉପାସକମାନେ ପୁରାତନ ନିୟମର ଛାୟାଗୁଡ଼ିକୁ ମଧ୍ୟ ନୂତନର ସକାରାତ୍ମକରେ ବିଲୀନ ହେଉଥିବାର ଦେଖିପାରିବା। ତେଣୁ ସମସ୍ତ ପର୍ବ, ଛୁଟିଦିନ, ସମସ୍ତ ତମ୍ବୁ, ସମସ୍ତ କାଷ୍ଠ, ତମ୍ବୁରେ ଥିବା ପ୍ରତ୍ୟେକ ବିଷୟ, ସବୁକିଛି ଖ୍ରୀଷ୍ଟଙ୍କର ପ୍ରତିରୂପକ ଥିଲା। ସମସ୍ତ ନୈବେଦ୍ୟ, ସମସ୍ତ ବ୍ୟବସ୍ଥା, ସବୁକିଛି ଖ୍ରୀଷ୍ଟଙ୍କର ପ୍ରତିରୂପକ ଥିଲା। ଆମେ ସମୟ ପରେ ସମୟ ଏଠାରେ ଆରାଧନାଳୟରେ ଏହା ଦେଖି ଆସିଅଛୁ। ତାପରେ ଆମେ ଦେଖୁ ଏଗୁଡ଼ିକ ଦ୍ୱାରା ଯେ ପ୍ରତ୍ୟେକ ମତ, ମଣ୍ଡଳୀ ଏବଂ ନାମଧାରୀ ସଂଗଠନ ବହୁ ପଛରେ ରହିଯାଇଛନ୍ତି, ଏପରିକି ଏହା ଆଦୌ ଦୌଡ଼ରେ ହିଁ ନାହିଁ। ପ୍ରତ୍ୟେକ ମତ, ପ୍ରତ୍ୟେକ ମଣ୍ଡଳୀ, ପ୍ରତ୍ୟେକ ନାମଧାରୀ ସଂଗଠନ ସମ୍ପୂର୍ଣ୍ଣ ରୂପେ ପଛରେ ରହିଯାଇଛନ୍ତି। ସେମାନଙ୍କ ପାଇଁ ଆଦୌ କୌଣସି ସ୍ଥାନ ହିଁ ନାହିଁ। ପୁରାତନ ନିୟମରେ କିମ୍ବା ବାଇବଲର ଯେକୌଣସି ସ୍ଥାନରେ ମଣ୍ଡଳୀର କୌଣସି ବିଷୟକୁ ପ୍ରତିରୂପକ ଭାବେ କରାହୋଇନାହିଁ, ମାତ୍ର କେବଳ ବାବିଲ ଦୁର୍ଗର ବାଧ୍ୟତାମୂଳକ ଏକୀକରଣ ବ୍ୟତୀତ ତାହା ଏକମାତ୍ର ବିଷୟ ଥିଲା ଯାହାକି ଏକତ୍ୱକୁ ପ୍ରଦର୍ଶିତ କରିଥିଲା। କାରଣ ଏହା ନିମ୍ରଦ ନାମକ ଜଣେ ଦୁଷ୍ଟ ଲୋକ ଦ୍ୱାରା ହୋଇଥିଲା, ଯିଏକି ବାହାରକୁ ଯାଇ ସମସ୍ତ ଛୋଟ ଦେଶଗୁଡ଼ିକୁ ଗୋଟିଏ ସ୍ଥାନ ଏବଂ ଏହି ବିରାଟ ଗଡ଼କୁ ଆସିବାକୁ ବାଧ୍ୟ କରିଥିଲା। ଅବଶ୍ୟ ତାହା ଏକ ଧାର୍ମିକ ଉପାସନା ଥିଲା, କିନ୍ତୁ ପରମେଶ୍ୱରଙ୍କ ବାକ୍ୟରେ ବିବେଚନା କରାଯାଇନଥିଲା। ତେଣୁ ସେଠାରେ ହିଁ ଅଟେ ଯେଉଁଠାରେ କି ଆପଣ ପୁରାତନ ନିୟମରେ ନାମଧାରୀ ଧର୍ମକୁ ବାବିଲର ଗଡ଼ ସହିତ ପ୍ରତିରୂପ ଭାବରେ ଦେଖନ୍ତି, ଯାହାକି ଏହି ଧର୍ମ ନିଶ୍ଚିତ ଭାବରେ ଏକ ଧର୍ମ ଥିଲା, କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଧର୍ମ ନୁହେଁ। ପରମେଶ୍ୱର ନିଜର ନାମକୁ କୌଣସି ନାମଧାରୀ ସଂସ୍ଥାରେ ରଖିବା ପାଇଁ ମନୋନୀତ କରିନାହାନ୍ତି। ଯଦି ତାହା ଅଟେ ତେବେ ତାହା ପାଇଁ ମୁଁ ଶାସ୍ତ୍ର ଚାହେଁ। ମୁଁ ଜାଣେ ଯେ ସେମାନେ ଦାବି କରନ୍ତି ଯେ ତାଙ୍କ ପାଖରେ ଅଛି, କିନ୍ତୁ ତାଙ୍କ ପାଖରେ ନାହିଁ। ସେ ନିଜର ନାମକୁ ଅନେକ ଗୁଡ଼ିଏ ସ୍ଥାନରେ ରଖିପାରନ୍ତି ନାହିଁ, କାରଣ ସେ କହିଲେ ଯେ ସେ ତାହାଙ୍କର ନାମକୁ ଗୋଟିଏ ସ୍ଥାନରେ ରଖିଅଛନ୍ତି। ଏବଂ ସେହି ଗୋଟିଏ ସ୍ଥାନ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ନାମଧାରୀ ସଂସ୍ଥା ଏହା କହିବାକୁ ଚାହାନ୍ତି ଯେ ସେମାନେ ସେହି ସ୍ଥାନ ଅଟନ୍ତି, କିନ୍ତୁ ଏହା ବିରୋଧାତ୍ମକ ଅଟେ। ମାତ୍ର ସେ ତାହାଙ୍କର ନାମକୁ କେଉଁଠାରେ ସ୍ଥାପନ କଲେ ବର୍ତ୍ତମାନ, ଏବଂ ସେ ପ୍ରଥମେ ତାହାଙ୍କର ନାମ କ'ଣ, ସେ ସେହି ସ୍ଥାନରେ କ'ଣ ରଖୁଛନ୍ତି, ତାହା ପାଇବା ପୂର୍ବରୁ ଆମକୁ ଅର୍ଥାତ୍ ନାମ ଖୋଜିବାକୁ ପଡିବ ଯେ ପରମେଶ୍ୱରଙ୍କ ନାମ କ'ଣ ଅଟେ। ତେବେ ଆମେ ଜାଣିବାକୁ ପାଉ ଯେ ତାହାଙ୍କର ଅନେକ ଉପାଧିମାନ ଥିଲା। ତାହାଙ୍କୁ କୁହାଯାଏ ତାହାଙ୍କୁ ଡକାଗଲା ପିତା, ଯାହାକି ଏକ ଉପାଧି ଅଟେ, ଏବଂ ତାହାଙ୍କୁ ଡକାଗଲା ପୁତ୍ର, ଯାହାକି ଏକ ଉପାଧି ଅଟେ, ତାହାଙ୍କୁ ଡକାଗଲା ପବିତ୍ର ଆତ୍ମା, ଯାହାକି ଏକ ଉପାଧି ଅଟେ, ତାହାଙ୍କୁ ଡକାଗଲା ସାରଣର ଗୋଲାପ, ଯାହାକି ଏକ ଉପାଧି ଅଟେ, ଉପତ୍ୟକାର ଶୋଷଣ ଏକ ଉପାଧି, ପ୍ରଭାତୀ ତାରା, ଜିହୋବା ଜିରି, ଜିହୋବା ରାଫା, ସାତଟି ଭିନ୍ନ ଯୁଗ୍ମ ମୁକ୍ତିର ନାମ ଏବଂ ସେଗୁଡ଼ିକ ସବୁ ଉପାଧିମାନ ଥିଲା। ସେମାନଙ୍କ ମଧ୍ୟରୁ କୌଣସିଟି ନାମ ନଥିଲା, କିନ୍ତୁ ତାହାଙ୍କର ଏକ ନାମ ଅଛି। ଯେତେବେଳେ ସେ ମୂଷାଙ୍କୁ ଭେଟିଲେ ସେତେବେଳେ ଯାଏ ତାହାଙ୍କର ଏକ ନାମ ନଥିଲା, ଏବଂ ସେ ମୂଷାଙ୍କୁ କହିଥିଲେ ମୁଁ ଯେ ଅଟେ ସେ ଅଟେ। ଏବଂ ଯେତେବେଳେ ଆମେ ଯୀଶୁଙ୍କୁ ପୃଥିବୀରେ ଦେଖୁ ଏଭ୍ରି ଷଷ୍ଠ ପର୍ବରେ କଥା ହେଉଥିବାର, ମୋତେ କ୍ଷମା କରନ୍ତୁ, ସାଧୁ ଯୌନ ଷଷ୍ଠ ପର୍ବ, ସେ କହିଥିଲେ ମୁଁ ଯେ ଅଟେ ସେ ଅଟେ। ସେମାନେ କହିଲେ କାହିଁକି ତୁମକୁ ତ 50 ବର୍ଷରୁ ଅଧିକ ବୟସ ହୋଇନାହିଁ, ଏବଂ ତୁମେ କହୁଛ ଯେ ତୁମେ ଆବ୍ରାହ୍ମକୁ ଦେଖିଅଛ। ସେ କହିଲେ ଅବ୍ରାହ୍ମ ପୂର୍ବରୁ ମୁଁ ଅଟେ, ଏବଂ ଜ୍ୱଳନ୍ତ ବୁଦାରେ ମୁଁ ଅଟେ ହିଁ ସେହି ଜଣକ ଥିଲେ। ପଶ୍ଚାତ୍ କାଳରେ ମୂଷାଙ୍କ ସମୟରେ ଜ୍ୱଳନ୍ତ ବୁଦାରେ ଥିବା ସେହି ଅଗ୍ନିସ୍ତମ୍ଭ, ସେହି ମୁଁ ଯେ ଅଟେ ସେ ଅଟେ। ଏବଂ ବର୍ତ୍ତମାନ ଆମେ ଜାଣିବାକୁ ପାଉ ଯେ ଯୀଶୁ ମଧ୍ୟ କହିଥିଲେ ମୁଁ ମୋ ପିତାଙ୍କ ନାମରେ ଆସିଲି, କିନ୍ତୁ ତୁମେ ମୋତେ ଗ୍ରହଣ କଲ ନାହିଁ। ତାହେଲେ ପିତାଙ୍କ ନାମ ଯୀଶୁ ହେବା ଉଚିତ, ତାହା ଠିକ। ପିତାଙ୍କ ନାମ ହେଉଛି ଯୀଶୁ, କାରଣ ଯୀଶୁ ଏହିପରି କହିଥିଲେ ମୁଁ ମୋ ପିତାଙ୍କର ନାମକୁ ବହନ କରେ, ମୁଁ ମୋ ପିତାଙ୍କ ନାମରେ ଆସିଅଛି ଏବଂ ତୁମେ ମୋତେ ଗ୍ରହଣ କଲ ନାହିଁ। ତାହେଲେ ତାହାଙ୍କର ନାମ ଯୀଶୁ ଥିଲା, ଏବଂ ଗାବ୍ରିଏଲ ତାହାଙ୍କୁ ଯୀଶୁ ବୋଲି ଡାକିଥିଲେ, ଭବିଷ୍ୟତ ବକ୍ତାମାନେ ତାହାଙ୍କୁ ଯୀଶୁ ବୋଲି ଡାକିଥିଲେ, ଏବଂ ସମ୍ପୂର୍ଣ୍ଣ ଭାବରେ ଯୀଶୁ ଥିଲେ। ତାହାଙ୍କ ଜନ୍ମ ପୂର୍ବରୁ ଏପରିକି ପବିତ୍ର ଭବିଷ୍ୟତ ବକ୍ତା ତାହାଙ୍କର ନାମ ଇମ୍ମାନୁଏଲ ବୋଲି କହିଥିଲେ, ଯାହା ହେଉଛି ପରମେଶ୍ୱର ଆମ ସହିତରେ। ତାପରେ ପରମେଶ୍ୱର ଜଗତର ପାପକୁ ଦୂର କରିବା ପାଇଁ ଶରୀରରେ ପ୍ରକଟିତ ହେଲେ, ଏବଂ ତାହା କରିବା ଦ୍ୱାରା ତାହାଙ୍କୁ ଯୀଶୁ ନାମ ଦିଆଗଲା। ତେଣୁ ଯୀଶୁ ହେଉଛି ସେହି ନାମ, ଏବଂ ସେହି ନାମକୁ ଜଣେ ମନୁଷ୍ୟରେ ସ୍ଥାପନ କରାଗଲା, ଏକ ମଣ୍ଡଳୀରେ ନୁହେଁ, ଏକ ନାମଧାରୀ ସଂସ୍ଥାରେ ନୁହେଁ, ଏକ ମତରେ ନୁହେଁ, କିନ୍ତୁ ଜଣେ ମନୁଷ୍ୟରେ। ସେ ନିଜର ନାମକୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ସ୍ଥାପନ କରିବାକୁ ମନୋନୀତ କଲେ, ତେବେ ଆମେ ଜାଣୁ ଯେ ତାପରେ ସେ ପରମେଶ୍ୱରଙ୍କୁ ଉପାସନାର ସ୍ଥାନ ହୋଇଯାଆନ୍ତି, ଯେଉଁଠାରେ ଆପଣ ତାଙ୍କୁ ଉପାସନା କରନ୍ତି। ଏପରିକି ସେ ଜନ୍ମ ହେବା ପୂର୍ବରୁ ତାହାଙ୍କର ନାମ ଯୀଶୁ ବୋଲି କୁହାଯାଇଥିଲା। ତାହା ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ଏହା ତାହାଙ୍କର ମାତାଙ୍କୁ ଦୂତ ଗାବ୍ରିଏଲ ଦ୍ୱାରା ଦିଆଯାଇଥିଲା ଯେ ତାହାଙ୍କର ନାମ ଯୀଶୁ, ପରମେଶ୍ୱରଙ୍କ ପୁତ୍ର ବୋଲି କୁହାଯିବ, ଯାହାକି ସେ ଥିଲେ। ତେବେ ସେଠାରେ ଆମ ପାଖରେ ତାହା ଅଛି, ତାହା ହିଁ ଏହା ଅଟେ, କେବଳ ଏହା ହିଁ ଅଟେ, କାରଣ କେବଳ ସେ ହିଁ ପରମେଶ୍ୱରଙ୍କ ମନୋନୀତ ଉପାସନାର ସ୍ଥାନ ଅଟନ୍ତି। ପରମେଶ୍ୱରଙ୍କ ସ୍ଥାନ ମନୋନୀତ, ପରମେଶ୍ୱର ମନୁଷ୍ୟକୁ ଭେଟିବାକୁ ମନୋନୀତ କଲେ, କୌଣସି ଏକ ମଣ୍ଡଳୀରେ ନୁହେଁ, ଏକ ନାମଧାରୀ ସଂସ୍ଥାରେ ନୁହେଁ, ଏକ ମତରେ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କଠାରେ। ତାହା ହିଁ କେବଳ ସେ ଏକମାତ୍ର ସ୍ଥାନ ଅଟେ ଯେଉଁଠାରେ ପରମେଶ୍ୱର ଜଣେ ବ୍ୟକ୍ତିକୁ ଭେଟିବେ ଏବଂ ସେ ପରମେଶ୍ୱରଙ୍କୁ ଉପାସନା କରିପାରିବ, ତାହା ହେଲା ଖ୍ରୀଷ୍ଟଙ୍କଠାରେ। ତାହା ହିଁ ହେଉଛି ଏକମାତ୍ର ସ୍ଥାନ। ଏଥିରେ କିଛି ଜାୟସେ ନାହିଁ ଯେ ଆପଣ ମେଥଡିଷ୍ଟ, ବାପ୍ଟିଷ୍ଟ, କ୍ୟାଥୋଲିକ, ପ୍ରୋଟେଷ୍ଟାଣ୍ଟ, ଆପଣ ଯାହା କିଛି ହୋଇପାରନ୍ତି। କେବଳ ଗୋଟିଏ ମାତ୍ର ସ୍ଥାନ ଅଛି ଯେଉଁଠାରେ ଆପଣ ସଠିକ୍ ଭାବରେ ପରମେଶ୍ୱରଙ୍କୁ ଉପାସନା କରିପାରନ୍ତି, ତାହା ହେଲା ଖ୍ରୀଷ୍ଟଙ୍କଠାରେ। ରୋମିଓ 8:1 କୁହେ, ଅତଏବ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଲୋକମାନଙ୍କୁ ବର୍ତ୍ତମାନ କୌଣସି ନିନ୍ଦା ନାହିଁ, ଯେଉଁମାନେ କି ଶରୀର ଅନୁସାରେ ଚାଲନ୍ତି ନାହିଁ, ମାତ୍ର ଆତ୍ମାଙ୍କ ଅନୁସାରେ ଚାଲନ୍ତି। ତାହା ହିଁ ସୁସମାଚାର ଅଟେ। ଆମେ ବିଶ୍ୱାସ ମତ ଉପରେ ଭିନ୍ନ ହୋଇପାରିବା, ଆମେ ମନୁଷ୍ୟକୃତ ଜ୍ଞାନ ଶିକ୍ଷା ଉପରେ ଭିନ୍ନ ହୋଇପାରିବା। ଆପଣ ଏକ ମେଥଡିଷ୍ଟ ମଣ୍ଡଳୀକୁ ଯାଇପାରନ୍ତି, ଆପଣଙ୍କୁ ଜଣେ ମେଥଡିଷ୍ଟ ହେବାକୁ ପଡିବ, ଏକ ବ୍ୟାପ୍ଟିଷ୍ଟ ଜଣେ ବ୍ୟାପ୍ଟିଷ୍ଟ, ଏକ କ୍ୟାଥୋଲିକ ଜଣେ କ୍ୟାଥୋଲିକ। କିନ୍ତୁ ଯେତେବେଳେ ଆପଣ ଥରେ ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହୋଇ ତାହାଙ୍କ ଶରୀରର ଏକ ସଦସ୍ୟ ହୋଇଯାଆନ୍ତି, ସେଠାରେ କୌଣସି ପାର୍ଥକ୍ୟ ରହେ ନାହିଁ। ବିଭାଜନର ମଝିକାନ୍ଥ ଗୁଡିକ ଭାଙ୍ଗିଯାଏ ଏବଂ ଆପଣ ମୁକ୍ତ ହୋଇଯାଆନ୍ତି, କାରଣ ଆପଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି। ଏବଂ ଯେତେବେଳେ ଆପଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଆନ୍ତି, ଆପଣ ଆତ୍ମା ଏବଂ ସତ୍ୟରେ ପରମେଶ୍ୱରଙ୍କୁ ଉପାସନା କରନ୍ତି। ଏହା ଆପଣଙ୍କ ନିମନ୍ତେ ପରମେଶ୍ୱରଙ୍କ ଯୋଜନା ଅଟେ ଯେ ଆପଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କୁ ଉପାସନା କରନ୍ତୁ। ତେବେ କୌଣସି ନାମଧାରୀ ମଣ୍ଡଳୀ ଏହାକୁ ଦାବି କରିପାରେ ନାହିଁ, କେହି ବି ତାହା ଦାବି କରିପାରେ ନାହିଁ। ଏହିପରି ଦାବି କରିବାକୁ ତୁମେ କିପରି ସାହସ କରୁଅଛ? ଏହିପରି କାର୍ଯ୍ୟ କରିବା ଏକ ଖ୍ରୀଷ୍ଟ ବିରୋଧୀ ଆତ୍ମା ହେବ। ଖ୍ରୀଷ୍ଟଙ୍କ ଠାରୁ ଅନ୍ୟତ୍ର ନେଇଯିବା, ତାହାଙ୍କ ଠାରୁ ଅଲଗା କରି ନେଇଯିବା, ଆପଣ ତାହା କରିପାରନ୍ତି ନାହିଁ। ଖ୍ରୀଷ୍ଟ ହିଁ ଏକମାତ୍ର ସ୍ଥାନ ଅଟନ୍ତି ଯେଉଁଠାରେ ପରମେଶ୍ୱର ଉପାସକମାନଙ୍କୁ ଭେଟନ୍ତି। ସେମାନେ ଆଜି କୁହନ୍ତି, ମୋତେ କହିବା ପାଇଁ ମୋ ପାଖରେ ଲୋକ ଥିଲେ ଟେକ୍ସାସର ଡ୍ୟୁମଣ୍ଟରେ। ଅଳ୍ପ କିଛି ସମୟ ପୂର୍ବରୁ ଜଣେ ବ୍ୟକ୍ତି ମୋତେ ଫୋନ୍ ଯୋଗେ କହିଲେ, ସେ କହିଲେ, ଶ୍ରୀମାନ ବ୍ରହ୍ମ, ଯଦି ଆପଣଙ୍କର ନାମ ଆମ ମଣ୍ଡଳୀ ପୁସ୍ତକରେ ନାହିଁ, ତାହେଲେ ଆପଣ ସ୍ୱର୍ଗକୁ ଯାଇପାରନ୍ତି ନାହିଁ। କଣ ଆପଣ କେବେ ସେହିପରି ବିଷୟ ଚିନ୍ତା କରିବେ କି? ଆପଣ ସେହିପରି ଗୋଟିଏ ବିଷୟକୁ ବିଶ୍ୱାସ କରନ୍ତୁ ନାହିଁ। ସେମାନେ ଭାବନ୍ତି ଯେ ଆପଣଙ୍କୁ ସେ ନିର୍ଦ୍ଦିଷ୍ଟ ମଣ୍ଡଳୀ ସହିତ ସମ୍ପୃକ୍ତ ହେବା ଆବଶ୍ୟକ, ନହେଲେ ଆପଣ ସ୍ୱର୍ଗକୁ ଯାଇପାରିବେ ନାହିଁ। ତାହା ଭୁଲ ଅଟେ। ତାହା ବିଶ୍ୱାସ କରିବା ହେଉଛି ଖ୍ରୀଷ୍ଟ ବିରୋଧୀ। ମୁଁ ଏହା କୁହେ, ଯଦି ଆପଣ ଏପରି ଏକ ଆତ୍ମାକୁ ବିଶ୍ୱାସ କରିବେ, ଆପଣ ବିନଷ୍ଟ ଅଟନ୍ତି, ଆପଣ ହଜିଯାଇଥିବା ତାହା ଏକ ଭଲ ସଂକେତ ଅଟେ, କାରଣ ଏହା ପରମେଶ୍ୱର ଯାହା କରିଛନ୍ତି ତାହାଠାରୁ ଦୂରେଇ ଅନ୍ୟତ୍ର ବିଷୟକୁ ନେଇଯିବା ଅଟେ। ପରମେଶ୍ୱର କେବେ ବି ନିଜର ନାମକୁ କୌଣସି ମଣ୍ଡଳୀରେ ସ୍ଥାପନ କଲେ ନାହିଁ, ସେ ଏହାକୁ ତାହାଙ୍କର ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ସ୍ଥାପନ କଲେ। ଯେତେବେଳେ ସେ ଏବଂ ତାହାଙ୍କର ପୁତ୍ର ଏକ ହେଲେ, ତାହା ହେଉଛି ପ୍ରକୃତ ଉପାସନାର ସ୍ଥାନ। ଅନ୍ୟ କୌଣସି ଭିତ୍ତିମୂଳ ସ୍ଥାପନ କରାଯାଇ ନାହିଁ, ଅନ୍ୟ କୌଣସି ଶୈଳ ନାହିଁ। ଖ୍ରୀଷ୍ଟଙ୍କ ଉପରେ, ସେହି ମଜବୁତ ଶୈଳ ଉପରେ ମୁଁ ଛିଡ଼ା ହୋଇଅଛି। ଅନ୍ୟ ସମସ୍ତ ଭୂମି ଧସି ଯାଉଥିବା ବାଲୁକା ଅଟେ। ନାମଧାରୀ ସଂସ୍ଥାମାନ ଭାଙ୍ଗି ତଳେ ପଡ଼ିଯିବ, ଜାତିଗୁଡ଼ିକ ଲୋପ ପାଇଯିବ, କିନ୍ତୁ ସେ ଚିରଦିନ ପାଇଁ ସ୍ଥାୟୀ ରହିବେ। ପରମେଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ମନୁଷ୍ୟ ଅନ୍ୟ କୌଣସି ସ୍ଥାନ ଖୋଜି ପାଇପାରେ ନାହିଁ ଯେଉଁଠାରେ କି ପରମେଶ୍ୱର ତା ସହିତ ପ୍ରତ୍ୟୁତ୍ତରରେ କଥାବାର୍ତ୍ତା କରିବେ। ଖ୍ରୀଷ୍ଟ ଯୀଶୁଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନ ହିଁ ନାହିଁ। ତାହା ହିଁ ଏକମାତ୍ର ସ୍ଥାନ ଅଟେ, ଏକମାତ୍ର ସ୍ଥାନ ଯାହାକି ପରମେଶ୍ୱର ତାହାଙ୍କର ନାମକୁ ରଖିବା ପାଇଁ ମନୋନୀତ କରିଥିଲେ, ଏବଂ ଏକମାତ୍ର ସ୍ଥାନ ଯେଉଁଠାରେ ସେ ଉପାସନା ନିମନ୍ତେ ମନୁଷ୍ୟକୁ ସାକ୍ଷାତ କରନ୍ତି। ଅନ୍ୟ କିଛି ବିଶ୍ୱାସ କରିବା ହେତୁ ଆପଣ ବିନଷ୍ଟ ଅଟନ୍ତି। ଧ୍ୟାନ ଦିଅନ୍ତୁ, ସମସ୍ତ ସାତଟି ଯାକ ଜିହୁଦୀ ପର୍ବ ସମାନ ସ୍ଥାନରେ ପାଳନ କରାଯାଉଥିଲା। ସେମାନେ କେବେ ବି ଏଠାରେ ମେଥଡିଷ୍ଟ ପାଇଁ ଗୋଟିଏ ପର୍ବ ଏବଂ ଏଠାରେ ବ୍ୟାପ୍ଟିଷ୍ଟ ପାଇଁ ଗୋଟିଏ ପର୍ବ ରଖୁନଥିଲେ। ସେଠାରେ ପ୍ରେସବିଟେରିଆନ ପାଇଁ ଗୋଟିଏ, ଏଠାରେ ପଛରେ କ୍ୟାଥୋଲିକ ପାଇଁ ଗୋଟିଏ ଏବଂ ପ୍ରୋଟେଷ୍ଟାଣ୍ଟ ପାଇଁ ଗୋଟିଏ। ସମସ୍ତ ସାତଟି ଯାକ ପର୍ବ ସମାନ ସ୍ଥାନରେ ପାଳନ କରାଯାଉଥିଲା। ଏହା ଏଠାରେ ଏକ ବହୁତ ସୁନ୍ଦର ପ୍ରତିଚିତ୍ରଣ ଅଟେ। ଆମେ ଏବେ ହେଁ ସପ୍ତମଣ୍ଡଳୀ ଯୁଗ ଦେଇ ଗତି କରିଛୁ। ଏହା ଦେଖାଇବାକୁ ଯାଉଅଛି ଯେ ପରମେଶ୍ୱର ସମସ୍ତ ସପ୍ତମଣ୍ଡଳୀ ଯୁଗଗୁଡ଼ିକୁ ବାକ୍ୟରେ ରଖିଥିଲେ। ପ୍ରତ୍ୟେକ ମଣ୍ଡଳୀ ଯୁଗ ନିମନ୍ତେ ବାକ୍ୟର ଏକ ଅଂଶକୁ ପ୍ରକାଶ କରିଥିଲେ, ଏବଂ ଯେତେବେଳେ ସେମାନେ ଏହାକୁ ପ୍ରକାଶ କଲେ, ସେତେବେଳେ ସେମାନେ ଜ୍ୟୋତିକୁ ଦେଖିଲେ। ଠିକ ସେହି ଲୋକମାନଙ୍କ ଭଳି ଯେଉଁମାନେ କି ପ୍ରଥମେ ଯୀଶୁଙ୍କ ନାମରେ ବାପ୍ତିଜିତ କରିବା ବିଷୟକୁ ଆବିଷ୍କାର କରିଥିଲେ, ସେମାନେ କଣ କଲେ? ସେମାନେ ସେଥିରୁ ଏକ ନାମଧାରୀ ସଂସ୍ଥା ତିଆରି କଲେ ଏବଂ ତା ଠିକ ସେଠାରେ ହିଁ ମରିଗଲା। ତାପରେ ପରମେଶ୍ୱର ଅନ୍ୟ କୌଣସି ବିଷୟ ମଧ୍ୟକୁ ଗତି କରି ଚାଲିଗଲେ। ସେ ସେହି ଧର୍ମମତ ଏବଂ ସିଦ୍ଧାନ୍ତ ଗୁଡ଼ିକ ମଧ୍ୟରୁ ଗୋଟିଏରେ ବି ରହିବେ ନାହିଁ। ତାହାଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ। ପରମେଶ୍ୱରଙ୍କ ବିଷୟରେ କିଛି ହେଲେ ବିକୃତ ନାହିଁ। ପରମେଶ୍ୱରଙ୍କ ବାକ୍ୟ ପବିତ୍ର ଅମିଶ୍ରିତ ଅଟେ। ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ଉପାସନାର କେନ୍ଦ୍ରବିନ୍ଦୁ। ସେ ହେଉଛନ୍ତି ପରମେଶ୍ୱର। ସମସ୍ତ ସାତଟି ଯାକ ପର୍ବ ଗୋଟିଏ ସ୍ଥାନରେ ପାଳନ କରାଯିବା ଆବଶ୍ୟକ। ଆପଣ ଅନ୍ୟ କୌଣସି ସ୍ଥାନରେ ସେହି ପର୍ବକୁ ରଖିପାରନ୍ତି ନାହିଁ, କିନ୍ତୁ ସେ ସାତ ସ୍ଥାନ ବର୍ଷର ସେ ସାତଟି ପର୍ବ ଗୋଟିଏ ସ୍ଥାନରେ ହିଁ ପାଳନ କରାଯିବା ଜରୁରୀ ଅଟେ। ତେଣୁ ସେ ସପ୍ତମଣ୍ଡଳୀ ଯୁଗମାନଙ୍କୁ ଗୋଟିଏ ସ୍ଥାନରୁ ହିଁ ଆସିବାକୁ ଥିଲା, ଯାହାକି ସମସ୍ତ ସପ୍ତମଣ୍ଡଳୀ ଯୁଗରେ ଖ୍ରୀଷ୍ଟ ହିଁ କହୁଥିଲେ ତା ଠିକ ଅଟେ। ସପ୍ତମଣ୍ଡଳୀ ଯୁଗର ପ୍ରତିଚିତ୍ର ମାତ୍ର ସେମାନେ ଏଥିରୁ ନାମଧାରୀ ସଂସ୍ଥାମାନ ନିର୍ମାଣ କରି ପକାଇଲେ। ବର୍ତ୍ତମାନ ଆସନ୍ତୁ ଆମେମାନେ ଏଠାରେ ରହିଥିବା ବେଳେ ଅନ୍ୟ ଏକ ପ୍ରତିରୂପକୁ ଦେଖିବା। ତାହା ହେଉଛି ନିସ୍ତାର ପର୍ବର ପ୍ରତିରୂପ, ଯାହାକି ଯୀଶୁଙ୍କୁ ପ୍ରତିଚିତ୍ରଣ କରିଥିଲା। ଆମେ ଏଠାରେ ମୃତ୍ୟୁ ଦ୍ୱାରା ରକ୍ତର ବଳିଦାନକୁ ଲକ୍ଷ୍ୟ କରୁ। ରକ୍ତର ବଳିଦାନ ହିଁ ଥିଲା ଯାହାକି ଖ୍ରୀଷ୍ଟଙ୍କୁ ପ୍ରତିଚିତ୍ରଣ କରିଥିଲା। କଣ ଏକ ନାମଧାରୀ ସଂସ୍ଥା ରକ୍ତ ପାତିତ କରିପାରେ କି? କଣ ଆପଣ ଏକ ମଣ୍ଡଳୀକୁ ରକ୍ତ ପାତିତ କରୁଥିବା ଏକ ନାମଧାରୀ ସଂସ୍ଥାକୁ ରକ୍ତପାତିତ କରୁଥିବା ବିଷୟରେ ଭାବିପାରନ୍ତି କି? ନିଶ୍ଚିତରେ ନୁହେଁ। ଜୀବନରୁ ରକ୍ତପାତିତ ହେବା ପାଇଁ ଏହା ରକ୍ତ ଆବଶ୍ୟକ ଏବଂ ସେହି ଜୀବନ ଯୀଶୁ ଏଠାରେ ମେଷଶାବକଙ୍କ ଦ୍ୱାରା ଦୃଶ୍ୟକୁ ଆସନ୍ତି। ମେଷଶାବକ ଖ୍ରୀଷ୍ଟଙ୍କର ଏକ ପ୍ରତିରୂପ ଥିଲା ଏବଂ ଖ୍ରୀଷ୍ଟଙ୍କୁ ପ୍ରତିଚିତ୍ରଣ କରିଥିଲା, କାରଣ ସେ ପରମେଶ୍ୱରଙ୍କ ମେଷଶାବକ ଥିଲେ ଯାହାଙ୍କୁ ଯୌନ ପରିଚିତ କରାଇଥିଲେ, ଯିଏ ଜଗତର ପାପକୁ ବୋହି ନେଇ ଯାଆନ୍ତି। ଆମେ ଏଠାରେ ଯାତ୍ରା ପୁସ୍ତକ 12 ପର୍ବରେ ଯୀଶୁଙ୍କୁ ଦୃଶ୍ୟମାନ ହେଉଥିବାର ଦେଖୁ। ଧ୍ୟାନ ଦିଅନ୍ତୁ, ଏହା ହିଁ ଏକମାତ୍ର ସ୍ଥାନ ଥିଲା ଯେଉଁଠାରେ ମୃତ୍ୟୁ ଆଘାତ କରିପାରିନଥିଲା। ଯେତେବେଳେ ମୃତ୍ୟୁ ଦେଶକୁ ଆଘାତ କରିବାକୁ ଯାଉଥିଲା, ସେଠାରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ରହିବା ଆବଶ୍ୟକ ଥିଲା। ତାହାର ବାହାରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା, କେବଳ ଗୋଟିଏ ମାତ୍ର ସ୍ଥାନ। ତେବେ ତାହାର ଅର୍ଥ ଏହା ନଥିଲା ଯେ ଏହା ଗୋଟିଏ ଘର ଥିଲା, କିନ୍ତୁ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ କି ମେଷଶାବକକୁ ହତ୍ୟା କରାଯାଇଥିଲା, ଯେଉଁଠାରେ ମେଷଶାବକଙ୍କ ରକ୍ତ ଥିଲା। ସେହି ସଂହାରକ ଦୂତ ଆଘାତ କରିପାରିନଥିଲେ, କାରଣ ଏହା ଏକମାତ୍ର ସ୍ଥାନ ଥିଲା ଯେଉଁଠାରେ କି ପରମେଶ୍ୱର ତାହାଙ୍କର ନାମକୁ ରଖିଥିଲେ। ଏବଂ ସେହି ମେଷଶାବକକୁ ସେଠାରେ ପଛରେ ଆରମ୍ଭରେ ଏକ ମେଷଶାବକ ବୋଲି ନାମିତ କରାଯାଇଥିଲା। ଧ୍ୟାନ ଦିଅନ୍ତୁ, ତାହା ସେ ଏକମାତ୍ର ସ୍ଥାନ ଥିଲା ଯାହାକୁ ସେ ଆଘାତ କରିପାରିନଥିଲା, ଏବଂ ଆଜି ମଧ୍ୟ ସେ ସମାନ ବିଷୟ ଅଟେ। କେବଳ ଗୋଟିଏ ମାତ୍ର ସ୍ଥାନ ଅଛି ଯାହାକୁ ଆତ୍ମିକ ମୃତ୍ୟୁ ଆଘାତ କରିପାରେ ନାହିଁ, ତାହା ହେଉଛି ବାକ୍ୟ। ମୃତ୍ୟୁ ବାକ୍ୟକୁ ଆଘାତ କରିପାରେ ନାହିଁ, କାରଣ ଏହା ପରମେଶ୍ୱରଙ୍କ ଜୀବନ୍ତ ବାକ୍ୟ ଅଟେ। ମାତ୍ର ଯେତେବେଳେ ଆପଣ ଏହା ସହିତ ମତବାଦକୁ ମିଶାନ୍ତି, ବାକ୍ୟ ନିଜେ ବାହାରକୁ ଚାଲିଯାଏ। ଏହା ତେଲରୁ ପାଣି ପରି ଅଲଗା ହୋଇଯିବ, ଆପଣ ଏହାକୁ ଏକାଠି ମିଶାଇ ପାରିବେ ନାହିଁ। ଅତଏବ ଆପଣ ଦେଖନ୍ତୁ, ଯେତେବେଳେ ମତବାଦ ଏକ ନାମଧାରୀ ସଂସ୍ଥାକୁ ଆସେ, ସେମାନେ ସମସ୍ତେ ସେହି ମତବାଦକୁ ଅନୁସରଣ କରନ୍ତି, ଆଉ ବାକ୍ୟ ମରିଯାଏ ଏବଂ ଅନ୍ୟ କାହାରି ସହିତ ଚାଲିଯାଏ। ପୁଣି ଏହାକୁ ଅଧିକ ବୁଦ୍ଧି ସାଧନ କରାଏ, ଗତିମାନ ହୋଇଥାଏ। ଯେତେବେଳେ କି ଏହା ଧାର୍ମିକ ଗଣିତ ହେବା, ପବିତ୍ରୀକୃତ ହେବା, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଏବଂ ତାପରେ ଶସ୍ୟକୁ ଚାଲିଯାଏ, ପରମେଶ୍ୱର ଯେଉଁ ପଥ ଅବଲମ୍ବନ କରିଛନ୍ତି, କଣ ଆପଣ ତାହା ଦେଖନ୍ତି କି? ତାହାଙ୍କର ନାମକୁ ସର୍ବଦା ଠିକ ସେ ସମାନ ଉପାୟରେ ହିଁ ନେଇକରି ଆସନ୍ତି, କାରଣ ସେ ହେଉଛନ୍ତି ବାକ୍ୟ। ଧ୍ୟାନ ଦିଅନ୍ତୁ, ତାହା ମରିପାରେ ନାହିଁ, ଜୀବନର ବାକ୍ୟ ମରିପାରେ ନାହିଁ। ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ କେତେ ସିଦ୍ଧ ମିଶରର ମହାନ ବୁଦ୍ଧିଜୀବୀ ମାନଙ୍କୁ ମାରିବା ନିମନ୍ତେ ସେ ସଂହାରକ ଦୂତଙ୍କୁ ବାରଣ କରାଯାଇନଥିଲା। ତାହାର ପବିତ୍ର ଭୂମି, ତାହାର ମହାନ ଅଟ୍ଟାଳିକା ମାନ, ତାହାର ଫାରମାନଙ୍କୁ ମାରିବା ପାଇଁ ନିଷେଧ କରାଯାଇନଥିଲା, କିମ୍ବା ସେହି ଦେଶର ଯାଜକମାନଙ୍କୁ ମାରିବାକୁ ସେ ସଂହାରକ ଦୂତଙ୍କୁ ବାରଣ କରାଯାଇନଥିଲା। ଏହା ଯେକୌଣସି କୋଠା, ଯେକୌଣସି ସ୍ଥାନ, ଯେକୌଣସି ବ୍ୟକ୍ତିଙ୍କୁ ଆଘାତ କରିପାରେ, କିନ୍ତୁ ତାହା ସେହି ସ୍ଥାନକୁ ଆଘାତ କରିପାରେ ନାହିଁ ଯେଉଁଠାରେ କି ମେଷଶାବକ ରହିଥିଲା। ମୃତ୍ୟୁ ସେହି ସ୍ଥାନକୁ ଆଘାତ କରିପାରେ ନାହିଁ ଯେଉଁଠାରେ କି ପରମେଶ୍ୱରଙ୍କ ପ୍ରଦତ୍ତ ସ୍ଥାନ ଥିଲା, ଏବଂ ତାହା ହେଉଛି ମେଷଶାବକଙ୍କ ଠାରେ। ଧ୍ୟାନ ଦିଅନ୍ତୁ, ଏପରି ନଥିଲା ଯେ ତାହାଙ୍କୁ ଇସ୍ରାଏଲକୁ କିମ୍ବା ତାହାର ଏଭଳି ଯାଜକମାନଙ୍କୁ ଆଘାତ କରିବାକୁ ବାରଣ କରାଯାଇଥିଲା, ଏବଂ କିମ୍ବା ସେମାନଙ୍କର କୌଣସି ନାମଧାରୀ ସଂସ୍ଥାକୁ। ସମସ୍ତଙ୍କୁ ପରମେଶ୍ୱରଙ୍କ ମନୋନୀତ ପ୍ରଦତ୍ତ ସ୍ଥାନରେ ରହିବା ଜରୁରୀ ଥିଲା, ନତୁବା ମୃତ୍ୟୁ ଆଘାତ କରିଥିଲା। ମଣ୍ଡଳୀ, ଆପଣ ଯେଉଁଠାରେ ବି ଥାଆନ୍ତୁ, ଆପଣ କାହା ସହିତ ବି ସମ୍ପୃକ୍ତ ହୁଅନ୍ତୁ, ମୋର କୌଣସି ଫରକ ପଡେ ନାହିଁ। ମାତ୍ର ଗୋଟିଏ ବିଷୟ ଯାହା ଆପଣ ନିଶ୍ଚୟ ଜାଣିବା ଉଚିତ, ଆପଣଙ୍କୁ ଖ୍ରୀଷ୍ଟଙ୍କ ଠାରେ ରହିବାକୁ ପଡିବ, ନଚେତ ଆପଣ ମୃତ ଅଟନ୍ତି, ଆପଣ ତାହାଙ୍କ ବାହାରେ ରହିପାରନ୍ତି ନାହିଁ। ଆପଣଙ୍କର ମଣ୍ଡଳୀ ଏକ ଭବନ ଭାବରେ ଠିକ ହୋଇପାରେ, ଆପଣଙ୍କ ସହଭାଗିତା ଜଣେ ମନୁଷ୍ୟ ଭାବରେ ଠିକ ହୋଇପାରେ, ମାତ୍ର ଯେତେବେଳେ ଆପଣ ସେ ଶରୀର, ସେ ରକ୍ତ, ଯୀଶୁଖ୍ରୀଷ୍ଟଙ୍କର ସେ ବାକ୍ୟକୁ ସ୍ୱୀକାର କରନ୍ତି, ଆପଣ ଠିକ ସେହି ମୁହୂର୍ତ୍ତରେ ମରିଯାଆନ୍ତି ଯେତେବେଳେ ଆପଣ ତାହା କରନ୍ତି। ଏହା ପରମେଶ୍ୱରଙ୍କ ମନୋନୀତ ଉପାସନାର ସ୍ଥାନ ଅଟେ, ସେଇଠାରେ ଅଟେ ଯେଉଁଠାରେ କି ତାହାଙ୍କର ନାମ ଅବିକଳ ଭାବରେ ରହିଛି, ସେଇଠାରେ ଅଟେ ଯେଉଁଠାରେ ସେ ନିଜର ନାମକୁ ସ୍ଥାପନ କରିବାକୁ ମନୋନୀତ କରିଥିଲେ, ମଣ୍ଡଳୀରେ ନୁହେଁ ବରଂ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଠାରେ। ଧ୍ୟାନ ଦିଅନ୍ତୁ, ସୁରକ୍ଷା କେବଳ ତାହାଙ୍କର ମନୋନୀତ ସ୍ଥାନରେ, ତାହାଙ୍କର ମେଷଶାବକଙ୍କ ଠାରେ ଏବଂ ମେଷଶାବକଙ୍କ ନାମରେ ରହିଥିଲା। ଧ୍ୟାନ ଦିଅନ୍ତୁ, ଏହା ଏକ ଅଣ୍ଡିରା ମେଷ ଶାବକ ଥିଲା, ମାଇ ନୁହେଁ, ଏକ ମଣ୍ଡଳୀ ସ୍ତ୍ରୀ ନୁହେଁ, ମାତ୍ର ପୁରୁଷର ନାମ, ସ୍ତ୍ରୀ ଲୋକର ନାମ ନୁହେଁ। ଯେଉଁଠାରେ ସେ ଲୋକମାନଙ୍କୁ ଭେଟିବାକୁ ଯାଉଥିଲେ ତାହା ସ୍ତ୍ରୀ ଲୋକର ନାମରେ ନଥିଲା, ବରଂ ତାହାଙ୍କର ପୁରୁଷ ସେହି ମେଷଶାବକଙ୍କ ନାମରେ ଥିଲା। ବର୍ତ୍ତମାନ ଆମେ କହୁ ସେହି ମଣ୍ଡଳୀ, ସେହି ମହାନ ଶକ୍ତିଶାଳୀ ମଣ୍ଡଳୀ, ସେ ଏହା କଲେ ଏବଂ ସେ ତାହା କଲେ। ସେ ଝୋଡ଼ ତୋଫାନ ଗୁଡ଼ିକୁ ସହ୍ୟ କରିଅଛି, ଆମେ ଜନସଂଖ୍ୟାରେ ବୃଦ୍ଧି ସାଧନ କରିଅଛୁ, ଆମେ ସଂଖ୍ୟାରେ ଅତ୍ୟଧିକ ଅଟୁ, ଆମେ ଏକ ଶକ୍ତିଶାଳୀ ମଣ୍ଡଳୀ ଅଟୁ। ସେ ଏକ ବହୁତ ମହାନ ବିଷୟ ଅଟେ, ମାତ୍ର ପରମେଶ୍ୱର କେବେ ବି ସେ ଅର୍ଥାତ୍ ସ୍ତ୍ରୀ ବିଷୟରେ କିଛି କହିନାହାନ୍ତି। ସେ କହିଲେ ତାହାଙ୍କର ଅର୍ଥାତ୍ ପୁରୁଷ, ସେ ହେଉଛନ୍ତି ସାକ୍ଷାତର ସ୍ଥାନ। ସେ ମେଷଶାବକ ମଣ୍ଡଳୀ ନୁହେଁ, ସ୍ତ୍ରୀର ନାମ ନୁହେଁ, କିନ୍ତୁ ପୁରୁଷର ନାମ। ସେ ସ୍ତ୍ରୀର ନାମକୁ କୌଣସି ସ୍ଥାନରେ ରଖିଲେ ନାହିଁ, ସେ ପୁରୁଷର ନାମକୁ ତାହାଙ୍କଠାରେ ରଖିଲେ। ସେଇଥିପାଇଁ ଆମେ ଯାହା ବି କରିବା, ଶବ୍ଦରେ ବା କାର୍ଯ୍ୟରେ, ଆମେ ତାହା ସବୁ ଯୀଶୁଖ୍ରୀଷ୍ଟଙ୍କ ନାମରେ କରିବା ଉଚିତ। ଯଦି ଆମେ ପ୍ରାର୍ଥନା କରୁ, ତେବେ ଆମେ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଉଚିତ। ଯଦି ଆମେ ନିବେଦନ ମାଗୁ, ଆମକୁ ଯୀଶୁଙ୍କ ନାମରେ ମାଗିବାକୁ ଅଛି। ଯଦି ଆମେ ଚାଲୁ, ଆମେ ଯୀଶୁଙ୍କ ନାମରେ ଚାଲୁ। ଯଦି ଆମେ କଥା କହୁ, ଆମେ ଯୀଶୁଙ୍କ ନାମରେ କଥା କହୁ। ଯଦି ଆମେ ବାପ୍ତିଜିତ କରୁ, ତେବେ ଆମକୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ କରିବାକୁ ଅଛି। କାରଣ ଆମେ ଯାହା ଶବ୍ଦ ବା କାର୍ଯ୍ୟରେ କରିଥାଉ, ତାହା ଯୀଶୁଖ୍ରୀଷ୍ଟଙ୍କ ନାମରେ କରୁ। ଥରେ ଜଣେ ବ୍ୟକ୍ତି ତା ଆଲୋଚନା କରି ମତେ କହିଲେ, ସେ କହିଲେ, ଭାଇ ବ୍ରାନହାମ, ମୋ ପତ୍ନୀ ମୁଁ ନୁହେଁ। ସେ କହିଲେ ସେ ତାଙ୍କ ନାମ ଅମୁକ ଅମୁକ, ସେ ଜଣେ ସେବକ ଅଟନ୍ତି, ହୁଏତ ବର୍ତ୍ତମାନ ଏଠାରେ ବସିଥିବେ। ଏବଂ ସେ କହିଲେ ମୋ ସ୍ତ୍ରୀ, କହିଲେ ସେ ମୋର ନାମ ଧାରଣ କରିଛି, ମୁଁ କେବଳ କହିବି ଜୋନ୍ସ, କାରଣ ଏହା ଜୋନ୍ସ ନଥିଲା। ସେ କହିଲେ ବର୍ତ୍ତମାନ ତାଙ୍କୁ ପ୍ରତିଦିନ ସକାଳେ ଉଠି ଝାଡୁ ଧରି ଏବଂ ଏହା କହିବାକୁ ପଡେ ନାହିଁ, ତେବେ ମୁଁ ଜୋନ୍ସଙ୍କ ନାମରେ ଭୂଇଁ ସଫା କରୁଛି, ଏବଂ ମୁଁ ଜୋନ୍ସଙ୍କ ନାମରେ ବାସନ ଧୋଉଛି, ଆଉ ମୁଁ ଜୋନ୍ସଙ୍କ ନାମରେ ଲୁଗା ତାଳି ଦେଇ ସିଲେଇ କରେ। ସେ କହିଲେ ମୁଁ ଭାବୁନାହିଁ ଯେ ଆପଣଙ୍କୁ ଆଦୌ କୌଣସି ନାମ ଡାକିବାକୁ ପଡିଥାଏ। ମୁଁ କହିଲି ମୁଁ ବିଶ୍ୱାସ କରେ ଯେ ଆପଣ କରନ୍ତି, ତା ଠିକ। ଏବଂ ସେ କହିଲେ ଆଚ୍ଛା, କାହିଁକି ତାଙ୍କୁ ଏହା କହିବାକୁ ପଡେ ନାହିଁ, ସମସ୍ତ ବିଷୟ ଯାହା ସେ କରନ୍ତି ତା ଆରମ୍ଭରୁ ହିଁ ଜୋନ୍ସଙ୍କ ନାମରେ ଅଟେ। ମୁଁ କହିଲି କିନ୍ତୁ ଆପଣ କେବେ ବି ରାସ୍ତାରେ ଯାଇ ତାକୁ ଧରି ଆଣି ଏହା କହନ୍ତି ନାହିଁ, ଜୋନ୍ସ ଆସ। ତାଙ୍କୁ ତ ପ୍ରଥମେ ଏକ ସମାରୋହ, ଏକ ବିବାହ ସମାରୋହ ଦ୍ୱାରା ଜୋନ୍ସ ହେବାକୁ ପଡିଥାଏ। ଯଦି ସେ ତାହା କରିନାହାନ୍ତି, ତେବେ ଆପଣ ବ୍ୟଭିଚାରରେ ବାସ କରୁଛନ୍ତି। ଏବଂ ଯଦି ଆପଣ ଯୀଶୁଖ୍ରୀଷ୍ଟଙ୍କ ନାମ ବ୍ୟତୀତ ଅନ୍ୟ କୌଣସି ଉପାୟରେ ବାପ୍ତିଜିତ ହୋଇଛନ୍ତି, ଏହା ଏକ ବ୍ୟଭିଚାର ବାପ୍ତିସ୍ମ ଯାହାକି ବାଇବଲରେ ମିଳେ ନାହିଁ, ତେବେ ଆପଣ ଶବ୍ଦରେ ଓ କାର୍ଯ୍ୟରେ ଯାହା କିଛି କରନ୍ତି ତାହା ସବୁ ଯୀଶୁଙ୍କ ନାମରେ କରନ୍ତୁ। ଏହାପରେ ଆପଣ ଯାହା କିଛି କରନ୍ତୁ, କିନ୍ତୁ ପ୍ରଥମେ ଆପଣ ତାହାଙ୍କ ନାମରେ ହୋଇଅଛନ୍ତି। ଆଜି ରାତି ଏହି ଭବନରେ ଅନେକ ସୁନ୍ଦର ମହିଳାମାନେ ଅଛନ୍ତି, ଭଲ ବିଶ୍ୱସ୍ତ ମହିଳାମାନେ, କିନ୍ତୁ ସେଠାରେ ଜଣେ ଶ୍ରୀମତୀ ୱିଲିୟମ୍ ବ୍ରାନହାମ୍ ଅଛନ୍ତି, ସେହି ଜଣକା ମୋ ସହିତ ଘରକୁ ଯାଆନ୍ତି, ସେହି ଜଣକା ମୋର ପତ୍ନୀ ଅଟନ୍ତି। ଜଗତରେ ଭଲ ଲୋକମାନେ ଅଛନ୍ତି, ଭଲ ମଣ୍ଡଳୀ ଅଛନ୍ତି, ମାତ୍ର ସେଠାରେ ଜଣେ ଶ୍ରୀମତୀ ଯୀଶୁଖ୍ରୀଷ୍ଟ ଅଛନ୍ତି, ଏବଂ ସେ ହିଁ ଅଟେ ଯାହା ପାଇଁ ସେ ଆସୁଅଛନ୍ତି। ତାହା ହିଁ ଅଟେ ଯେଉଁଠାରେ ତାହାଙ୍କର ନାମ ରଖାଯାଇଅଛି, ସେଇଠାରେ ହିଁ ଅଟେ ଯେଉଁଠାରେ ତାହାଙ୍କର ଉପାସନା ଅଛି, ତାହାଠାରେ ଏବଂ କେବଳ ତାହାଠାରେ ଅଛି, ତାହା ସତ୍ୟ ଅଟେ। ଓ ହଁ ଆଜ୍ଞା, ଆମେ ତାହା ସତ୍ୟ ବୋଲି ପାଉ। ତେବେ ସେଇଥିପାଇଁ ଯେ ଆମେ ଶବ୍ଦ ବା କାର୍ଯ୍ୟରେ ଯାହା କିଛି କରିଥାଉ, ଆମେ ତାହା ଯୀଶୁଖ୍ରୀଷ୍ଟଙ୍କ ନାମରେ କରିଥାଉ। ପରିତ୍ରାଣ ପାଇଁ ସ୍ୱର୍ଗତଳ ଯୀଶୁଖ୍ରୀଷ୍ଟଙ୍କ ନାମ ବ୍ୟତୀତ ଅନ୍ୟ କୌଣସି ନାମ ଦିଆଯାଇ ନାହିଁ। ପ୍ରେରିତ ଦ୍ୱିତୀୟ ପର୍ବ କୁହେ ଯେ କାରଣ ଏହା ତୁମେ ଜାଣ, ସ୍ୱର୍ଗତଳେ ଅନ୍ୟ କୌଣସି ନାମ ଦିଆଯାଏ ନାହିଁ ଯାହାଦ୍ୱାରା ଜଣେ ବ୍ୟକ୍ତି ଉଦ୍ଧାର ହେବା ଆବଶ୍ୟକ, କେବଳ ଯୀଶୁଖ୍ରୀଷ୍ଟଙ୍କ ନାମରେ। ଆମେନ୍। ମୁଁ ଆଶା କରେ ଯେ ଆପଣ ଏହା ବୁଝୁଛନ୍ତି, ଯୀଶୁଖ୍ରୀଷ୍ଟଙ୍କ ନାମ ପ୍ରତ୍ୟେକ ସର୍ବୋପରି ସ୍ୱର୍ଗ ତାହାଙ୍କର ନାମରେ ନାମିତ ହୋଇଛି। ସ୍ୱର୍ଗ ସମସ୍ତ ପରିବାର ଯୀଶୁଙ୍କ ନାମରେ ନାମିତ ହୋଇଛି। ବାଇବେଲ କୁହେ ପୃଥିବୀରେ ସମସ୍ତ ପରିବାର ଯୀଶୁଙ୍କ ନାମରେ ନାମିତ ହୋଇଛି, ତେଣୁ ତାହା ହେଉଛି ପରମେଶ୍ୱରଙ୍କ ମନୋନୀତ ନାମ, ଏବଂ ଯେଉଁଠାରେ ସେ ତାକୁ ରଖିଛନ୍ତି ତାହା ହିଁ ହେଉଛି ତାହାଙ୍କର ଉପାସନାର ସ୍ଥାନ ଯୀଶୁଖ୍ରୀଷ୍ଟଙ୍କ ଠାରେ। ତେବେ ଆମେ ଜାଣୁ ତାହା ସେହିପରି ଅଟେ, ତାହାଙ୍କ ବ୍ୟତୀତ ଅନ୍ୟ କୌଣସି ଉପାସନାର ସ୍ଥାନ ନାହିଁ। ସ୍ୱର୍ଗତ୍ରୟ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ନାହିଁ ଯାହାଦ୍ୱାରା ସେମାନେ ଉଦ୍ଧାର କରାଯିବା ଆବଶ୍ୟକ। ତାହାଙ୍କର ହେଉଛି ପରମେଶ୍ୱରଙ୍କ ମୁକ୍ତିର ନାମ। ପରମେଶ୍ୱରଙ୍କ ନାମ ଅଛି ଯେହୋବା ଜିରି, ଯେହୋବା ରାଫା, ଯେହୋବା ଜିରି, ସଦାପ୍ରଭୁ ତୁମ୍ଭର ସମସ୍ତ ପାପ କ୍ଷମା କରନ୍ତି। ଯେହୋବା ରାଫା, ସଦାପ୍ରଭୁ ତୁମ୍ଭର ସମସ୍ତ ରୋଗକୁ ସୁସ୍ଥ କରନ୍ତି। ତାହାଙ୍କର ଅନେକ ଉପାଧି ମାନ ଥିଲା, କିନ୍ତୁ ତାହାଙ୍କର ମୁକ୍ତିର ଗୋଟିଏ ନାମ ଅଛି ଯାହାକି ମାନବ ଜାତିର ଅଟେ, ଏବଂ ତାହା ହେଉଛି ଯୀଶୁ ନାମ। ତାହା ହେଉଛି ତାହାଙ୍କର ନାମ ଯେଉଁଥିରେ ସେ ସ୍ଥାପନ କରିବାକୁ ମନୋନୀତ କଲେ। ସେ ଏହାକୁ କେଉଁଠାରେ ସ୍ଥାପନ କଲେ? ସେ ଏହାକୁ ଖ୍ରୀଷ୍ଟଙ୍କ ଠାରେ ସ୍ଥାପନ କଲେ। ଅନ୍ୟ ସମସ୍ତ ମଣ୍ଡଳୀ ନାମ, ମତବାଦ, ଉପାଧିମାନ, ସେଗୁଡ଼ିକୁ ଭରସା କରିବା ମୃତ୍ୟୁ ଅଟେ। ଆପଣଙ୍କୁ ସ୍ୱର୍ଗକୁ ନେଇଯିବା ପାଇଁ ଆପଣ ମେଥଡିଷ୍ଟ ମଣ୍ଡଳୀ ଉପରେ ଭରସା କରୁଛନ୍ତି, ଆପଣ ବିନଷ୍ଟ ଅଟନ୍ତି। ଯଦି ଆପଣଙ୍କୁ ସ୍ୱର୍ଗକୁ ନେଇଯିବା ପାଇଁ ପେଣ୍ଟିକଷ୍ଟାଲ ମଣ୍ଡଳୀ ଉପରେ ଭରସା କରୁଛନ୍ତି, ଆପଣ ବିନଷ୍ଟ ଅଟନ୍ତି। ଏବଂ ବାପ୍ଟିଷ୍ଟ, ଲୁଥରାନ୍, ପ୍ରେସବିଟେରିଆନ୍, କ୍ୟାଥୋଲିକ୍ ଏବଂ ଅନ୍ୟ ଯେକୌଣସି ମଣ୍ଡଳୀ, ଆପଣ ସେମାନଙ୍କର ନାମ କିମ୍ବା ସେମାନଙ୍କର ଉପାଧି କିମ୍ବା ସେମାନଙ୍କର ବିଶ୍ୱାସ ମତ ଉପରେ ଭରସା କରୁଛନ୍ତି, ଆପଣ ବିନଷ୍ଟ ଅଟନ୍ତି। କାରଣ ଆପଣ ପ୍ରଥମେ ଉପାସନାର ସ୍ଥାନକୁ ନ ଆସିବା ପର୍ଯ୍ୟନ୍ତ ଆପଣ ଉପାସନା ସୁଦ୍ଧା କରିପାରନ୍ତି ନାହିଁ। ଆମେନ୍। ତାହା ହିଁ କେବଳ ଏକମାତ୍ର ସ୍ଥାନ ଅଟେ ଯେଉଁଠାରେ ପରମେଶ୍ୱର ଉପାସକଙ୍କୁ ସାକ୍ଷାତ କରନ୍ତି। ସେହି ସ୍ଥାନ ଅଟେ ଯେଉଁଠାରେ ସେ ନିଜର ନାମକୁ ରଖିବା ପାଇଁ ମନୋନୀତ କରିଥିଲେ। ଅନ୍ୟ ସମସ୍ତ ଆପଣ ସେଗୁଡ଼ିକ ଉପରେ ଭରସା କରିବେ, ଆପଣ ମରିଯିବେ। ସେ ମଧ୍ୟ ଏଠାରେ ଯୀଶୁଙ୍କର ଆଉ ଏକ ଛାୟା ମୁଁ ଶାସ୍ତ୍ରରେ ଚିହ୍ନିତ କରି ରଖିଛି। ଆହୁରି ମଧ୍ୟ ସେ ଏଠାରେ ପ୍ରତିଚିତ୍ରଣ କରିଥିଲେ, ସେ ନିଶ୍ଚୟ ନିଖୁଣ ହେବା ଉଚିତ। ଯେଉଁ ସ୍ଥାନରେ ସେ ତାହାଙ୍କର ନାମକୁ ସ୍ଥାପନ କରନ୍ତି, ଏହି ମେଷବକ ନିଖୁଣ ହେବା ଆବଶ୍ୟକ। ତେବେ ଆପଣ କେଉଁ ନାମଧାରୀ ସଂସ୍ଥା କିମ୍ବା ସଂଗଠନ ସହିତ ଏହାକୁ ଗୁଣାରୋପ କରିପାରିବେ? କେଉଁ ମଣ୍ଡଳୀ, କ୍ୟାଥୋଲିକ, ପ୍ରୋଟେଷ୍ଟାଣ୍ଟ, ଜିହୁଦୀ, ଯାହା କିଛି ବି ହେଉ, କେଉଁ ସଂଗଠନ ନାମଧାରୀ ସଂସ୍ଥା ପ୍ରତି ଆପଣ ଏହାକୁ ଗୁଣାରୋପ କରିପାରିବେ? ତାହା ଦୋଷ ରହିତ ନିଖୁଣ ଅଟେ। ଏହା ସବୁ ତ ପ୍ରତ୍ୟାଖ୍ୟାନ ଏବଂ ଅସ୍ୱୀକୃତ ଅଟେ। କିନ୍ତୁ ସେଠାରେ ଏକ ସ୍ଥାନ ଅଛି, ହାଲେଲୁୟା। ସେହି ସ୍ଥାନ ଯୀଶୁଖ୍ରୀଷ୍ଟଙ୍କ ଠାରେ ଅଛି। ତାହାଙ୍କ ଉପରେ କୌଣସି ଦାଗ ନାହିଁ, ତାଙ୍କ ଠାରେ କୌଣସି ଦୋଷ ନାହିଁ। ଆପଣ ଏହାକୁ ଗୁଣାରୋପ କରି ଘେରିପାରନ୍ତି ନାହିଁ। ଏହି ସମସ୍ତ ଲୋକ ଯେଉଁମାନେ କିପରି କରିବାକୁ ଚେଷ୍ଟା କରନ୍ତି, କୁହନ୍ତି ଯେ ସେମାନଙ୍କର ମଣ୍ଡଳୀ ଦୋଷ ରହିତ ଅଟେ ଏବଂ ଏସବୁ ଅଟେ। ଏହା ଅପରିଷ୍କାର, ବାକ୍ୟ ଉଲ୍ଲଂଘନକାରୀ, ପ୍ରେମୀ, ଅଧାମୃତ, ଲାଓଦିକୀୟ ମତବାଦ ଅଟେ, କିନ୍ତୁ ଏହା ସତ୍ୟ ନୁହେଁ। କିନ୍ତୁ ଏପରିକି ପିଲା ତ ନିଜେ ତାହାଙ୍କର ଶତ୍ରୁ ମଧ୍ୟ କହିଲେ, ମୁଁ ତାହାଠାରେ କୌଣସି ଦୋଷ ପାଏ ନାହିଁ। ତାହାଙ୍କର ନିଜର ଶତ୍ରୁ ସେଠାରେ ସାକ୍ଷ୍ୟ ଦେଲେ ଯେ ତାହାଠାରେ କୌଣସି ଦୋଷ ନାହିଁ। ଆପଣ ତାହାଙ୍କ ଉପରେ କୌଣସି ପାପର ଦୋଷାରୋପ କରିପାରନ୍ତି ନାହିଁ। ସେ ତାହାଙ୍କ ସମୟର ଯାଜକମାନଙ୍କୁ କହିଲେ, ତୁମମାନଙ୍କ ମଧ୍ୟରୁ କିଏ ମୋ ଉପରେ ପାପର ଦୋଷାରୋପ କରିପାରିବ? କିଏ ମୋତେ ଦେଖାଇପାରିବ ଯେ ମୁଁ ଜଣେ ପାପୀ ଅଟେ? ମୋତେ ଗୋଟିଏ ମଣ୍ଡଳୀ କୁହନ୍ତୁ ଯିଏ କି ଏହା କହିପାରେ ଯେ ସେମାନେ କେବେ କୌଣସି ଭୁଲ କରିନାହାନ୍ତି। ସତ କହିବାକୁ ଗଲେ ସେମାନଙ୍କ ମଧ୍ୟରୁ କେହି ହେଲେ ନାହାନ୍ତି। କଚିଥି ମାତ୍ର ଯିଏ କି ହତ୍ୟା କରିଅଛି ଏବଂ ସେଠାରେ କ୍ୟାଲେଣ୍ଡରରେ କରିବାକୁ ଥିବା ସମସ୍ତ କିଛି ବିଷୟ କରିଅଛି, ବଡ କଷ୍ଟରେ ପାଇବେ। ତାହାପରେ ମଧ୍ୟ ନିଜକୁ ଡାକିଥାଏ। ତେଣୁ ଏହା କୌଣସି ଧର୍ମମତ କିମ୍ବା କୌଣସି ନାମଧାରୀ ସଂସ୍ଥାରେ ପରମେଶ୍ୱରଙ୍କୁ ଉପାସନାର ସାକ୍ଷାତ ସ୍ଥାନ ନୁହେଁ। ମୋର ବନ୍ଧୁଗଣ, ମୁଁ ଭାବନାକୁ ଆଘାତ କରିବାକୁ ଚାହେଁ ନାହିଁ, କିନ୍ତୁ ମୁଁ ଏକ ବାର୍ତ୍ତା ପାଇଁ ଦାୟୀ ଅଟେ ଏବଂ ସେହି ବାର୍ତ୍ତା ହେଉଛି, ଏହି ବିଶୃଙ୍ଖଳାରୁ ବାହାରି ଆସ। ଏବଂ ଯଦି ମୁଁ ଆପଣମାନଙ୍କୁ ବାହାରି ଆସିବାକୁ କୁହେ, ତେବେ ମୁଁ ଆପଣମାନଙ୍କୁ କେଉଁଠାକୁ ନେଇକି ଯିବାକୁ ଯାଉଅଛି? କଣ ମୁଁ ଆପଣମାନଙ୍କୁ ବ୍ରାହ୍ମଣ ଟେବର୍ନାକଲକୁ ନେଇକି ଯିବି କି? ତାହା ତ ଅନ୍ୟ ଯେକୌଣସି ପରିସ୍ଥିତିକି ଦୋଷୀ ଅଟେ। କିନ୍ତୁ ଗୋଟିଏ ସ୍ଥାନ ଅଛି ଯେଉଁଠାକୁ ମୁଁ ଆପଣମାନଙ୍କୁ ନେଇଯାଇପାରେ, ଯେଉଁଠାରେ ଆପଣ ନିରାପଦ ଏବଂ ମୃତ୍ୟୁରୁ ସୁରକ୍ଷିତ ଅଟନ୍ତି। ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ଠାରେ, ଯାହାକି ପରମେଶ୍ୱରଙ୍କ ଉପାସନାର ସ୍ଥାନ ଅଟେ। ତାହା ହିଁ ସେ ସ୍ଥାନ ଅଟେ ଯାହାକି ମୁଁ ଆଜି ରାତି ଆପଣଙ୍କ ଠାରେ ପରିଚୟ କରାଉଅଛି, ଯେଉଁଠାରେ ପରମେଶ୍ୱର ତାହାଙ୍କର ନାମକୁ ସ୍ଥାପନ କରନ୍ତି, ଯେଉଁଠାରେ ସେ ପ୍ରତିଜ୍ଞା କରିଥିଲେ ଯେ ସେଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଭେଟିବେ, ସେ ତାଙ୍କ ସହିତ ଉପାସନା କରିବେ ଏବଂ ତାଙ୍କ ସହିତ ଭୋଜନ କରିବେ, ଯାହାକି ଖ୍ରୀଷ୍ଟଙ୍କ ଠାରେ ଅଟେ। କୌଣସି ମଣ୍ଡଳୀରେ ନୁହେଁ କିମ୍ବା କୌଣସି ଆରାଧନାଳୟରେ ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କ ଠାରେ ସେ ପରମେଶ୍ୱରଙ୍କ ଆରାଧନାଳୟ ଅଟନ୍ତି। ସେ ସେ ସ୍ଥାନ ଅଟନ୍ତି ଯେଉଁଠାରେ ପରମେଶ୍ୱର ନିଜେ ଆସିଥିଲେ ଏବଂ ତାହାଙ୍କ ଠାରେ ବାସ କରିଥିଲେ। ଏହା ମୋର ପ୍ରିୟ ପୁତ୍ର ଯାହାଙ୍କ ଠାରେ ମୁଁ ବାସ କରିବାକୁ ଅତି ପ୍ରସନ୍ନ। ତାହା ସେହି ସ୍ଥାନ ଅଟେ ଯେଉଁଠାରେ ପରମେଶ୍ୱର ତମ୍ବୁ କରି ବାସ କରିଥିଲେ, ତାହାଙ୍କର ନାମକୁ ନେଇକରି ଆସିଲେ ଏବଂ ଯୀଶୁଖ୍ରୀଷ୍ଟଙ୍କ ଉପରେ ସ୍ଥାପନ କଲେ। ଅତଏବ ତାହାଙ୍କର ନାମ ଜଣେ ମନୁଷ୍ୟ, ତାହାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଠାରେ ଯେଉଁଠାରେ ସେ ନିଜକୁ ବାସ କରାଇଥିଲେ ଏବଂ ସେହି ତମ୍ବୁରେ ରଖାଯାଇଥିଲା, ଯେଉଁଠାରେ ଏକ ପ୍ରତିଚିତ୍ରଣରେ ସେହି ପୁରାତନ ଜେରୁସାଲମ, ସେ ପୁରାତନ ପର୍ବମାନ, ପୁରାତନ ମନ୍ଦିର ଏକ ପ୍ରତିରୂପ ଥିଲା। ଯେତେବେଳେ ସେହିଦିନ ନିୟମର ସିନ୍ଧୁକ ଭିତରକୁ ଅଣାଗଲା, ଧୂମତଳକୁ ଓହ୍ଲାଇ ଆସିଲା ଓ ଆଚ୍ଛାଦନ କରିଥିଲା ଏବଂ ଏଥିରୁ ପରମେଶ୍ୱରଙ୍କ ସ୍ୱର ଶୁଣାଗଲା। ଠିକ୍ ସେହିପରି ଏହି ତମ୍ବୁ ଯୀଶୁଖ୍ରୀଷ୍ଟଙ୍କ ଭିତରକୁ ଆସିବା ବେଳେ ପରମେଶ୍ୱରଙ୍କ ସ୍ୱର ଶୁଣାଯାଏ, ଯାହାକି ସେହି ପୁରାତନ ଅର୍ଥାତ୍ ପ୍ରାକୃତିକ ଏକ ପ୍ରତିରୂପ ଥିଲା ଏବଂ ନୂତନର ଛାୟା ଥିଲା। ଏବଂ ଯେତେବେଳେ ସେ ଖ୍ରୀଷ୍ଟଙ୍କ ଭିତରକୁ ଆସିଲେ, ସେ କହିଲେ, ଏହା ମୋର ପ୍ରିୟ ପୁତ୍ର ଯାହାଙ୍କ ଠାରେ ବାସ କରିବାକୁ ମୁଁ ପ୍ରସନ୍ନ, ଏବଂ ମୁଁ ସେହି ସ୍ଥାନ ବାଛିବି ଯେଉଁଠାରେ ମୁଁ ମୋର ନାମକୁ ସ୍ଥାପନ କରିବି, ଆଉ ମୁଁ ଯେଉଁଠାରେ ମନୁଷ୍ୟକୁ ସାକ୍ଷାତ କରିବି, ପୁଣି ମୁଁ ଯେଉଁଠାରେ ଉପାସନା କରିବି। ପରମେଶ୍ୱର ସେ ସ୍ଥାନକୁ ମନୋନୀତ କଲେ, ପୁଣି ସେ ନାମଧାରୀ ସଂସ୍ଥାରେ ନୁହେଁ, ମାତ୍ର ଯୀଶୁଖ୍ରୀଷ୍ଟଙ୍କ ଠାରେ। ହଁ ଆଜ୍ଞା, ସେ ମଧ୍ୟ ନିଶ୍ଚୟ ବିନା ଦୋଷର ହେବା ଉଚିତ, ଯେପରି ମୁଁ କହିଲି। କୌଣସି ନାମଧାରୀ ସଂସ୍ଥା ଏହା ଦାବି କରିପାରେ ନାହିଁ, ସେମାନେ କରନ୍ତି ସେମାନେ ଖ୍ରୀଷ୍ଟ ବିରୋଧୀ ଅଟନ୍ତି। ତେବେ ଆମେ ଏଠାରେ ପାଉ ପୁଣି ଥରେ ତାହାଙ୍କର ଛାୟାକୁ ଧ୍ୟାନ ଦିଅନ୍ତୁ, ସେ ମେଷଶାବକକୁ ରଖାଯିବାକୁ ଅଛି। ବର୍ତ୍ତମାନ ଏ ଯାତ୍ରା ପୁସ୍ତକ ବାରରେ ମିଳେ, ଯଦି ଆପଣ ଏହାକୁ ଲେଖୁଛନ୍ତି, ଯାତ୍ରା ପୁସ୍ତକ ବାର 3-6, ମେଷଶାବକକୁ 4 ଦିନ ରଖାଯିବା ଆବଶ୍ୟକ ଥିଲା ପରୀକ୍ଷା କରାଯିବା ନିମନ୍ତେ, ଏହା ଦେଖିବା ପାଇଁ ଯେ ତାହା ଏପର୍ଯ୍ୟନ୍ତ ବଳିଦାନ କରାଯିବା ହେତୁ ଯୋଗ୍ୟ କି ନୁହେଁ। ନିଶ୍ଚିତ ଭାବରେ ନିଆଯାଇ 4 ଦିନ ପର୍ଯ୍ୟନ୍ତ ଏହାକୁ ବାରମ୍ବାର ନିରୀକ୍ଷଣ କରାଯିବା ଆବଶ୍ୟକ। ଏହା ଦେଖିବା ହେତୁ ଯେ ସେଥିରେ କିଛି ଦୋଷ ନାହିଁ ତ, ଏହା ଦେଖିବା ପାଇଁ ଯେ ସେଥିରେ କିଛି ରୋଗ ନାହିଁ ତ, ଏହା ଦେଖିବା ପାଇଁ ଯେ ସେଥିରେ କିଛି ଭୁଲ ନାହିଁ ତ, ଏହାକୁ 4 ଦିନ ରଖାଯିବା ଆବଶ୍ୟକ ଅଟେ। ତେବେ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ମଧ୍ୟରୁ କେତେକ ହୁଏତ ଭାବିଥିବେ ଯେ ଏହା ଏକ ଛୋଟ ବିଷୟ ଅଟେ, ଚତୁର୍ଦ୍ଦଶ ଦିନରେ ବଧ କରାଯାଇଥିଲା। କିନ୍ତୁ ଆପଣ ସ୍ମରଣ କରନ୍ତୁ, ସେମାନେ ମାସର 10ମ ଦିନରେ ମେଷଶାବକକୁ ନେଇଥିଲେ ଏବଂ ମାସର 4ର୍ଦ୍ଦଶ ଦିନରେ ବଧ କରିଥିଲେ, ଦେଖନ୍ତୁ, ଯାହାକି 4 ଦିନ ପର୍ଯ୍ୟନ୍ତ ରଖାଯାଇଥିଲା। ବର୍ତ୍ତମାନ ଯୀଶୁ ପରମେଶ୍ୱରଙ୍କ ନାମ ମେଷଶାବକ ଜେରୁସାଲେମକୁ ଗଲେ ଏବଂ ସେ ପର୍ଯ୍ୟନ୍ତ ପୁନର୍ବାର ବାହାରି ଆସିଲେ ନାହିଁ ଯେପର୍ଯ୍ୟନ୍ତ କି ତାହାଙ୍କର ମୃତ୍ୟୁ, ସମାଧି ଓ ପୁନରୁତ୍ଥାନ ହେଲା ନାହିଁ। ତାହାଙ୍କୁ 4 ଦିନ ଏବଂ 4 ରାତି ସମାଲୋଚକମାନଙ୍କ ଅଧୀନରେ ରଖାଗଲା। କେତେ ସିଦ୍ଧ ଭାବରେ ସେହି ମେଷଶାବକକୁ ପ୍ରତିଚିତ୍ରଣ କରାଯାଇଥିଲା, 4 ଦିନ ପର୍ଯ୍ୟନ୍ତ ରଖାଯାଇଥିଲା। ସେତେବେଳେ ପିଲା ତ କହିଥିଲେ, ମୁଁ ତାଙ୍କଠାରେ କୌଣସି ଦୋଷ ପାଇପାରେ ନାହିଁ। ତାହାଙ୍କର ଅନ୍ୟ ଏକ ଛାୟା ହେଲା, ତାଙ୍କର କୌଣସି ଅସ୍ଥି ଭଙ୍ଗା ଯାଇପାରିନଥିଲା, ଯାହାକି ସମ୍ପୂର୍ଣ୍ଣ ରୂପେ ସିଦ୍ଧ ଥିଲା ଯେତେବେଳେ ସେମାନେ ପାରିନଥିଲେ। ବଳିଦାନ କରିବା ବେଳେ ସେମାନେ ଗୋଟିଏ ହେଲେ ଅସ୍ଥି ଭାଙ୍ଗି ପାରନ୍ତି ନାହିଁ, ଯଦି ତାହା ହୋଇଥାନ୍ତା ତାହା ପ୍ରତ୍ୟାଖ୍ୟାନ କରାଯାଇଥାନ୍ତା। ଏବଂ ସେମାନେ ଖ୍ରୀଷ୍ଟଙ୍କ ଗୋଡ଼ରେ ଥିବା ଅସ୍ଥିକୁ ଭାଙ୍ଗିବା ହେତୁ ହାତୁଡ଼ିକୁ ଉଠାଇଥିଲେ, ଯେତେବେଳେ ସେମାନେ କହିଥିଲେ ସେ ତ ମରିଯାଇଛନ୍ତି, ସେମାନେ ତାଙ୍କ ପାର୍ଶ୍ୱକୁ ବିଦ୍ଧ କଲେ ଏବଂ ରକ୍ତ ଓ ଜଳ ପାଇଲେ। ଏଠାରେ ପୁଣି ଥରେ ଆଉ ଏକ ମହତ୍ ବିଷୟକୁ ଧ୍ୟାନ ଦିଅନ୍ତୁ, ମୁଁ ଏହାକୁ ଏଡ଼ାଇ ଦେବି ନାହିଁ, କାରଣ ସେ ନୈବେଦ୍ୟରେ ଭକ୍ଷ୍ୟ ନୈବେଦ୍ୟରେ ପ୍ରତିଚିତ୍ରିତ ହୋଇଥିଲେ। ମୋର ମନେ ପଡ଼େ ବାଇବଲରେ ଥରେ ସେମାନଙ୍କର ଏକ ବିଦ୍ୟାଳୟ ଥିଲା, ଭବିଷ୍ୟତ ବକ୍ତାମାନଙ୍କ ବିଦ୍ୟାଳୟ ନାମରେ, ଏବଂ ତାହା ଏକ ଅତି ଉଚ୍ଚ ନାମ ବିଶିଷ୍ଟ ବିଦ୍ୟାଳୟ ଥିଲା। ଏବଂ ଆମେ ପାଉ ଯେ ଏଲିଓ ଦିନେ ସେ ବିଦ୍ୟାଳୟକୁ ଯାଇଥିଲେ ଏବଂ ସେମାନେ କହିଲେ, ଆମେ ସେମାନେ ତାଙ୍କୁ ଚାଲିଯିବାକୁ ନିବେଦନ କରି କହିଲେ, ଯେତେବେଳେ ଆପଣ ଏଠାରେ ଆଖପାଖରେ ଥାନ୍ତି, ଜିନିଷଗୁଡ଼ିକ ଅତି ସଳଖ ସିଧା ହୋଇଥାଏ, ତେଣୁ ସେମାନେ ଚାହୁଁଥିଲେ ଯେ ସେ ଚାଲି ଯାଆନ୍ତୁ। ଆଉ ସେମାନେ ତାଙ୍କ ପାଇଁ ରାତ୍ରି ଭୋଜନ ଆଣିବା ପାଇଁ ବାହାରକୁ ଗଲେ ଏବଂ ଯାଜକମାନଙ୍କର କିମ୍ବା ଭବିଷ୍ୟତ ବକ୍ତାମାନଙ୍କର ଏକ ଦଳ ବାହାରକୁ କିଛି ମଟର ଆଣିବାକୁ ଗଲେ, ଯେପରିକି ତାଙ୍କ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ କରାଯାଏ। ଏବଂ ଯେତେବେଳେ ସେମାନେ ତାହା କଲେ, ସେମାନେ ଅଣ୍ଟିରେ ପରିପୂର୍ଣ୍ଣ ଏକ ବଡ଼ ପରିମାଣରେ ସଂଗ୍ରହ କଲେ, ଆଉ ଯେତେବେଳେ ସେମାନେ ଫେରି ଆସିଲେ, ତାହା ବନ୍ୟାଲତାର ଫଳ ଥିଲା ଯାହା ବିଷାକ୍ତ ଥିଲା, ଏବଂ ସେମାନେ ତାକୁ ହଣ୍ଡାରେ ବସାଇ ଦେଲେ ଏବଂ ହଣ୍ଡା ଫୁଟିବା ଆରମ୍ଭ କଲା। ଏବଂ ସେମାନେ କେହି ଜଣେ କହିଲା, ହାଏ, ହଣ୍ଡାରେ ତ ମୃତ୍ୟୁ ଅଛି, ବର୍ତ୍ତମାନ ଆମେ ଭୋଜନ କରିନପାରୁ। ତେବେ ଏଲିଓ କହିଲେ, ମତେ ମୁଠାଏ ମଇଦା ଆଣ, ଏବଂ ସେ ମଇଦା ନେଇ ତାହା ହଣ୍ଡାରେ ପକାଇ ଦେଇ କହିଲେ, ଭୋଜନ କର, ହଣ୍ଡାରେ କିଛି ମନ୍ଦ ନାହିଁ। ସେହି ଭକ୍ଷ୍ୟ ନୈବେଦ୍ୟ ଖ୍ରୀଷ୍ଟ ଥିଲେ, ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ପ୍ରତ୍ୟେକ ଦାନାକୁ ସମାନ ଭାବରେ ରଖାଯିବାକୁ ଥିଲା ଏବଂ ଭକ୍ଷ୍ୟର ପ୍ରତ୍ୟେକ ଅଂଶକୁ ସମାନ ଭାବରେ ଗୁଣ୍ଡ କରାଯିବାକୁ ଥିଲା। ଏହା ଦର୍ଶାଉଥିଲା ଯେ ସେ ହେଉଛନ୍ତି ଆରୋଗ୍ୟଦାତା, ସେ ପରିବର୍ତ୍ତନ କରନ୍ତି ଏବଂ ମୃତ୍ୟୁକୁ ନେଇ ଯାଆନ୍ତି ଓ ଜୀବନକୁ ଦିଅନ୍ତି 2 ନିୟମ ଦ୍ୱାରା। ହାଲେଲୁୟା! ଗୋଟିଏ ସ୍ଥାନରେ ଯେଉଁଠାରେ ମୃତ୍ୟୁ ଅଛି, ଯେତେବେଳେ ଖ୍ରୀଷ୍ଟ ଆସନ୍ତି, ଜୀବନ ଆସିଥାଏ। ସେ ଗତକାଲି, ଆଜି ଏବଂ ଚିରକାଳ ସମାନ ଅଟନ୍ତି, ଏବଂ ଯେଉଁଠାରେ ମୃତ୍ୟୁ ଥିଲା ସେଠାରେ ଜୀବନ ହୋଇଗଲା, କାରଣ ସେ ଭକ୍ଷ୍ୟ ନୈବେଦ୍ୟରେ ଖ୍ରୀଷ୍ଟଙ୍କୁ ଅଣାଯାଇଥିଲା। ଏହି ବିଷୟଗୁଡ଼ିକ କେତେ ଭଲ ଶିକ୍ଷା ହେବ ଯଦି ଆମେ ସେଗୁଡ଼ିକୁ ବୁଝିବା ପାଇଁ ସମୟ ନେବା। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଛାୟାର ଗୋଟିଏ ହେଲେ ଶବ୍ଦ ବିଫଳ ହୁଏ ନାହିଁ, ଛାୟାର ଗୋଟିଏ ଶବ୍ଦ କେବେ ବିଫଳ ହୋଇନାହିଁ, ସବୁକିଛି ସିଦ୍ଧ ରୂପେ ପ୍ରତିଚିତ୍ରିତ ହୋଇଥିଲା। ସେ ପରମେଶ୍ୱରଙ୍କ ମନୋନୀତ ଉପାସନାର ସ୍ଥାନ ଏବଂ ପରମେଶ୍ୱରଙ୍କ ନାମ ତାହାଙ୍କୁ ଦିଆଯାଇଅଛି। ସେ ପରମେଶ୍ୱରଙ୍କ ଉପାସନା ସ୍ଥାନ ଅଟନ୍ତି ଏବଂ ପରମେଶ୍ୱରଙ୍କ ନାମ ତାହାଙ୍କୁ ଦିଆଯାଇଅଛି। ସେ ପରମେଶ୍ୱରଙ୍କ ବାକ୍ୟ ଏବଂ ସେ ପରମେଶ୍ୱରଙ୍କ ନାମ ଅଟନ୍ତି। ସେ ଉଭୟ ପରମେଶ୍ୱରଙ୍କ ବାକ୍ୟ ଏବଂ ପରମେଶ୍ୱରଙ୍କ ନାମ ଅଟନ୍ତି। ସେହି ବାକ୍ୟ ଦେହବନ୍ତ ହୋଇଥିଲେ। ସେ ପରମେଶ୍ୱରଙ୍କ ବାକ୍ୟ, ପରମେଶ୍ୱରଙ୍କ ମେଷଶାବକ, ପରମେଶ୍ୱରଙ୍କ ନାମ ଏବଂ ପରମେଶ୍ୱର ଥିଲେ। ତାହା ହିଁ ଥିଲା ଯାହାକି ସେ ଥିଲେ, ପରମେଶ୍ୱରଙ୍କ ଉପାସନା ନିମନ୍ତେ ମନୋନୀତ ଏବଂ ଏକମାତ୍ର ସ୍ଥାନ। ଏବଂ ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ପରମେଶ୍ୱର ପ୍ରତ୍ୟାଖ୍ୟାନ କରନ୍ତି, ଆପଣ ତାହାଙ୍କୁ ଯେକୌଣସି ସ୍ଥାନରେ ଉପାସନା କରିପାରନ୍ତି ନାହିଁ। ସେ କହିଲେ, ବୃଥାରେ ସେମାନେ ମୋର ଉପାସନା କରନ୍ତି, ମନୁଷ୍ୟର ଆଦେଶ ଗୁଡ଼ିକୁ ସିଦ୍ଧାନ୍ତ କରି ଶିକ୍ଷା ଦିଅନ୍ତି। ଆଜି ଆମର ବିଶ୍ୱାସ ମତବାଦ ଏବଂ ସବୁକିଛି ଅଛି ଯାହାକି ଶିକ୍ଷା ଦିଏ ଯେ ଏହା ପଥ ଅଟେ ଏବଂ ତାହା ପଥ ଅଟେ। ଆଉ ଯୀଶୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ଏବଂ ମୋ ଦେଇ ନ ଆସିଲେ କୌଣସି ମନୁଷ୍ୟ ପରମେଶ୍ୱରଙ୍କ ନିକଟକୁ ଆସିପାରେ ନାହିଁ। ଅନ୍ୟ ଶବ୍ଦରେ କହିବାକୁ ଗଲେ, ମୁଁ ମେଷପଲର ଦ୍ୱାର ଅଟେ, ମୋ ବ୍ୟତୀତ ଅନ୍ୟ ସମସ୍ତେ ଚୋର ଅଟନ୍ତି। ସେହି ହେଉଛନ୍ତି ଏକମାତ୍ର ପନ୍ଥା, ସେ ହେଉଛନ୍ତି ଦ୍ୱାର, ସେହି ପଥ, ସତ୍ୟ, ଜୀବନ, ସବୁକିଛି ଯାହା ସେଠାରେ ଅଛି, ଏକମାତ୍ର ପ୍ରବେଶ ଦ୍ୱାର, ଏକମାତ୍ର ସ୍ଥାନ, ଏକମାତ୍ର ଉପାସନା, ଏକମାତ୍ର ନାମ, ସବୁକିଛି ଯୀଶୁଖ୍ରୀଷ୍ଟଙ୍କ ସହିତ ଜଡିତ ଅଟେ। ସମସ୍ତ ପୁରାତନ ନିୟମ ତାହାଙ୍କ ସହିତ ଜଡିତ ଅଟେ, ନୂତନ ନିୟମ ତାଙ୍କ ସହିତ ଜଡିତ ଅଟେ, ଏବଂ ମଣ୍ଡଳୀ ଆଜି ତାହାଙ୍କ ଆଦେଶରେ ବାକ୍ୟ ଦ୍ୱାରା ତାହାଙ୍କ ସହିତ ଜଡିତ ଅଟେ। ଅନ୍ୟ କୌଣସି ସ୍ଥାନ ନାହିଁ, କିମ୍ବା ଅନ୍ୟ କୌଣସି ନାମ ନାହିଁ, କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ଯେଉଁଠାରେ କି ପରମେଶ୍ୱର କେବେ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ ପ୍ରତିଜ୍ଞା କରିଥିଲେ, କେବଳ ଯୀଶୁଖ୍ରୀଷ୍ଟଙ୍କ ଠାରେ ତାହାଙ୍କର ମନୋନୀତ ଉପାସନାର ସ୍ଥାନରେ। ଧ୍ୟାନ ଦିଅନ୍ତୁ, ପରମେଶ୍ୱର ତାହାଙ୍କର ଉପାସକ ମାନଙ୍କୁ କେବଳ ଏହି ଗୋଟିଏ ସ୍ଥାନରେ ଭେଟିବାକୁ ପ୍ରତିଜ୍ଞା କରିଛନ୍ତି, ଏବଂ ତାହା ତାଙ୍କର ନିଜ ପସନ୍ଦରେ ଅଟେ। ଆମ ପସନ୍ଦର ନୁହେଁ, ଆମର ଚିନ୍ତାଧାରା ନୁହେଁ, କିନ୍ତୁ ତାହାଙ୍କର ଚିନ୍ତାଧାରା ତାହାଙ୍କର ମନୋନୟନରେ ଅଟେ। ଏବଂ ତାହା ସେହି ସ୍ଥାନ ହେବ ଯେଉଁଠାରେ ସେ ତାହାଙ୍କର ନାମକୁ ସ୍ଥାପନ କରିଥିଲେ, ଯେଉଁଠାରେ ସେ ମନୋନୀତ କରିଥିଲେ। ତେଣୁ ଆମେ ପାଉ ଯେ ଆମେ ତାହା ଖୋଜୁ ଯେ ତାହାଙ୍କର ନାମ କେଉଁଠାରେ ଥିଲା, ତାଙ୍କର ନିଜ ପସନ୍ଦ ଅନୁଯାୟୀ ସେ କଣ ମନୋନୀତ କରିଥିଲେ। ବର୍ତ୍ତମାନ ଯେ ଆମେ ସେ ସ୍ଥାନକୁ ପାଇଅଛୁ ଯେଉଁଠାରେ କି ସେ ତାହାଙ୍କର ନାମକୁ ରଖିଥିଲେ, ଅର୍ଥାତ୍ ଖ୍ରୀଷ୍ଟ ଯୀଶୁଙ୍କ ଠାରେ, ଏବଂ ଅନ୍ୟ କୌଣସି ସ୍ଥାନ ନାହିଁ, କିମ୍ବା ଅନ୍ୟ କୌଣସି ନାମ ନାହିଁ, କଣ ଆପଣ ଏଥିରେ ସନ୍ତୁଷ୍ଟ ଅଟନ୍ତି କି? କୁହନ୍ତୁ ଆମେନ୍। ତେବେ ଏହାର ମୂଳ ବିଷୟ ହେଉଛି, ଯଦି ଆମେ ତାହା ପାଇଛୁ ଯେ ସେହି ସ୍ଥାନଟି କେଉଁଠାରେ ଅଛି, ଉପାସନାର ସ୍ଥାନ ଅନ୍ୟ କୌଣସିଟି ଗ୍ରହଣୀୟ ନୁହେଁ, କେବଳ ଖ୍ରୀଷ୍ଟଙ୍କ ଠାରେ। ଆପଣ ଅନୁତାପ କରିପାରନ୍ତି, ଆପଣ ତାହା କରିପାରନ୍ତି, କିନ୍ତୁ ଆପଣ ଏଯାଏ ଉପାସନା କରୁନାହାନ୍ତି, ଆପଣ କ୍ଷମା ଯାଚନା କରୁଛନ୍ତି। ପିତର କହିଲେ, ପେଣ୍ଟିକସ୍ ଦିନରେ ଯେତେବେଳେ ସେମାନେ ସମସ୍ତଙ୍କୁ ପରଭାଷାରେ କଥାବାର୍ତ୍ତା କରୁଥିବାର ଦେଖିଲେ, ଏବଂ ବଡ଼ ଚିହ୍ନ ଓ ଚମତ୍କାର ମାନ ଘଟୁଥିବାର ଦେଖିଲେ, ସେମାନେ ହସିବାକୁ ଲାଗିଲେ। ମଣ୍ଡଳୀ ତାହା କରିଥିଲା ଏବଂ କହିଥିଲେ, ଏହି ଲୋକମାନେ ତ ନୂତନ ଦ୍ରାକ୍ଷାରସରେ ମାତାଳ ଅଟନ୍ତି, ସେମାନେ ମଦ୍ୟପ ଲୋକମାନଙ୍କ ପରି ଆଚରଣ କରୁଛନ୍ତି। ସେହି କୁମାରୀ ମରିୟମ, ସେମାନେ ସମସ୍ତେ ଏକତ୍ରିତ ଥିଲେ, ସେମାନେ 120 ଜଣ ଥିଲେ, ଏବଂ ସେମାନେ ମଦ୍ୟପ ଲୋକମାନଙ୍କ ପରି ଟଳମଳ ହେଉଥିଲେ, ଏବଂ ପରଭାଷାରେ କଥାବାର୍ତ୍ତା କରୁଥିଲେ ଓ ବିଭିନ୍ନ ବିଷୟ କରୁଥିଲେ। ସେମାନେ କହିଲେ, ଏହି ଲୋକମାନେ ନୂତନ ଦ୍ରାକ୍ଷାରସରେ ମାତାଳ ଅଟନ୍ତି। ମାତ୍ର ପିତର ଛିଡ଼ା ହୋଇ କହିଲେ, ପୁରୁଷ ଓ ଭାଇମାନେ, ଏହି ଲୋକମାନେ ନୂତନ ଦ୍ରାକ୍ଷାରସରେ ମାତାଳ ନୁହନ୍ତି। ଯେଣୁ ବର୍ତ୍ତମାନ ସମୟ ଦିନର ତୃତୀୟ ଘଣ୍ଟା ମାତ୍ର ଅଟେ, କିନ୍ତୁ ଜୋଏଲ ଭବିଷ୍ୟବକ୍ତାଙ୍କ ଦ୍ୱାରା ଯାହା ଉକ୍ତ ଅଛି, ଏ ସେହି ଘଟଣା। ପରମେଶ୍ୱର କୁହନ୍ତି, ଶେଷ କାଳରେ ଏପରି ଘଟିବ ଯେ ଆମ୍ଭେ ସମସ୍ତେ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ର କନ୍ୟାମାନେ ଭବିଷ୍ୟତବାଣୀ କରିବେ, ଆମ୍ଭେ ନିଜର ଦାସଦାସୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ଆମ୍ଭେ ଉର୍ଦ୍ଧ୍ୱସ୍ତ ଆକାଶରେ ଅଦ୍ଭୁତ କର୍ମ, ପୁଣି ଅଧସ୍ଥ ପୃଥିବୀରେ ନାନା ଲକ୍ଷଣ, ଅଗ୍ନି, ଅଗ୍ନିସ୍ତମ୍ଭ ଓ ନିବିଡ଼ ଧୂମ ଦେଖାଇବା। ପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବରେ ଏପରି ଘଟିବ ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ। ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା ଓ ସେମାନେ କହିଲେ, ପୁରୁଷ ଓ ଭାଇମାନେ, ଆମେମାନେ କଣ କରିପାରିବା? ପିତର କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପକ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ, କାରଣ ଏହି ପ୍ରତିଜ୍ଞା ସମସ୍ତ ଭବିଷ୍ୟତ ପିଢି ନିମନ୍ତେ ଅଟେ। ବର୍ତ୍ତମାନ ଆମେ ତାହା ପାଉ। ବର୍ତ୍ତମାନ ଆମେ ଖୋଜିବାକୁ ଚାହୁଁ ଯେ ଆମେ କିପରି ତାହାଙ୍କ ଭିତରକୁ ଯିବା, ଆମେ କିପରି ଏହି ଉପାସନାର ସ୍ଥାନକୁ ଯିବା। ପ୍ରଥମ କରନ୍ଥ 12 ଏହାକୁ ସମାଧାନ କରେ, କାରଣ ଗୋଟିଏ ଆତ୍ମା ଦ୍ୱାରା, ଗୋଟିଏ ମଣ୍ଡଳୀ ଦ୍ୱାରା ନୁହେଁ, ଗୋଟିଏ ଧର୍ମମତ ଦ୍ୱାରା ନୁହେଁ, ଜଣେ ପାଳକଙ୍କ ଦ୍ୱାରା ନୁହେଁ, ଜଣେ ବିଶପଙ୍କ ଦ୍ୱାରା ନୁହେଁ, ଜଣେ ପୁରୋହିତଙ୍କ ଦ୍ୱାରା ନୁହେଁ, କିନ୍ତୁ ଗୋଟିଏ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ସମସ୍ତେ ଗୋଟିଏ ଶରୀରରେ ବାପ୍ତିଜିତ ହୋଇଅଛୁ, ଯାହାକି ଯୀଶୁଖ୍ରୀଷ୍ଟଙ୍କ ଶରୀର ଅଟେ, ଏବଂ ସେହି ଶରୀରରେ ଥିବା ପ୍ରତ୍ୟେକ ବରଦାନର ଅଧୀନ ଅଟେ। ହଁ ଆଜ୍ଞା, କୌଣସି ଯୋଗ କରିବା ନୁହେଁ, କୌଣସି ଧର୍ମମତର ପୁନରୁକ୍ତି କରିବା ନୁହେଁ, କୌଣସି ଉତ୍ସାହିତ ହେବା ନୁହେଁ, ଛାଡ଼ିଦେବା, ହାତ ମିଶାଇବା କିମ୍ବା ଅନ୍ୟ କିଛି ନୁହେଁ, କିନ୍ତୁ ଜନ୍ମ ଦ୍ୱାରା ଆମେ ଯୀଶୁଖ୍ରୀଷ୍ଟଙ୍କ ଶରୀରରେ ବାପ୍ତିଜିତ ହୋଇଅଛୁ। ଆମେନ୍। ଗୋଟିଏ ପବିତ୍ର ଆତ୍ମା ଦ୍ୱାରା ଆମେ ସମସ୍ତେ ଗୋଟିଏ ଶରୀରରେ ବାପ୍ତିଜିତ ହୋଇଅଛୁ, ଏବଂ ସେ ଶରୀର କଣ ଅଟେ? ଆରମ୍ଭରେ ବାକ୍ୟ ଥିଲା, ଏବଂ ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲା, ଆଉ ବାକ୍ୟ ପରମେଶ୍ୱର ଥିଲା, ଆଉ ସେହି ବାକ୍ୟ ଦେହବନ୍ତ ହେଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ। ଆମେ କିପରି ସେ ଶରୀରରେ ରହି ତାହାର ଗୋଟିଏ ହେଲେ ବାକ୍ୟକୁ ଅସ୍ୱୀକାର କରିପାରିବା, କିମ୍ବା ଏହାକୁ ଅନ୍ୟ କୌଣସି ସ୍ଥାନରେ ରଖିପାରିବା, ଏପରିକି ଯାହା ଶରୀରରେ ସୁଦ୍ଧା ନାହିଁ, ଆମେ ଏହା କିପରି କରିପାରୁ? ପରମେଶ୍ୱରଙ୍କ ଉପାସନାର ସ୍ଥାନ। ଧ୍ୟାନ ଦିଅନ୍ତୁ, ଏବଂ ଯେତେବେଳେ ଆପଣ ପ୍ରକୃତରେ ତାହାଙ୍କଠାରେ ବାପ୍ତିଜିତ ହୁଅନ୍ତି, ପ୍ରକୃତ ପ୍ରମାଣ ହେଉଛି ଯେ ଆପଣ ତାହାଙ୍କୁ ସେହି ବାକ୍ୟକୁ ବିଶ୍ୱାସ କରନ୍ତି। ଆପଣ କିପରି ତାହାଙ୍କର ଏକ ଅଂଶ ହୋଇପାରନ୍ତି ଓ ତାପରେ ତାହାଙ୍କୁ ଅସ୍ୱୀକାର କରିପାରନ୍ତି? ମୁଁ କିପରି ମୋ ହାତକୁ ନିଜର ହାତ ବୋଲି ଅସ୍ୱୀକାର କରିପାରେ? ଯଦି ସେଠାରେ ଯଦି ମୁଁ କରେ, ମୋ ସହିତ ମାନସିକ ସ୍ତରରେ କିଛି ଗୋଟାଏ ଭୁଲ ଅଛି, ଏବଂ ମୁଁ କିପରି କରିପାରେ? ଯଦି ମୋ ସହିତ ମାନସିକ ସ୍ତରରେ କିଛି ଭୁଲ ଅଛି, ଯଦି ତାହା ମୋର ହାତ ବୋଲି ଅସ୍ୱୀକାର କରେ, ତାହା ମୋର ପାଦ ବୋଲି ଅସ୍ୱୀକାର କରେ, ତାହେଲେ ସେ ବିଶ୍ୱାସୀଙ୍କ ସହିତ ଆତ୍ମିକ ଭାବରେ କିଛି ଗୋଟାଏ ଭୁଲ ଅଛି, ଯିଏକି ସେହି ବାକ୍ୟକୁ ଅସ୍ୱୀକାର କରନ୍ତି ଯାହାକି ପରମେଶ୍ୱର କେବେ କହିଥିଲେ ଏବଂ ପ୍ରତିଜ୍ଞା କରିଥିଲେ। ସେ ତଥାକଥିତ ବିଶ୍ୱାସୀଙ୍କ ସହିତ ଆତ୍ମିକ ଭାବରେ କିଛି ଗୋଟାଏ ଭୁଲ ଅଛି। ଆପଣ ତାହାଙ୍କର ଗୋଟିଏ ଲକ୍ଷ୍ୟକୁ ଅସ୍ୱୀକାର କରିପାରନ୍ତି ନାହିଁ, କାରଣ ଆପଣ ସେ ସମାନ ବିଷୟରେ ଏକ ଅଂଶ ହୋଇ ଯାଇଅଛନ୍ତି। ଆପଣ ତାହାଙ୍କର ଏକ ଅଂଶ ଅଟନ୍ତି, କାରଣ ଆପଣ ତାହାଙ୍କଠାରେ ବାପ୍ତିତ ହୋଇଛନ୍ତି। ପବିତ୍ର ଆତ୍ମାଙ୍କ ଦ୍ୱାରା ଆପଣଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଶରୀରକୁ ଅଣାଯାଇଅଛି। କି ଏକ ସୁନ୍ଦର ବିଷୟ ଅଟେ। ପରମେଶ୍ୱରଙ୍କ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଥିଲା ଯେଉଁଠାରେ ଅବ୍ରାହମ୍ଙ୍କୁ ସେ ଭେଟିଥିଲେ, ଏବଂ ସେଠାରେ ଅବ୍ରାହମ୍ ଉପାସନା କରିଥିଲେ। ସମସ୍ତ ନିୟମ ଦେଇ ତାହା ବର୍ଣ୍ଣିତ ଅଟେ, ଏବଂ ତାହାଙ୍କର ପ୍ରତିଜ୍ଞାତ ବାକ୍ୟ ଆପଣଙ୍କ ଭିତରେ ତାହାଙ୍କ ଦ୍ୱାରା ବ୍ୟାଖ୍ୟା କରାଯିବ। କଣ ଆପଣ ତାହା ବୁଝିଲେ? ସେହି ବାକ୍ୟ ଯାହା ଆପଣ ରହୁଥିବା ଦିନରେ ପୂରଣ କରିବା ପାଇଁ ପ୍ରତିଜ୍ଞା କରିଥିଲେ। ଆପଣ ପରମେଶ୍ୱରଙ୍କ ଏକ ଲିଖିତ ଚିଠି ହୋଇଯିବେ, ସମସ୍ତ ଲୋକଙ୍କ ଦ୍ୱାରା ପାଠ କରାଯିବ। ଆପଣ ଯାହା ଦାବି କରନ୍ତି ତାହା ନୁହେଁ, କିନ୍ତୁ ପରମେଶ୍ୱର ଆପଣଙ୍କ ଦେଇ ଯାହା କରନ୍ତି ଏହା ତାଠାରୁ ଅଧିକ ଜୋରରେ କହିବ ଯାହା ଆପଣ ଦାବି କରିପାରନ୍ତି। ପରମେଶ୍ୱର କହିଲେ ଏହି ଚିହ୍ନ ଗୁଡିକ ବିଶ୍ୱାସୀମାନଙ୍କର ଅନୁବର୍ତ୍ତୀ ହେବ, ତା ଆପଣଙ୍କ ଦେଇ କଥା କହିଥାଏ। ସେ ଏହି ଯୁଗ ବିଷୟରେ କହିଥିଲେ ଯେ ତାହା ବର୍ତ୍ତମାନ କଣ ହେବ। ଏହି ଯୁଗର ବିଶ୍ୱାସୀମାନଙ୍କୁ ଏହାକୁ ବିଶ୍ୱାସ କରିବାକୁ ହେବ ଯାହାକି ସେ ଆଜି ପ୍ରତିଜ୍ଞା କରିଛନ୍ତି, ଠିକ ସେ ସମାନ ପ୍ରକାରେ ଯେପରିକି ସେମାନଙ୍କୁ ଉଦ୍ଧାର ପାଇବା ହେତୁ ଜାହାଜ ଭିତରକୁ ଆସିବାକୁ ପଡିଥିଲା। ପରିତ୍ରାଣ ପାଇବା ପାଇଁ ମିଶ୍ରରୁ ବାହାରକୁ ଯିବାକୁ ପଡିଥିଲା। ବର୍ତ୍ତମାନ ସେମାନଙ୍କୁ ପରିତ୍ରାଣ ପାଇବା ପାଇଁ ଖ୍ରୀଷ୍ଟଙ୍କ ଭିତରକୁ, ବାକ୍ୟ ବାର୍ତ୍ତା ଭିତରକୁ ଆସିବାକୁ ହେବ, ଯେ ସେ ଗତକାଲି ଆଜି ଏବଂ ଚିରକାଳ ସମାନ ଅଟନ୍ତି। ଆପଣ ଏହା ଭିତରକୁ କିପରି ଆସନ୍ତି? ବାପ୍ତିସ୍ମ ଦ୍ୱାରା। କେଉଁ ବିଷୟର ବାପ୍ତିସ୍ମ? ଜଳ, ପବିତ୍ର ଆତ୍ମାଙ୍କ ଦ୍ୱାରା। ଗୋଟିଏ ଆତ୍ମା, ଆମେ ସମସ୍ତେ ଏହି ଗୋଟିଏ ଶରୀରରେ ବାପ୍ତିଜିତ ଅଟୁ, ଏବଂ ତାହାଙ୍କର ପ୍ରତିଜ୍ଞାତ ବାକ୍ୟ ସେ କରିବେ ନାହିଁ। ଆପଣଙ୍କୁ ତାହାର ବ୍ୟାଖ୍ୟା କରିବାକୁ ପଡିବ ନାହିଁ, ସେ ତ ଏହାକୁ ଆପଣଙ୍କ ମାଧ୍ୟମରେ ବ୍ୟାଖ୍ୟା କରିବେ। ଆପଣ ଯାହା କରୁଛନ୍ତି, ଯାହା ସେ କରିବାକୁ ପ୍ରତିଜ୍ଞା କରିଥିଲେ, ତାହାଙ୍କୁ ଅନୁସରଣ କରୁଥିବା ମଣ୍ଡଳୀ ତାହାଙ୍କ ପରି ଏତେ ସମାନତାର ହେବ ଯେ ଏପରିକି ଲୋକମାନେ ତାହା ଜାଣିଯିବେ। ପିତର ଏବଂ ଯୌହନକୁ ଦେଖନ୍ତୁ, ଯେତେବେଳେ ସେମାନଙ୍କୁ ସୁନ୍ଦର ନାମକ ଫାଟକରେ ଜଣେ ବ୍ୟକ୍ତିଙ୍କୁ ସୁସ୍ଥ କରିବା ବିଷୟରେ ପ୍ରଶ୍ନ କରାଯାଇଥିଲା, ସେମାନେ କହିଲେ, ସେମାନେ ଅନୁଭବ କଲେ, ସେ ଯାଜକମାନେ କଲେ, ଯେ ସେମାନେ ଦୁହେଁ ଅଜ୍ଞ ଏବଂ ଅଶିକ୍ଷିତ ବ୍ୟକ୍ତି ଥିଲେ। ମାତ୍ର ସେମାନେ ଲକ୍ଷ୍ୟ କଲେ ଯେ ସେମାନେ ଯୀଶୁଙ୍କ ସହିତ ରହିଥିଲେ। କାରଣ କଣ? ସେମାନେ ସେହି ବିଷୟ ସବୁ କରୁଥିଲେ ଯାହା ଯୀଶୁ କରିଥିଲେ। ତାହାଙ୍କୁ ପିତାଙ୍କ ବ୍ୟବସ୍ଥାରେ ରହିବା ଅବଶ୍ୟ ଥିଲା, ଏବଂ ଆଜି ତାହା ହିଁ ସମାନ ହେବା ଆବଶ୍ୟକ ଅଟେ। ବର୍ତ୍ତମାନ ମନେ ରଖନ୍ତୁ, ସେ ଗତକାଲି, ଆଜି ଏବଂ ଚିରକାଳ ସମାନ ଅଟନ୍ତି, କାରଣ ପରମେଶ୍ୱର ଆପଣଙ୍କୁ ତାହାଙ୍କଠାରେ ସାକ୍ଷାତ କରନ୍ତି। ସେ ଏକମାତ୍ର ସ୍ଥାନ ଯାହାକି ସେଠାରେ ଅଛି, କାରଣ ତାହା ହିଁ ଅଟେ ଯେଉଁଠାରେ ସେ ନିଜର ନାମକୁ ଯୀଶୁଙ୍କଠାରେ ରଖିବାକୁ ମନୋନୀତ କରିଛନ୍ତି। ଯୀଶୁ ପରମେଶ୍ୱରଙ୍କ ନାମ ଅଟେ। ମନେ ରଖନ୍ତୁ, ପିତା, ପୁତ୍ର, ପବିତ୍ର ଆତ୍ମା ଯୀଶୁଖ୍ରୀଷ୍ଟ ନାମର ଉପାଧିମାନ ଅଟେ। ଯେତେବେଳେ ମାଥ୍ୟୁ କହିଥିଲେ, ଅତଏବ ସମସ୍ତ ଜଗତକୁ ଯାଇ ଶିକ୍ଷା ଦିଅ, ସେମାନଙ୍କୁ ପିତାଙ୍କ, ପୁତ୍ରଙ୍କ ନାମରେ ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କର, ଆଜି ଏହାକୁ କିପରି ଭୁଲ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ କୁହାଯାଇଛି ପିତାଙ୍କ ନାମରେ, ପୁତ୍ରଙ୍କ ନାମରେ, ପବିତ୍ର ଆତ୍ମାଙ୍କ ନାମରେ, ଏପରିକି ଏହା ତ ଲେଖା ସୁଦ୍ଧା ହୋଇନାହିଁ, ଏହା ତ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ଏକବଚନ ନାମରେ। ପିତା ଏକ ନାମ ନୁହନ୍ତି, ପୁତ୍ର ଏକ ନାମ ନୁହେଁ, ପବିତ୍ର ଆତ୍ମା ଏକ ନାମ ନୁହେଁ, ଏହା ତ ଏକ ଉପାଧି ଅଟେ। ଦଶ ଦିନ ପରେ ପିତର ଠିଆ ହୋଇ କହିଲେ, ଆପଣମାନେ ସମସ୍ତେ ମନ ପରିବର୍ତ୍ତନ କରନ୍ତୁ ଏବଂ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ। ତାହେଲେ କଣ ସେ ତାହା କଲେ ଯାହା ଯୀଶୁ ତାଙ୍କୁ କରିବାକୁ କହିନଥିଲେ? ସେ ତ ତାହା ହିଁ କଲେ ଯାହା ସେ ତାଙ୍କୁ କରିବାକୁ କହିଥିଲେ। ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ। ନୂତନ ନିୟମର ପ୍ରତ୍ୟେକ ବ୍ୟକ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଥିଲେ। ବାଇବଲରେ ଜଣେ ହେଲେ ବ୍ୟକ୍ତି ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ଉପାଧିରେ ବାପ୍ତିଜିତ ହୋଇନାହାନ୍ତି। ରୋମର ନାଇସିଆଠାରେ ନାଇସିଆ ମତ ବୋଲି ନ ଆସିବା ପର୍ଯ୍ୟନ୍ତ ତାହା କେବେ ହେଲେ ଲୋକଲୋଚନକୁ ଆସିନଥିଲା। ଏହା କ୍ୟାଥୋଲିକ ମଣ୍ଡଳୀରେ ଏକ ନିୟମ ଥିଲା ଯାହାକି କ୍ୟାଟେକିଜମରେ ଦେଖିବାକୁ ମିଳେ। ସେ ସମାନ ବିଷୟ ପ୍ରମାଣିତ କରାଯାଇଥିଲା। ମୋ ପାଖରେ ତାହା ଅଛି, ତାହା ଠିକ୍। ଆମ ବିଶ୍ୱାସର ତଥ୍ୟ ଏବଂ ଅନ୍ୟାନ୍ୟ ପ୍ରଭୃତିରେ ଯାହା ସମ୍ପୂର୍ଣ୍ଣ ରୂପେ ଏକ ରୋମାନ କ୍ୟାଥୋଲିକ ମତବାଦ ଅଟେ। ସେମାନେ ଆପଣଙ୍କୁ କହିବେ ଯେ ଏହା ବାଇବଲରେ ନାହିଁ, କିନ୍ତୁ ସେମାନେ କହିବେ ଯେ ପୋପ୍ ହେତୁରୁ ସେମାନେ ଯଦି ଚାହିଁବେ ସେମାନଙ୍କ ପାଖରେ ସେ ବାକ୍ୟଗୁଡ଼ିକୁ ପରିବର୍ତ୍ତନ କରିବାର ଶକ୍ତି ଅଛି। ମୁଁ ସେଥିରେ ଅସହମତ। ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଏବଂ ଚିରକାଳ ସମାନ ଅଟନ୍ତି, ଏବଂ ଯିଏ କେହି ଏହି ବାଇବଲରୁ ଗୋଟିଏ ହେଲେ ଶବ୍ଦ ବାହାର କରିବ, ଯୀଶୁ କହିଲେ, କିମ୍ବା ଏଥିରେ ଗୋଟିଏ ହେଲେ ଶବ୍ଦ ଯୋଗ କରିବ, ତାହାର ଅଂଶ ଜୀବନ ପୁସ୍ତକରୁ ଲୋପ କରି ଦିଆଯିବ। ଗୋଟିଏ ଶବ୍ଦ, ଏକ ବାକ୍ୟ ନୁହେଁ କିମ୍ବା ଏକ ଅନୁଚ୍ଛେଦ ନୁହେଁ, ମାତ୍ର ଗୋଟିଏ ଶବ୍ଦ, ଯିଏ କେହି ଗୋଟିଏ ଶବ୍ଦ ବାହାର କରିବ। ଆରମ୍ଭରେ ପରମେଶ୍ୱର ତାହାଙ୍କର ଲୋକମାନଙ୍କୁ ନିଜର ବାକ୍ୟ ଦ୍ୱାରା ଘେରାବନ୍ଦୀ କରିଥିଲେ। ଗୋଟିଏ ଶବ୍ଦ ଭୁଲ ବ୍ୟାଖ୍ୟା କରାଯିବା ଦ୍ୱାରା ପ୍ରତ୍ୟେକ ମୃତ୍ୟୁକୁ, ପ୍ରତ୍ୟେକ ହୃଦାଘାତକୁ, ପ୍ରତ୍ୟେକ ଦୁଃଖକୁ ନେଇକି ଆସିଲା। ହବା, ସେ କେବେ ବି ଗୋଟିଏ ବାକ୍ୟକୁ ଭାଙ୍ଗିଲେ ନାହିଁ, ସେ ତ ଗୋଟିଏ ଶବ୍ଦକୁ ଭାଙ୍ଗିଲେ। ଯେତେବେଳେ ଯୀଶୁ ପୁସ୍ତକର ମଧ୍ୟଭାଗରେ ଆସିଲେ, ତାହା ପୁସ୍ତକର ପ୍ରଥମ ଥିଲା। ଯେତେବେଳେ ଯୀଶୁ ପୁସ୍ତକର ମଧ୍ୟଭାଗରେ ଆସିଲେ ସେ କଣ କହିଲେ, ଏହା ଲେଖା ଅଛି ଯେ ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ବରଂ ପରମେଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାକ୍ୟ ଦ୍ୱାରା ବଞ୍ଚିବ। ପୁସ୍ତକର ଶେଷ ଭାଗରେ ପ୍ରକାଶିତ ବାକ୍ୟର 22 ପର୍ବରେ ତାର 18 ପଦ ବାଇବଲର ଠିକ୍ ଶେଷ ଭାଗ ଯୀଶୁ ନିଜେ କୁହନ୍ତି, କହିଲେ ମୁଁ ସାକ୍ଷ୍ୟ ଦେଉଅଛି ଯେ ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରୁ ଗୋଟିଏ ଶବ୍ଦ ବାହାର କରିବ କିମ୍ବା ଏଥିରେ ଗୋଟିଏ ଶବ୍ଦ ଯୋଗ କରିବ, ତାର ଅଂଶ ଜୀବନ ପୁସ୍ତକରୁ ଲୋପ କରି ଦିଆଯିବ, କାରଣ ସେ ଜଣେ ଭଣ୍ଡ ଭବିଷ୍ୟତବକ୍ତା ଅଟେ ଏବଂ ଲୋକମାନଙ୍କୁ ଭୁଲ ବ୍ୟାଖ୍ୟା କରିଅଛି, ଆଉ ତାହା କରିବା ଦ୍ୱାରା ସେମାନଙ୍କର ରକ୍ତର ଦୋଷ ତାହା ଉପରେ ବର୍ତ୍ତିବ। ଆମେ ନିଶ୍ଚିତରେ ସେହି ଗୋଟିଏ ଉପାସନାର ସ୍ଥାନକୁ ରଖିବା ଉଚିତ, ଅର୍ଥାତ୍ ଯୀଶୁଖ୍ରୀଷ୍ଟ, ଯିଏକି ସେହି ବାକ୍ୟ ଅଟନ୍ତି, ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଆମେନ୍। ଠିକ୍ ଅଛି, ମନେ ରଖନ୍ତୁ, ଉପାସନା କରିବା ପାଇଁ ଅନ୍ୟ କୌଣସି ସାକ୍ଷାତର ସ୍ଥାନ ନାହିଁ, ଗୋଟିଏ ସ୍ଥାନ ସୁଦ୍ଧା ନାହିଁ, ପରମେଶ୍ୱର ଏହାକୁ ମନୋନୀତ କରିଛନ୍ତି। ଜୋହନ ନୂତନ ଏବଂ ପୁରାତନ ନିୟମର ଠିକ୍ ସେହି ସନ୍ଧି ମଧ୍ୟରେ ପଶ୍ଚାତ କାଳରେ। ବର୍ତ୍ତମାନ ଧ୍ୟାନ ସହକାରେ ଶୁଣନ୍ତୁ, ଅତି ଧ୍ୟାନର ସହ ଲକ୍ଷ୍ୟ କରନ୍ତୁ, ଜୋହନ ସେହି ମହାନ ଉତ୍କୃଷ୍ଟ ପକ୍ଷୀ ଦିନେ ତାଙ୍କର ମହାନ ପକ୍ଷ ବିସ୍ତାର କରି ପ୍ରାନ୍ତରରୁ ଉଡ଼ି କରି ଆସିଲେ, ସେ ଜର୍ଦ୍ଦନ କୂଳରେ ଓହ୍ଲାଇଲେ, ଏକ ମହାନ ଉତ୍କୃଷ୍ଟ ଭବିଷ୍ୟତ ବକ୍ତା ଯିଏକି ପୁରାତନ ଏବଂ ନୂତନ ନିୟମ ମଧ୍ୟରେ ଥିବା ପ୍ରଭେଦକୁ ଯୋଡ଼ିଥିଲେ, ଏବଂ ସେମାନଙ୍କୁ ଡାହାଣ ଓ ବାମରୁ ସବୁଆଡୁ କଡ଼ା କଥା କହିଥିଲେ। ସେ ମନଫେରଣ ନିମନ୍ତେ ଏକ ଦିନକୁ ଆହ୍ୱାନ କରୁଥିଲେ। ଯେଉଁଠାରେ ଫାରୁସି ଓ ସାଧୁକୀମାନେ ବାହାରି ଆସିଥିଲେ, ସେ କହିଲେ, ନିଜ ଭିତରେ ଏହା କହିବା ଆରମ୍ଭ କର ନାହିଁ ଯେ ଆମ ପାଖରେ ତ ଆମ ପିତା ଅବ୍ରାହମ ଅଛନ୍ତି, କାରଣ ମୁଁ ତୁମକୁ କୁହେ, ପରମେଶ୍ୱର ଅବ୍ରାହମଙ୍କ ନିମନ୍ତେ ଏହି ପଥର ଗୁଡ଼ିକରୁ ସନ୍ତାନ ଉତ୍ପନ୍ନ କରିବାରେ ସକ୍ଷମ ଅଟନ୍ତି। ଓହ ମୋ ପ୍ରଭୁ, ଯେତେବେଳେ ସେ ତାହାଙ୍କର ସୁସମାଚାରକୁ ପ୍ରଦାନ କରିବା ଆରମ୍ଭ କଲେ ଏବଂ କହିଲେ, ତୁମାନଙ୍କ ମଧ୍ୟରେ ଜଣେ ଠିଆ ହୋଇଛନ୍ତି ଯାହାଙ୍କୁ ତୁମେ ଜାଣ ନାହିଁ, ମୁଁ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କୁ ଚିହ୍ନଟ କରିନାହିଁ, କିନ୍ତୁ ମୁଁ ତାଙ୍କୁ ଜାଣିଯିବି ଯେତେବେଳେ ସେ ଆସିବେ। ମୁଁ ତାଙ୍କ ଜୋତାର ଫିତା ସୁଦ୍ଧା ଖୋଲିବାକୁ ଯୋଗ୍ୟ ନୁହେଁ, କିନ୍ତୁ ସେ ତୁମକୁ ପବିତ୍ର ଆତ୍ମା ଏବଂ ଅଗ୍ନିରେ ବାପ୍ତିଜିତ କରିବେ, ଏବଂ ତାଙ୍କ ହାତରେ ତାଙ୍କ କୁଲା ଅଛି, ସେ ଭଲ ଭାବରେ ତାଙ୍କ ଖଳାକୁ ସଫା କରିବେ ଏବଂ ସେ ଚିରନ୍ତନ ଅଗ୍ନିରେ ଚୋପାକୁ ଦଗ୍ଧ କରିବେ। ସେ ମହାନ ସୁସମାଚାର ଉତ୍କୃଷ୍ଟ ପକ୍ଷୀ ସେଠାରେ ବସି ରହିଥିଲେ ଯେତେବେଳେ ସେ ତାଙ୍କର ମହ ଚେତାବନୀ ଗୁଡ଼ିକୁ ଚିତ୍କାର କରି ପ୍ରଦାନ କରିଥିଲେ, ଏବଂ ସେହି ମନ୍ଦ ବିଷୟ ବାହାରି ଆସିଲା କିମ୍ବା ହେରୋଦ ସେହି ସମୟରେ ସମ୍ରାଟ ଉଦ୍ଘୋଷକ ନିଜର ଭାଇର ପତ୍ନୀଙ୍କୁ ବିବାହ କରିଥିଲେ, ଏବଂ କଣ ଆପଣ କଳ୍ପନା କରିପାରନ୍ତି ଯେ ସେହି ବଡ଼ ସୁସମାଚାର ଉତ୍କୃଷ୍ଟ ପକ୍ଷୀ ସେଠାରେ ବସିଥାଇ ସେଠାରେ ସେ ବିଷୟ ପ୍ରତି ନିରବ ରହିପାରିବେ। ସେମାନଙ୍କ ମଧ୍ୟରୁ କେତେକ କହିଲେ, ଜୋହନ ତୁମେ ବର୍ତ୍ତମାନ ବିବାହ ଏବଂ ଛାଡ଼ପତ୍ର ବିଷୟରେ ପ୍ରଚାର କର ନାହିଁ, କାରଣ ହେରୋଦ ସେଠାରେ ବସିଅଛି। ସେ ତ ଠିକ୍ ତାଙ୍କର ମୁଖ ସମ୍ମୁଖରେ ଚାଲିକି ଗଲେ ଓ କହିଲେ, ତୁମ ପାଇଁ ତାଙ୍କୁ ଗ୍ରହଣ କରିବା ବିଧିସମ୍ମତ ନୁହେଁ। ଠିକ୍, ତାହା ସେ କଣ ଥିଲେ? ସେ ପ୍ରାନ୍ତରରୁ ସେ ଉତ୍କୃଷ୍ଟ ପକ୍ଷୀ ଥିଲେ। ସେ କୌଣସି ନାମଧାରୀ ସଂସ୍ଥାର ମନୁଷ୍ୟର ଭୟ ଏବଂ ଧମକ ଅଧୀନରେ ତାଲିମ ପ୍ରାପ୍ତ ହୋଇନଥିଲେ, କିନ୍ତୁ ସେ ଏହା ଜାଣିବା ହେତୁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଶକ୍ତି ଅଧୀନରେ ତାଲିମ ପ୍ରାପ୍ତ ହୋଇଥିଲେ ଯେ ସେଠାରେ କଣ ହେବ। ସେ ମସିହଙ୍କ ପରିଚୟ ଜାଣିଥିଲେ। ହାଲେଲୁୟା! ସେ ଶବ୍ଦର ଅର୍ଥ ହେଉଛି, ଆମ୍ଭ ପରମେଶ୍ୱରଙ୍କ ପ୍ରଶଂସା ହେଉ, ଭୟ କରନ୍ତୁ ନାହିଁ, ମୁଁ ଏପର୍ଯ୍ୟନ୍ତ ସୁଦ୍ଧା କାହାରି କଦାପି ଆଘାତ କରିନାହିଁ, ମୁଁ ଉତ୍ସାହିତ ନୁହେଁ, ମୁଁ ତ ଠିକ୍ ଜାଣେ ଯେ ମୁଁ କେଉଁଠାରେ ଅଛି। ଓ ଯେତେବେଳେ ମୁଁ ତାଙ୍କ ବିଷୟରେ ଭାବେ, ସେ ବଡ଼ ଉତ୍କୃଷ୍ଟ ପକ୍ଷୀ ସେଠାରେ ଉଡ଼ୁଥାଏ ଏବଂ ବସୁଥାଏ। ସେ କହିଲେ, ସେ ଯେତେବେଳେ ଆସିବେ ମୁଁ ତାହାଙ୍କୁ ଜାଣିଯିବି। ଦିନେ ସେ ସେଠାରେ ଛିଡ଼ା ହୋଇ ପ୍ରଚାର କରୁଥିଲେ, ଯାଜକମାନେ ଅନ୍ୟ ପାର୍ଶ୍ୱରେ ଥିଲେ, କହିଲେ, ତୁମର କହିବାର ଅର୍ଥ ଯେ ଏପରି ଏକ ସମୟ ଆସିବ ଯେ ଦୈନିକ ବଳିଦାନ ଉଠାଇ ନିଆଯିବ, ଏହି ମହାନ ମନ୍ଦିର ଯାହା ଆମେ ନିର୍ମାଣ କରିଅଛୁ ଏବଂ ଆମେ କରିଥିବା ସମସ୍ତ କାର୍ଯ୍ୟ, ଆମେ ଏତେ ବଡ଼ ନାମଧାରୀ ସଂସ୍ଥା। ସେ କହିଲେ, ଏପରି ଏକ ସମୟ ଆସିବ ଯେତେବେଳେ ସେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଯିବ, ଏହା ହୋଇପାରିବ ନାହିଁ, ତୁମେ ଜଣେ ଭଣ୍ଡ ଭବିଷ୍ୟତ ଅଟ। ଏବଂ ସେ ଚାରିଆଡ଼େ ଅନାଇଲେ, ସେ କହିଲେ, ଦେଖ ସେ ସେଠାରେ ଅଛନ୍ତି, ସେଠାରେ ପରମେଶ୍ୱରଙ୍କ ମନୋନୀତ ଉପାସନା ସ୍ଥାନ ଅଛି, ସେଠାରେ ସେ ମେଷବକ ଅଛନ୍ତି, ପ୍ରକୃତ ମେଷବକ ଯିଏକି ଜଗତର ପାପ ବୋହି ନେଇ ଯାଆନ୍ତି। ସେ କହିଲେ, ନାହିଁ, ଏଠାରେ ମେଥଡିଷ୍ଟ ଆସୁଛନ୍ତି, ଏଠାରେ ବ୍ୟାପ୍ଟିଷ୍ଟ ବା କ୍ୟାଥୋଲିକ ଆସୁଛନ୍ତି। ସେ କହିଲେ, ହେଇ ଦେଖ ପରମେଶ୍ୱରଙ୍କ ମେଷବକ ଆସୁଛନ୍ତି ଯିଏକି ଜଗତର ପାପ ବହି ନେଇ ଯାଆନ୍ତି। ଏକମାତ୍ର ସୁରକ୍ଷାର କ୍ଷେତ୍ର ଯାହା ସେଠାରେ ଅଛି ତାହା ହେଲା ପରମେଶ୍ୱରଙ୍କର ମେଷବକଙ୍କଠାରେ। କେବଳ ତାହାଙ୍କଠାରେ ପରିତ୍ରାଣ ଅଛି, କୌଣସି ମଣ୍ଡଳୀରେ ନୁହେଁ, କୌଣସି ଧର୍ମମତରେ, କୌଣସି ଲୋକଠାରେ, କୌଣସି ପିତା, କୌଣସି ମାତାଠାରେ ନୁହେଁ, କୌଣସି ପବିତ୍ର ବ୍ୟକ୍ତିଠାରେ କିମ୍ବା କୌଣସି ବିଷୟରେ ପବିତ୍ର ସ୍ଥାନରେ ନୁହେଁ, ଏହା ତ ପବିତ୍ର ପରମେଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଅଛି, ଯେଉଁଠାରେ ପରମେଶ୍ୱର ମୁକ୍ତିର ନିମନ୍ତେ ଜଣେ ମନୁଷ୍ୟ ରୂପରେ ତାହାଙ୍କର ନାମକୁ ସ୍ଥାପନ କରିଥିଲେ, ଯିଏକି ଆମ ପାପୀମାନଙ୍କ ପାଇଁ ମୂଲ୍ୟ ପରିଶୋଧ କଲେ। ତାହା ହିଁ ସେ ଏକମାତ୍ର ସ୍ଥାନ ଅଟେ ଯେଉଁଠାରେ କି ପରିତ୍ରାଣ ଅଛି, ତାହା ହିଁ ସେହି ଶୈଳ ଯାହା ଉପରେ ମୁଁ ଛିଡ଼ା ହୋଇଅଛି। ଜୋହନ ତାହାଙ୍କୁ ଚିହ୍ନଟ କରିଥିଲେ। ସେ କହିଲେ, ମୁଁ ତାହାଙ୍କୁ ଜାଣିନଥିଲି ଯେତେବେଳେ ମୁଁ ତାହାଙ୍କୁ ଚାଲିକରି ଆସୁଥିବାର ଦେଖିଲି, କିନ୍ତୁ ସେଠାରେ ଯେଉଁଠାରେ ମୁଁ ମୋର ଶିକ୍ଷା ପ୍ରାପ୍ତ ହୋଇଥିଲି, ତାଙ୍କ ବାପାଙ୍କ ପରି ସେମିନାରୀରେ ନୁହେଁ, ଜଣେ ପୁରୋହିତ ଭାବରେ ତାଲିମ ପ୍ରାପ୍ତ ନୁହେଁ, କିନ୍ତୁ ପ୍ରାନ୍ତରରେ ଯେଉଁଠାରେ ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଈଶ୍ୱର ତତ୍ତ୍ୱିକ ସେମିନାରୀରେ ଥିଲେ, ପରମେଶ୍ୱରଙ୍କ ବାକ୍ୟକୁ ଅପେକ୍ଷା କରିଥିଲେ। କୌଣସି ଗୋଷ୍ଠୀର ଲୋକମାନେ କଣ ବିଚାର ବିମର୍ଶ କରି କହିଥିଲେ ତାହା ନୁହେଁ, କିନ୍ତୁ ପରମେଶ୍ୱର ତାହା ବିଷୟରେ ଯାହା କହିଥିଲେ। ଆଉ ଯେତେବେଳେ ଯୋହନ ଅନାଇ ଆତ୍ମାଙ୍କୁ ତଳକୁ ଅବତରଣ କରୁଥିବାର ଦେଖିଲେ, ସେ କହିଲେ, ମୁଁ ସାକ୍ଷ୍ୟ ଦେଉଅଛି, ଏହା ହେଉଛନ୍ତି ସେ। ଓ ମୋର ପ୍ରଭୁ, ସେଠାରେ ଆପଣଙ୍କର ଉପାସନା ସ୍ଥାନ ଅଟେ, ସେଠାରେ ଆପଣଙ୍କର ଲୁଚିବାର ସ୍ଥାନ ଅଟେ, ସେଠାରେ ପରମେଶ୍ୱରଙ୍କ ମେଷାବକ ଅଛନ୍ତି, ଯାହାକି ଜଗତର ପାପ ବୋହି ନେଇ ଯାଆନ୍ତି। କୌଣସି ମଣ୍ଡଳୀ ନୁହେଁ, କୌଣସି ଧର୍ମମତ କିମ୍ବା ଅନ୍ୟ କିଛି ନୁହେଁ, ମାତ୍ର ପରମେଶ୍ୱରଙ୍କ ମେଷାବକ, ଯିଏକି ଜଗତର ପାପକୁ ବୋହି ନେଇ ଯାଆନ୍ତି। ଦେଖନ୍ତୁ ଯୋହନ ଏହାକୁ କିପରି ସ୍ଥାପନ କଲେ। ସେ କହିଲେ ନାହିଁ, ତୁମେ ଫାରୁସିମାନେ ଠିକ ଅଟ, ତୁମେ ସାଧୁକି ହେରୋଦିଓ ମାନେ। ସେ କହିଲେ, ସେଠାରେ ମେଷାବକ ଅଛନ୍ତି, ତାହା ସେହି ସ୍ଥାନ ଅଟେ, ସେ ନାମ ପାଇଛନ୍ତି, ସେ ହେଉଛନ୍ତି ସେହି ଜଣକା, ସର୍ବତଳେ ଅନ୍ୟ କୌଣସି ନାମ ନୁହେଁ। ଯୋହନଙ୍କ ବିଷୟରେ ଯୀଶୁ କଣ କହିଲେ ବର୍ତ୍ତମାନ ତାହା ଦେଖନ୍ତୁ। ଦିନେ ଯୋହନ ତାଙ୍କ ନିକଟକୁ ପଠାଇଲେ ଏହା ଦେଖିବା ପାଇଁ ଯେ ସେ କଣ କରୁଛନ୍ତି। ଯୀଶୁ ତାଙ୍କ ବିଷୟରେ କହିଲେ, ସେ ସେହି ମହାନ ଏବଂ ଉଜ୍ଜଳ ଆଲୋକ ଥିଲେ, ଯେ ସେମାନଙ୍କୁ ସଠିକ୍ ପଥ ଦେଖାଇ ଦିଆଯାଏ, ଯେପରିକି ସେମାନେ ତାହାଙ୍କ ଆଗମନ ପୂର୍ବରୁ, ତାହାଙ୍କର ପ୍ରଥମ ଆଗମନ ପୂର୍ବରୁ ଅନୁସରଣ କରନ୍ତି। ଧ୍ୟାନ ଦେଇ ଶୁଣନ୍ତୁ, ଏହାକୁ ହାତ ଛଡ଼ା କରନ୍ତୁ ନାହିଁ। ଯୀଶୁ କହିଲେ, ଯୋହନ ସେହି ଆଲୋକ ଥିଲେ, ମଲାକି 3, ଭୁଲ କରନ୍ତୁ ନାହିଁ। ମହାନ ଉଜ୍ଜଳ ଆଲୋକ ସହିତ ସେହି ଭବିଷ୍ୟବକ୍ତା ହିଁ ଯୀଶୁଙ୍କୁ ସେହି ଏକମାତ୍ର ମେଷଶାବକ ବୋଲି ଚିହ୍ନଟ କରିଥିଲେ, ଯେଉଁ ଅନ୍ୟ ସମସ୍ତ ମେଷଶାବକ ଯାହା ବିଷୟରେ ଯାଜକମାନେ କହୁଥିଲେ ଏବଂ ଅନ୍ୟ ସେ ସମସ୍ତ ବିଷୟ ଗୁଡାକ ମୂର୍ଖାମୀ ଥିଲା। ଏଠାରେ ଥିଲା ସେହି ମେଷଶାବକ, ମହାନ ଉଜ୍ଜଳ ଆଲୋକ ସହିତ ସେହି ବ୍ୟକ୍ତି ଯାହା ବିଷୟରେ ଯୀଶୁ କହିଥିଲେ ଯେ ସେ ଥିଲେ। ମଲାକି 3 କୁହେ, ମାର୍ଗ ପ୍ରସ୍ତୁତ କରିବା ନିମନ୍ତେ ମୁଁ ମୋର ଦୂତଙ୍କୁ ମୋ ଆଗରେ ପ୍ରେରଣ କରିବି, ଏବଂ ମାର୍ଗ ପ୍ରସ୍ତୁତ କରିବା ନିମନ୍ତେ ଯେଉଁ ଜଣକାକୁ ପଠାଗଲା ସେ ତାହାଙ୍କୁ ସେ ସ୍ଥାନକୁ ଚିହ୍ନଟ କରିଥିଲେ, ତାହା ହେଉଛନ୍ତି ସେ। କୌଣସି ଭୁଲ ନାହିଁ, ତାହା ହେଉଛନ୍ତି ସେ। ମୁଁ ସେହି ଚିହ୍ନକୁ ତାଙ୍କୁ ଅନୁସରଣ କରୁଥିବାର ଦେଖେ, ମୁଁ ଜାଣେ ଯେ ତାହା ହେଉଛନ୍ତି ସେ। ସ୍ୱର୍ଗରୁ ଏକ ଆଲୋକ ଓହ୍ଲାଉଅଛି ଏବଂ ତାହାଙ୍କ ଉପରେ ଅବତରଣ କରୁଅଛି, ଏହା ସକାରାତ୍ମକ ଥିଲା, ସେ ହିଁ ଥିଲେ। ତାପରେ ମୋ ଭାଇ, ମୁଁ ସମାପ୍ତ କରିବା ବେଳେ ଆପଣମାନଙ୍କୁ କିଛି ପଚାରିବାକୁ ଚାହେଁ। ଆମେ ଏହା କହିପାରିବା, ମଲାଖି 4 ଆମକୁ ଆଉ ଏକ ଉତ୍କୃଷ୍ଟ ପକ୍ଷର ମଧ୍ୟ ପ୍ରତିଜ୍ଞା କରାଯାଇ ନାହିଁ କି, ଯାହାର ଅନୁସରଣ ଆଲୋକର ଏକ ସ୍ତମ୍ଭ କରୁଥିବ। ଆଜିର ଭ୍ରାନ୍ତ ଥିବା ମଣ୍ଡଳୀକୁ ଏହା ଦେଖାଇବାକୁ ଯେ ସେ ଏଭ୍ରି 13:8 ଅଟନ୍ତି, ଗତକାଲି ଆଜି ଏବଂ ଚିରକାଳ ସମାନ। କଣ ଆମକୁ ପ୍ରାନ୍ତରୁ ଉଡ଼ି ଆସୁଥିବାର ଆଉ ଏକ ଉତ୍କୃଷ୍ଟ ପକ୍ଷର ପ୍ରତିଜ୍ଞା କରାଯାଇ ନାହିଁ କି? ଆମେନ୍, ତାହା ସତ୍ୟ ଅଟେ। ଲୁକ 17:30 ସହିତ ଏହା କେତେ ଉତ୍ତମ ବୋଧ ହେଉଅଛି ଏବଂ ମେଳ ଖାଉଅଛି, ଯେଉଁଠାରେ ସେହି ମନୁଷ୍ୟପୃତ ଅର୍ଥାତ୍ ଉତ୍କୃଷ୍ଟ ପକ୍ଷୀ ଆପଣାକୁ ପ୍ରକାଶ କରୁଥିବେ, ଯେପରିକି ଅନ୍ୟ ସମସ୍ତ ଉପାସନାର ସ୍ଥାନଗୁଡ଼ିକୁ ନଷ୍ଟ କରନ୍ତି, ଯଥା ନାମଧାରୀ ସଂସ୍ଥାମାନ ଏବଂ ଅନ୍ୟାନ୍ୟ ପ୍ରବୃତ୍ତି। ପରମେଶ୍ୱର ତାଙ୍କର ସ୍ଥାନକୁ ମନୋନୀତ କଲେ, ଯୋହନ କହିଲେ ତାହା ସେଠାରେ ଅଛି, ଏବଂ ତାପରେ ଆମକୁ ଏହି ଦିନରେ ସେହି ମହାନ ବିଷୟରେ ପ୍ରତିଜ୍ଞା କରାଯାଇଅଛି। ମଲାଖି 4 ସନ୍ତାନମାନଙ୍କର ହୃଦୟକୁ ଫେରାଇବା ପାଇଁ ଏହା କହିବା ହେତୁ ଯେ ସେ ମରିନାହାନ୍ତି। ଏହି ବିଷୟଗୁଡ଼ିକ ଅନ୍ୟ ଯୁଗ ପାଇଁ ନୁହେଁ, ଯୀଶୁଙ୍କ ନାମରେ ବାପ୍ତିସ୍ମ ସେଠାରେ ପଶ୍ଚାତ ଯୁଗ ପାଇଁ ନଥିଲା, ବରଂ ସେ ବର୍ତ୍ତମାନ ସମାନ ଅଟନ୍ତି। ଆମେନ୍। ଅନ୍ୟ ସମସ୍ତ ଉପାସନାର ସ୍ଥାନଗୁଡ଼ିକ ନଷ୍ଟ କରିବାକୁ ତାହା ହିଁ ଅଟେ, ଯାହାକି ଶେଷ ଦିନର ଉତ୍କୃଷ୍ଟ ପକ୍ଷୀକୁ କରିବାକୁ ଅଛି। ଏହା ଦର୍ଶାଇବାକୁ ଯେ ବାକି ସବୁ ମୂର୍ଖାମୀ ଅଟେ, ନାମଧାରୀ ସଂସ୍ଥା ମୂର୍ଖତା ଅଟେ, ମାତ୍ର ସେ କରିଥିବା ସେ ସମାନ ଚିହ୍ନ ସହିତ ସେମାନଙ୍କୁ ପୁନର୍ବାର ସୂଚାଇ ଦେବାକୁ ଅଛି ଯେ ସେ ଗତକାଲି ଆଜି ଏବଂ ଚିରକାଳ ସମାନ ଅଟନ୍ତି। ହାଲେଲୁୟା। ଆହୁରି ମଧ୍ୟ ପ୍ରକାଶିତ ବାକ୍ୟ 4:7 ଆମର 4 ପ୍ରାଣୀ ରହିଥିଲେ, ଯାହାକୁ ଆମେ ବର୍ତ୍ତମାନ ଅଧ୍ୟୟନ କରିଅଛୁ। ପ୍ରଥମଟି ହେଲା, ଆମେ ଜାଣିଲୁ ପାଇଲୁ ଯେ ସିଂହ ଥିଲା, ତାହା ସେହି ପ୍ରଥମ ପ୍ରାଣୀ ଥିଲା ଯାହାକି ସେହି ଦିନର ଆହ୍ୱାନକୁ ଭେଟ କରିବାକୁ ବାହାରିଥିଲା, ଜିହୁଦାର ବଂଶଜାତ ସିଂହ। ତାଙ୍କ ପରେ ପରବର୍ତ୍ତୀ ପ୍ରାଣୀ ଆସେ, ଏବଂ ଆମେ ଜାଣିବାକୁ ପାଉ ଯେ ପରବର୍ତ୍ତୀ ପ୍ରାଣୀଟି ଏକ ବଳଦ ଥିଲା, ଯାହାକି ଭାର ବୋହିବାର ଏକ ପଶୁ, ବଳିଦାନର ଏକ ପଶୁ। ରୋମାନ କ୍ୟାଥେଡ୍ରାଲ ସମୟରେ ମଣ୍ଡଳୀ ମରିଗଲା, ବଳିଦାନ ହୋଇଗଲା। ପରବର୍ତ୍ତୀ ଆସିଲା ଜଣେ ମନୁଷ୍ୟ, ଜଣେ ମନୁଷ୍ୟର ମୁଖ ଥିବା ଏକ ପ୍ରାଣୀ, ଏବଂ ସେହି ବ୍ୟକ୍ତି ସଂସ୍କାରକ ଥିଲେ, ମନୁଷ୍ୟର ଶିକ୍ଷା, ଧର୍ମଶାସ୍ତ୍ର ଜ୍ଞାନ ଏବଂ ଇତ୍ୟାଦି ସହିତ। କିନ୍ତୁ ଶେଷ ପ୍ରାଣୀ ଯାହା ଉଡ଼ିବାକୁ ଥିଲା, ଆସିବାକୁ ଥିବା ସେ ଶେଷ ପ୍ରାଣୀ, ବାଇବେଲ କୁହେ ଯେ ତାହା ଏକ ଉଡନ୍ତା ଉତ୍କୃଷ୍ଟ ପକ୍ଷୀ ଥିଲା। ହାଲେଲୁୟା। ଏବଂ ଭବିଷ୍ୟତା କହିଲେ ଏହି ଦିନରେ ଏହା ଦୀପ୍ତି ହେବ। ଓ ମୋ ପ୍ରଭୁ, ସେହି ଦିନ ଦୀପ୍ତି ହେବ। ସଂସ୍କାରକ ମାନଙ୍କର ଗୋଟିଏ ଦିନ ରହିଥିଲା, ଏପରି ଏକ ଦିନ ରହିଥିଲା ଯାହାକି କେବଳ ଏକ ଛାୟା ଥିଲା, ଦିନ କିମ୍ବା ରାତି ବୋଲି କହିପାରିବା ନାହିଁ, କିନ୍ତୁ ସନ୍ଧ୍ୟା ସମୟରେ, ଉତ୍କୃଷ୍ଟ ପକ୍ଷୀର ସମୟରେ, ଉତ୍କୃଷ୍ଟ ପକ୍ଷୀ ସମୟରେ ଏହା ଦୀପ୍ତି ହେବ। ମହିମାର ପଥ ତୁମେ ନିଶ୍ଚିତ ପାଇବ। ଜଳପଥରେ ଆଜି ଦୀପ୍ତି ଅଛି, ଯୀଶୁଙ୍କ ବହୁମୂଲ୍ୟ ନାମରେ ସମାଧି ପ୍ରାପ୍ତ ଅଟେ। ଯୁବା ଓ ବୃଦ୍ଧ ନିଜର ସମସ୍ତ ପାପରୁ ମନ ଫେରଣ କର। ପବିତ୍ର ଆତ୍ମା ନିଶ୍ଚିତ ଭାବରେ ତୁମକୁ ବାପ୍ତିଜିତ କରିବେ, କାରଣ ସନ୍ଧ୍ୟାକାଳୀନ ଦୀପ୍ତି ଆସିଯାଇଅଛି। ଏହା ଏକ ସତ୍ୟ ଯେ ପରମେଶ୍ୱର ଖ୍ରୀଷ୍ଟ ଏକ ଅଟନ୍ତି। ଆମେନ୍। ସନ୍ଧ୍ୟା ସମୟରେ ଏହା ଦୀପ୍ତି ହେବ, ପରମେଶ୍ୱରଙ୍କ ମନୋନୀତ ଏକମାତ୍ର ଉପାସନାର ସ୍ଥାନ। ଏହି ବାର୍ତ୍ତା କେଉଁ ଅବସ୍ଥାକୁ ଆସିଅଛି, ସେ କଣ କରିବାକୁ ଯାଉଛନ୍ତି, ଏବଂ ତାହାଙ୍କ ଦିନରେ ସନ୍ଧ୍ୟା ସମୟରେ ଏହା ଦୀପ୍ତି ହେବ, ଏବଂ କଣ ତାହାଙ୍କର ସନ୍ତାନମାନଙ୍କୁ ପ୍ରକୃତ ପ୍ରତିଜ୍ଞାତ ଦେଶରେ ଘରକୁ ସ୍ୱାଗତ କରିବା ନିମନ୍ତେ ସେ ସମାନ ଅଗ୍ନିସ୍ତମ୍ଭର ଚିହ୍ନ ଦ୍ୱାରା ଯାହାକି ଇସ୍ରାଏଲ ସନ୍ତାନଗଣକୁ ପ୍ରାନ୍ତର ଦେଇ କଢାଇ ନେଇଯାଇଥିଲା। ପରମେଶ୍ୱରଙ୍କ ମନୋନୀତ ଉପାସନାର ସ୍ଥାନ ଯୀଶୁ ଖ୍ରୀଷ୍ଟ, ତାହା ହେଉଛି ସେଠାରେ ଥିବା ଏକମାତ୍ର ସ୍ଥାନ, ତାହା ହେଉଛି ଏକମାତ୍ର ନାମ ଯାହାକି ପରମେଶ୍ୱରଙ୍କ ପାଖରେ ପରିତ୍ରାଣ ନିମନ୍ତେ ରହିଛି, ତାହା ହେଉଛି ଯାହାକି ସେ ସ୍ୱର୍ଗରେ ଥିବା ପରିବାରକୁ ନାମିତ କରିଛନ୍ତି। ଯେତେବେଳେ କି ଏହା ପୃଥିବୀରେ ଅଛି, ତାହା ହେଉଛନ୍ତି ଯୀଶୁଖ୍ରୀଷ୍ଟ। ହେ ମଣ୍ଡଳୀ, ହେ ଲୋକମାନେ, ପାପି ବନ୍ଧୁ, ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ଜିନିଷ ଉପରେ ଭରସା କରନ୍ତୁ ନାହିଁ, କୌଣସି ପ୍ରଚାରକ ଉପରେ ଭରସା କରନ୍ତୁ ନାହିଁ, ଆପଣଙ୍କୁ ଉଦ୍ଧାର କରିବା ନିମନ୍ତେ ଅନ୍ୟ କାହାରି ଉପରେ ଭରସା କରନ୍ତୁ ନାହିଁ, କୌଣସି ମଣ୍ଡଳୀ, କୌଣସି ଧର୍ମମତ, କୌଣସି ନାମଧାରୀ ସଂସ୍ଥା ଉପରେ ବିଶ୍ୱାସ କରନ୍ତୁ ନାହିଁ, କେବଳ ଯୀଶୁଖ୍ରୀଷ୍ଟଙ୍କ ଉପରେ ଭରସା କରନ୍ତୁ, କାରଣ ସେ ସେହି ସମୟର ଦୀପ୍ତି ଅଟନ୍ତି। ଆସନ୍ତୁ ଆମର ମସ୍ତକ ଗୁଡିକୁ ନତ କରିବା।
It shall be light about the evening time. The path to glory you will surely find. In the waterway is the light today, buried in the precious name of Jesus. Young and old, repent of all your sins. The Holy Ghost will surely enter in. The evening lights have come. It is a fact that God and Christ are one.
ହେ ଭାଇ ଭଉଣୀ, ଯଦି ଆପଣ ଏପର୍ଯ୍ୟନ୍ତ ମନ ପରିବର୍ତ୍ତନ କରିନାହାନ୍ତି, ଯଦି ଆପଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇନାହାନ୍ତି, କଣ ଆପଣ ଆଜି ରାତିରେ ତାହା ଆରମ୍ଭ କରିବେ କି? କଣ ଆପଣ ପରମେଶ୍ୱରଙ୍କୁ ସେ ସୁଯୋଗ ଦେବେ କି ଯେ ସେ ଆପଣଙ୍କୁ ସେ ସ୍ଥାନକୁ ସ୍ୱାଗତ କରନ୍ତି ଯେଉଁଠାରେ ଆପଣ ତାହାଙ୍କୁ ଉପାସନା କରିପାରିବେ? ମନେ ରଖନ୍ତୁ, ସେ ସ୍ଥାନର ବାହାରେ କୌଣସି ସ୍ଥାନ ନାହିଁ ଯାହାକି ପରମେଶ୍ୱର ଆପଣଙ୍କୁ ଭେଟିବା ପାଇଁ ଏବଂ ଆପଣଙ୍କର ଉପାସନାକୁ ସ୍ୱାଗତ କରିବା ପାଇଁ ପ୍ରତିଜ୍ଞା ଦେଇଛନ୍ତି। ଆପଣ କୁହନ୍ତି, ଭାଇ ବ୍ରାନହାମ, ମୁଁ ମଧ୍ୟ ସେତିକି ନିଷ୍ଠାବାନ ଭାବରେ ଉପାସନା କରେ। କୈନ ମଧ୍ୟ କରିଥିଲେ, ସେ ସେହି ପ୍ରତ୍ୟେକ ବଳି ଉତ୍ସର୍ଗ କରିଥିଲେ ଯାହା କେବଳ କରିଥିଲେ, ମାତ୍ର ଏହା ଭୁଲ ନୈବେଦ୍ୟ ଥିଲା। ଆପଣ ମଣ୍ଡଳୀକୁ ଯାଇପାରନ୍ତି ଏବଂ ନିଜର ଦଶମାଂଶ ଦେଇପାରନ୍ତି, ଏବଂ ଜଣେ ଖ୍ରୀଷ୍ଟିଆନ ଯେପରି କରିବା ଉଚିତ ନିଜର କର୍ତ୍ତବ୍ୟ ବହନ କରିପାରନ୍ତି, ଠିକ ଯେତିକି ନିଷ୍ଠାପର ଭାବରେ କୌଣସି ପୁରୁଷ କିମ୍ବା ସ୍ତ୍ରୀ ହୋଇପାରନ୍ତି। ମୁଁ ଏଠାରେ 30 ବର୍ଷ ଧରି ଠିଆ ହୋଇଅଛି ସହରର ଚାରିପାଖରେ, ଏବଂ ଏହି ସମାନ ବାର୍ତ୍ତା ଚିତ୍କାର କରି କହିଅଛି, ମୁଁ ବୃଦ୍ଧ ହେଉଅଛି, ମୁଁ ଆପଣମାନଙ୍କ ସହିତ ଅଧିକ ସମୟ ରହିପାରେ ନାହିଁ, କିନ୍ତୁ ମନେ ରଖନ୍ତୁ, ବିଚାର ଦିନରେ ମୋର ସ୍ୱର ରେକର୍ଡ ହୋଇଅଛି ଏବଂ ଏହା ଆପଣମାନଙ୍କ ବିରୁଦ୍ଧରେ କଥା କହିବ। କେବଳ ଗୋଟିଏ ମାତ୍ର ସ୍ଥାନ ଅଛି ଯେଉଁଠାରେ କି ପରମେଶ୍ୱର ନିଜର ନାମକୁ ରଖିଥାନ୍ତି, ଏବଂ ତାହା ଏକ ମଣ୍ଡଳୀରେ ନୁହେଁ, ମାତ୍ର ଯୀଶୁଙ୍କଠାରେ। କେବଳ ଗୋଟିଏ ମାତ୍ର ଉପାସନାର ସ୍ଥାନ ଅଛି, କେବଳ ଗୋଟିଏ ମାତ୍ର ସ୍ଥାନ ଅଛି ଯେଉଁଠାରେ କି ଆପଣ ଗ୍ରହଣ କରାଯାଆନ୍ତି, ଆଉ ତାହା ପ୍ରିୟ ଯୀଶୁଖ୍ରୀଷ୍ଟଙ୍କ ଠାରେ ଅଟେ। ସ୍ୱର୍ଗ ତଳେ ଅନ୍ୟ କୌଣସି ନାମ ନାହିଁ ଯାହାକି ମନୁଷ୍ୟମାନଙ୍କ ମଧ୍ୟରେ ଦିଆଯାଇଅଛି ଯାହାଦ୍ୱାରା ଉଦ୍ଧାର ସାଧିତ ହୁଏ, ନା ମଣ୍ଡଳୀ, ନା ଧର୍ମମତ, ନା କିଛି ବିଷୟ, ଯୀଶୁଖ୍ରୀଷ୍ଟ। ଏବଂ ତାହା ଏହି ଘଟିକାର ବାର୍ତ୍ତା ହେବାକୁ ଅଛି, ସନ୍ତାନମାନଙ୍କର ହୃଦୟକୁ ପୁନଃସ୍ଥାପିତ କରିବା, ସେ ବିଶ୍ୱାସ ନିକଟକୁ ଫେରାଇ ନେବା ଯାହାକି ଏକାଥରକେ ସାଧୁମାନଙ୍କ ନିକଟରେ ସମର୍ପିତ କରାଯାଇଥିଲା। ଆଜି ରାତି କଣ ଆପଣ ଏହାକୁ ଗ୍ରହଣ କରିବେ ନାହିଁ କି? ଏବଂ ଯେତେବେଳେ କି ଆମେ ଆମର ମସ୍ତକ ଗୁଡିକୁ ନତ କରିଅଛୁ, ଏବଂ ସେମାନେ ଯେଉଁମାନେ କି ପ୍ରାର୍ଥନାରେ ସ୍ମରଣ କରାଯାଉ ବୋଲି ଚାହାନ୍ତି, କଣ ଆପଣମାନେ କେବଳ ନିଜର ହାତକୁ ଉଠାଇବେ କି? ଆମେ ଏକ ବେଦୀର ଡାକରା ଦେଇପାରିବା ନାହିଁ, କାରଣ ଏହା ବହୁତ ଅଧିକ ଲୋକ ଅଛନ୍ତି। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୋର ପ୍ରଭୁ, ମୋ ବାମ ପାର୍ଶ୍ୱରେ ମୁଁ ଅନୁମାନ କରୁଛି 300 ଲୋକ ଅଛନ୍ତି। ବର୍ତ୍ତମାନ ମୋର ଡାହାଣକୁ କଣ ଆପଣମାନେ ନିଜର ହାତକୁ ଉଠାଇ କହିବେ କି ମୋତେ ସ୍ମରଣ କରାଯାଉ ବୋଲି ମୁଁ ଚାହେଁ? ମୁଁ ଅନୁମାନ କରୁଛି ମୋର ଡାହାଣ ପାର୍ଶ୍ୱରେ 150 କିମ୍ବା ଅଧିକ ଅଛନ୍ତି। ଆମ ପାଖରେ ଏଠାରେ ଏକ ଆରାଧନାଳୟ ଅଛି ଯେଉଁଠାରେ ଏକ ବୃହତ ପୁଷ୍କରିଣୀ ଅଛି। ପାଳକ, ଜଣେ ଉତ୍ତମ ପାଳକ ଭାଇ ଅର୍ମନ ନେଭିଲ, ସହଯୋଗୀ, ଏହି ବ୍ୟକ୍ତିମାନେ ଏଠାରେ ଅଛନ୍ତି ଯାହାଙ୍କୁ ଆପଣମାନେ ଦେଖନ୍ତି ଏବଂ ସାକ୍ଷାତ କରନ୍ତି ପ୍ରତ୍ୟେକ ଦିନ, ପ୍ରତ୍ୟେକ ରାତି, ପ୍ରତି ଘଣ୍ଟା। ଯେଉଁ ଲୋକମାନେ ବାପ୍ତିଜିତ ହେବାକୁ ଚାହାନ୍ତି, ଯେଉଁମାନେ ଅନୁତାପ କରିସାରିଛନ୍ତି, ଏହା ସର୍ବଦା ଅପେକ୍ଷା କରି ରହିଥାଏ। ଏବଂ ଯଦି ଆପଣ ସେ ଆଦେଶକୁ ପାଳନ କରନ୍ତି, ତେବେ ଆପଣ ନିଶ୍ଚିତରେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା, ଯଦି ଆପଣ ନିଜ ହୃଦୟରେ ନିଷ୍ଠାବାନ ଅଟନ୍ତି, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଗ୍ରହଣ କରିବେ। କେବଳ ଗୋଟିଏ ମାତ୍ର ଉପାସନାର ସ୍ଥାନ ଅଛି, ବର୍ତ୍ତମାନ ତାହା ଆରାଧନାଳୟ ନୁହେଁ, ତାହା ଖ୍ରୀଷ୍ଟଙ୍କ ଠାରେ ଅଛି। ଆମେ ତାହାଙ୍କ ଭିତରକୁ କିପରି ପ୍ରବେଶ କରିବା? ଗୋଟିଏ ଆତ୍ମା ଦ୍ୱାରା ଆମେ ସମସ୍ତେ ଏହି ଗୋଟିଏ ଶରୀରରେ ବାପ୍ତିଜିତ ହୋଇଅଛୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପରମେଶ୍ୱର, ଯେତେବେଳେ କି ଏହି ହାତ ଗୁଡିକ ଉପରକୁ ଉଠିଅଛି ତା ଏହି ବିଷୟକୁ ସୂଚାଇ ଥିଲା ଯେ ସେ ହାତ ତଳେ ହୃଦୟରେ କଣ ଅଛି। ଏକ ଦୃଢ ବିଶ୍ୱାସ ଯେ ସେମାନେ ନିଶ୍ଚିତ ଅଟନ୍ତି ଯେ ସେମାନେ ତୁମଠାରୁ ସାହାଯ୍ୟ ଆବଶ୍ୟକ କରନ୍ତି। ପିତା, ମୁଁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ପ୍ରାର୍ଥନା କରେ ଏବଂ ମୁଁ ତୁମର ବାକ୍ୟକୁ ଉଦ୍ଧୃତ କରିବାକୁ ଯାଉଅଛି। ତୁମେ କହିଲ, ଯିଏ ମୋ ବାକ୍ୟ ଶୁଣେ ଏବଂ ମୋର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ ତାହାଠାରେ ଅନନ୍ତ ଜୀବନ ଅଛି ଏବଂ ସେ ବିଚାରକୁ ଆସିବ ନାହିଁ, ବରଂ ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛି। ପିତା, କିଛି ସପ୍ତାହ ହେବ ସହରରୁ ଚାଲିଯାଇଥିଲି, ଫେରି ଆସି ପଚାରିଲି ଏହି ଗୋଟିକ ବିଷୟରେ, କାହିଁକି ସେମାନେ ତ ଚାଲିଗଲେ, ତେବେ ସେ ବିଷୟରେ କଣ? ସେମାନେ ଚାଲିଗଲେ। ପ୍ରିୟ ପରମେଶ୍ୱର, ଜଣ ଜଣ କରି ଆମକୁ ଡକାଯାଏ, ଜଣ ଜଣ କରି ଆମକୁ ମୃତ୍ୟୁ ଛାୟାରୁ ଉପତ୍ୟକା ଦେଇ ଯିବାର ଡାକରାକୁ ସମ୍ମୁଖୀନ ହେବାକୁ ଅଛି ଏବଂ ମରଣଶୀଳ ଭାବେ ତା ଆମ ସମସ୍ତଙ୍କ ପ୍ରତି ଆସିବାକୁ ଅଛି। କିନ୍ତୁ ଆଜି ରାତି ତୁମେ ଆମକୁ ତୁମର ନିବେଦନକୁ ଦେଇଅଛ ଯେ ଯଦି ଆମେ ତାହାଙ୍କ ଉପରେ ବିଶ୍ୱାସ କରିବା ଓ ତାହାଙ୍କ ନାମରେ ବାପ୍ତିଜିତ ହେବା, ତୁମେ ଆମକୁ ଗ୍ରହଣ କରିବ ଏବଂ ତାପରେ ଏହି ଶରୀର ଖ୍ରୀଷ୍ଟଙ୍କ ଶରୀରରେ, ମଣ୍ଡଳୀରେ ନୁହେଁ କିନ୍ତୁ ଖ୍ରୀଷ୍ଟଙ୍କ ଶରୀରରେ, ସେ ଶରୀର ପୂର୍ବରୁ ବିଚାର ହୋଇସାରିଛି, ଏହାକୁ ଆଉ ଅଧିକ ବିଚାରକୁ ଆସିବାକୁ ପଡିବ ନାହିଁ। ପରମେଶ୍ୱର ନିଜର କ୍ରୋଧକୁ ସେହି ଶରୀର ଉପରେ ଢାଳି ଦେଇଛନ୍ତି ଏବଂ ସେହି ଶରୀର ପାପରୁ ମୁକ୍ତ ଅଟେ ଆଉ ତାହାଙ୍କଠାରେ ରହିଥିବା ଯୋଗୁଁ ତାହାଙ୍କର ପ୍ରାୟଶ୍ଚିତ ଦ୍ୱାରା ଯାହା ଆମ ପାଇଁ ମରିଥିଲା ଆମକୁ ପାପରୁ ମୁକ୍ତ କରେ ଏବଂ ସେଇଥିରେ ଆମର ଜଣେ ଅନ୍ୟ ସହିତ ପରସ୍ପର ସହଭାଗିତା ରହିଅଛି। ଯେତେବେଳେ କି ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଆମକୁ ସମସ୍ତ ପାପ ଏବଂ ଅପବିତ୍ରତାରୁ ପରିଷ୍କାର ରଖିଥାଏ। ପିତା ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ଯେ ତୁମେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ରାଜ୍ୟ ମଧ୍ୟକୁ ନେଇଯିବ। ହେ ପରମେଶ୍ୱର, ଏହା ପ୍ରଦାନ କର, ସେମାନଙ୍କ ମଧ୍ୟରୁ ଜଣେ ହେଲେ କେହି ନଷ୍ଟ ନ ହୋଇଯାଉ, ପୁଅ କିମ୍ବା ଝିଅ, ପୁରୁଷ କିମ୍ବା ସ୍ତ୍ରୀ, କେହି ନ ହୁଅନ୍ତୁ। ପ୍ରଭୁ, ମୋର କିଛି ନିଜ ଲୋକମାନେ ଆଜି ରାତି ଏଠାରେ ବସିଛନ୍ତି ଯେଉଁମାନେ କି ସେହି ରକ୍ତ ତଳେ ନାହାନ୍ତି, ମୁଁ ବାପାଙ୍କର କଥାକୁ କେତେ ଭଲ ଭାବରେ ମନେ ପକାଇ ପାରେ ଏବଂ ମୁଁ ପ୍ରାର୍ଥନା କରୁଛି, ହେ ପ୍ରିୟ ପରମେଶ୍ୱର, ସେମାନଙ୍କ ମଧ୍ୟରୁ କେହି ହେଲେ ବିନଷ୍ଟ ନ ହୁଅନ୍ତୁ। ହେ ପ୍ରଭୁ, ଏହା ପ୍ରଦାନ କର, ମୁଁ ବର୍ତ୍ତମାନ ମୋ ପାଖରେ ଯାହା ସବୁ ବିଶ୍ୱାସ କରିବା ପାଇଁ ଅଛି ତାହା ଦ୍ୱାରା ତୁମକୁ ବିଶ୍ୱାସ କରୁଅଛି। ମୋ ଭାଇ, ଭଉଣୀ, ମୋର ବନ୍ଧୁମାନଙ୍କ ଉପରେ ଆଜି ରାତିରେ ଏହି ସ୍ଥାନରେ ଏବଂ ଫୋନ୍ ଯୋଗେ ଥିବା ଲୋକମାନଙ୍କ ଉପରେ ବିଚରଣ କର। ପୂର୍ବତଟଠାରୁ ନେଇ ସମସ୍ତ ପଶ୍ଚିମ ପର୍ଯ୍ୟନ୍ତ ଅନେକ ବିଭିନ୍ନ ରାଜ୍ୟଗଣରୁ ଲୋକମାନେ ଶୁଣୁଛନ୍ତି। ହେ ପ୍ରିୟ ପରମେଶ୍ୱର, ମୁଁ ପ୍ରାର୍ଥନା କରେ ଯେ ଟୁସାନରେ ଥିବା ମରୁଭୂମି ଦେଇ ସୁଦୂର କାଲିଫର୍ଣ୍ଣିଆରେ, ଉପର ନେଭାଡା ଏବଂ ଆଇଡାହୋରେ, ସେଠାରେ ପୂର୍ବରେ ଏବଂ ଆଖପାଖରେ, ତଳେ ଟେକ୍ସାସରେ, ଯେତେବେଳେ କି ନିମନ୍ତ୍ରଣ ଦିଆଯାଏ, ଲୋକମାନେ ଫିଲିଂ ଷ୍ଟେସନରେ, ଘରେ, ଛୋଟ ମଣ୍ଡଳୀରେ ବସିଥାନ୍ତି ଓ ଶୁଣୁଅଛନ୍ତି। ହେ ପରମେଶ୍ୱର, ଏହା ହେଉ ଯେ ଏହି ହଜି ଯାଇଥିବା ପୁରୁଷ କିମ୍ବା ସ୍ତ୍ରୀ, ପୁଅ କିମ୍ବା ଝିଅ ଏହି ସମୟରେ ତୁମ ପାଖକୁ ଆସନ୍ତୁ, ଏହାକୁ ବର୍ତ୍ତମାନ ହିଁ ପ୍ରଦାନ କର। ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ ଯେ ସମୟ ଥିବାବେଳେ ସେମାନେ ଏହି ସୁରକ୍ଷାର ସ୍ଥାନକୁ ପାଇଯିବେ। ଯେତେବେଳେ ଆମେ କାନ୍ଥରେ ହସ୍ତଲିଖନ ଦେଖୁଅଛୁ, ପୃଥିବୀକୁ ଅଧୀର ହୋଇଯାଉଥିବାର ଦେଖୁଅଛୁ, ସେତେବେଳେ ଉଦ୍ଧାରର ସମୟ ସନ୍ନିକଟ। ଆମ ରାଷ୍ଟ୍ରର ଏକ ଅଂଶ ବୁଡି ଯାଉଅଛି, ଅନ୍ୟ ଅଂଶ ଭୂମିକମ୍ପରେ ଖଣ୍ଡ ବିଖଣ୍ଡିତ ହୋଇ ବିଭକ୍ତ ହୋଇଯାଉଅଛି, ଯେପରିକି ତାହା ହେବ ବୋଲି ଯୀଶୁ ପ୍ରତିଜ୍ଞା କରିଥିଲେ। ହେ ପ୍ରଭୁ, ସେମାନଙ୍କ ପାଇଁ ତାହା ଅଧିକ ବିଳମ୍ବ ନ ହେଉ, ଏହା ହେଉ ଯେ ସେମାନେ ବର୍ତ୍ତମାନ ଏହାକୁ ଗ୍ରହଣ କରି ନିଅନ୍ତୁ, ଯେହେତୁ ଆମେ ସେମାନଙ୍କୁ ତୁମ ନିକଟରେ ସୁସମାଚାରର ସଭାର ପୁରସ୍କାର ଭାବରେ ଉପସ୍ଥାପନ କରୁଅଛୁ, ଯୀଶୁଙ୍କ ନାମରେ ଆମେନ। କଣ ଆପଣ ତାହାଙ୍କୁ ବିଶ୍ୱାସ କରନ୍ତି କି? ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୋ ବାମ ପଟରେ କେତେ ଲୋକ ବିଶ୍ୱାସ କରନ୍ତି ଯେ ଏହା ସତ୍ୟ ଅଟେ, ନିଜର ହାତ ଉଠାନ୍ତୁ। ମୋ ଡାହାଣ ପଟରେ କେତେ ନିଜର ହାତ ଉଠାନ୍ତୁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଯେ ଦୂର ମୁଁ ଦେଖୁଛି ପ୍ରତ୍ୟେକ ଜଣ, ତାହା ସତ୍ୟ ଅଟେ। ବନ୍ଧୁଗଣ, ପରମେଶ୍ୱର ଜାଣନ୍ତି ଯେ ଏହା ସତ୍ୟ ଅଟେ। ବର୍ତ୍ତମାନ ଯେତେବେଳେ ତାହାଙ୍କ ଠାରେ ରହିଅଛୁ ଏବଂ ତାହାଙ୍କ ଭିତରେ ଅଛୁ, ସେ ଯେଉଁ ବିଷୟ ପାଇଁ ମୃତ୍ୟୁବରଣ କରିଥିଲେ ଆପଣ ତାହା ସବୁକିଛି ପାଇପାରନ୍ତି। ଏବଂ ସେ କଣ ପାଇଁ ମରିଥିଲେ? ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ, ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ, ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। କଣ ଆପଣ ତାହା ବିଶ୍ୱାସ କରନ୍ତି? କଣ ଆପଣମାନେ ବର୍ତ୍ତମାନ ଆରୋଗ୍ୟତା ପାଇଁ ତାହାଙ୍କର ପ୍ରାୟଶ୍ଚିତ ବିଶ୍ୱାସ କରନ୍ତି କି? କଣ ଆମମାନଙ୍କ ମଧ୍ୟରେ କେହି ଅସୁସ୍ଥ ଅଛନ୍ତି କି? ସେମାନେ ନିଜର ହାତ ଉଠାନ୍ତୁ, ଡାହାଣ କିମ୍ବା ବାମରେ। ଅସୁସ୍ଥତାର ବୃହତ ଜନସମୂହ, ମୁଁ ଧାଡିକୁ ଡାକିପାରେ ନାହିଁ, ଆପଣ ଦେଖନ୍ତୁ ମୁଁ କରିନାହିଁ, ମଞ୍ଚ ଉପରକୁ ଆସିପାରେ ନାହିଁ, ତାହା କରିବାର କୌଣସି ଉପାୟ ମଧ୍ୟ ନାହିଁ। ସେମାନେ ଅନ୍ୟ ସ୍ଥାନ ଗୁଡ଼ିକରେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା ସଭା ଗୁଡ଼ିକ ଆୟୋଜନ କରୁଛନ୍ତି, ଗୀର୍ଜା ଗୁଡ଼ିକରେ ଏବଂ ସବୁ ସ୍ଥାନରେ ସେଠାରେ ଆରାଧନାଳୟରେ ମୁଁ ଆପଣମାନଙ୍କୁ କିଛି ପଚାରିବାକୁ ଯାଉଅଛି। ଏଠାରେ କେତେ ବିଶ୍ୱାସୀ ଅଛନ୍ତି? ନିଜର ହାତ ଉଠାନ୍ତୁ। ଠିକ ଅଛି, ମୁଁ ଆପଣମାନଙ୍କୁ ବାକ୍ୟ ଉଦ୍ଧୃତ କରିବାକୁ ଯାଉଅଛି ଯାହାକି ଖ୍ରୀଷ୍ଟ ଅଟନ୍ତି ଜଗତକୁ ଏବଂ ମୋର ମଣ୍ଡଳୀକୁ। ଯୀଶୁଙ୍କ ଶେଷ ଆଜ୍ଞା ଥିଲା ଯେ ସେ ଏହା କହିଥିଲେ, ଏହି ଚିହ୍ନଗୁଡ଼ିକ ବିଶ୍ୱାସୀମାନଙ୍କର ଅନୁବର୍ତ୍ତୀ ହେବ। ଯଦି ସେମାନେ ରୋଗୀମାନଙ୍କ ଉପରେ ନିଜର ହାତକୁ ରଖିବେ ସେମାନେ ସୁସ୍ଥ ହୋଇଯିବେ। କେତେ ଜଣ ଜାଣନ୍ତି ଯେ ତାହା ସତ୍ୟ ଅଟେ? ମାର୍କ 16 କୁହନ୍ତୁ ଆମେ। ଠିକ ଅଛି, ମୁଁ ଆପଣଙ୍କୁ ଜଣେ ବିଶ୍ୱାସୀ ଭାବରେ ଆପଣଙ୍କ ସମ୍ମୁଖରେ ଥିବା କାହାରି ଉପରେ ବି ହାତ ରଖିବାକୁ କହୁଅଛି। ଆପଣଙ୍କ ସମ୍ମୁଖରେ ଥିବା କାହାରି ଉପରେ କେବଳ ନିଜର ହାତକୁ ରଖନ୍ତୁ ଏବଂ ଆସନ୍ତୁ ଆମେ ପ୍ରତ୍ୟେକ ଜଣ ବର୍ତ୍ତମାନ ପରସ୍ପର ପାଇଁ ପ୍ରାର୍ଥନା କରିବା। ଆପଣଙ୍କ ଚାରିପାଖରେ ଥିବା କାହାରି ଉପରେ ନିଜର ହାତକୁ ରଖନ୍ତୁ। ପ୍ରଭୁ, ଏଠାରେ ମୋ ସମ୍ମୁଖରେ ରୁମାଲରେ ପରିପୂର୍ଣ୍ଣ ଏକ ବାକ୍ସ ଅଛି, ଛୋଟ ଉପହାର ସ୍ୱରୂପ ଅଛି। କୌଣସି ବୃଦ୍ଧ ମା କେଉଁ ସ୍ଥାନରେ ପଡି ରହିଥିବେ, ମୁମୂର୍ଷୁ ଅବସ୍ଥାରେ ଥିବେ, ମୃତ୍ୟୁ ନିକଟସ୍ଥ ଏକ ଶିଶୁ ରହିଥିବ, ସବୁଆଡେ ଅସୁସ୍ଥ ଲୋକ ଥିବେ। ଆମେ ବାଇବଲରେ ପଢୁ ଯେ ସେମାନେ ପାଉଲଙ୍କ ଶରୀରର ରୁମାଲ ଏବଂ ଅଙ୍ଗରଖା ଗୁଡ଼ିକୁ ସ୍ପର୍ଶ କରାଇ ନେଇଥିଲେ ଏବଂ ସେଗୁଡ଼ିକୁ ରୋଗୀମାନଙ୍କ ଉପରେ ରଖାଯାଇଥିଲା। ଆଉ ମନ୍ଦାତ୍ମାମାନେ, ଅଶୁଚି ଆତ୍ମାମାନେ, ଅସୁସ୍ଥତା ଏବଂ ରୋଗଗୁଡ଼ିକ ଲୋକମାନଙ୍କଠାରୁ ଦୂରେଇ ଯାଇଥିଲା। ବର୍ତ୍ତମାନ ପ୍ରଭୁ, ଆମେ ଜାଣୁ ଯେ ଆମେ ସାଧୁ ପାଉଲ ନୁହେଁ, କିନ୍ତୁ ଆମେ ଜାଣୁ ଯେ ତୁମେ ଏବେ ସୁଦ୍ଧା ଯୀଶୁ ଅଟ, ପରମେଶ୍ୱର ଦତ୍ତ ଏକମାତ୍ର ଉପାସନାର ସ୍ଥାନ ଅଟ। ଏବଂ ବର୍ତ୍ତମାନ ଆଜି ଏହି ଲୋକମାନେ ସେମାନଙ୍କର ସେହି ସମାନ ବିଶ୍ୱାସକୁ ସ୍ୱୀକାର କରିଛନ୍ତି, ଠିକ ସେହିପରି ବିଶ୍ୱାସ କରୁଛନ୍ତି ଯେପରିକି ସେହି ଲୋକମାନେ କରୁଥିଲେ। ନିଶ୍ଚିତରେ ତୁମେ ସେମାନଙ୍କ ପାଇଁ ଏକ ବାଟ ତିଆରି କରିଛ ଏବଂ ମୁଁ ଏହି ରୁମାଲଗୁଡ଼ିକ ଉପରେ ମୋର ହାତକୁ ରଖି ଏହା ମାଗୁଛି ଯେ ସେହି ରୋଗ ଏବଂ ଦୁଃଖ ଲୋକମାନଙ୍କର ଶରୀରକୁ ଛାଡ଼ିଦେଉ ଯେତେବେଳେ କି ଏହାକୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତାଙ୍କ ଉପରେ ରଖାଯିବ। ବର୍ତ୍ତମାନ ଆମକୁ ଶିକ୍ଷା ଦିଆଯାଇଅଛି ଯେତେବେଳେ ଇସ୍ରାଏଲ କର୍ତ୍ତବ୍ୟର ପଥରେ ମିସରରୁ ବାହାରି ଆସୁଥିଲେ ସେମାନେ ସେମାନଙ୍କର ପ୍ରତିଜ୍ଞାତ ଦେଶକୁ ଯିବାର ବାଟରେ ଥିଲେ, ସୁପସାଗର ସେମାନଙ୍କ ପଥରେ ଆସିଥିଲା ଏବଂ ପରମେଶ୍ୱର ଅଗ୍ନିସ୍ତମ୍ଭ ଦେଇ ତଳକୁ ଅନାଇଲେ ଓ ସମୁଦ୍ର ଭୟଭୀତ ହୋଇ ପଛକୁ ଘୁଞ୍ଚିଗଲା ଏବଂ ଇସ୍ରାଏଲକୁ ପ୍ରତିଜ୍ଞାତ ଦେଶକୁ ଯିବା ପାଇଁ ବାଟ ଦେଇଦେଲା। ହେ ପରମେଶ୍ୱର, ଆଜି ରାତି ଯୀଶୁଙ୍କ ରକ୍ତ ଦେଇ ତଳକୁ ଅନାଅ ଏବଂ ଅସୁସ୍ଥତା ଫେରି ଘୁଞ୍ଚି ଯାଉ ଓ ଶୈତାନ ବାହାର ହୋଇଯାଉ। ଏବଂ ଏହା ହେଉ ଯେ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶକ୍ତିର ସେହି ପ୍ରତିଜ୍ଞାକୁ ଅତିକ୍ରମ କରନ୍ତୁ ଯାହା ପରମେଶ୍ୱର କହିଥିଲେ। ସମସ୍ତ କଥା ଉପରେ ମୁଁ କାମନା କରେ ଯେ ତୁମେ ଉତ୍ତମ ସ୍ୱାସ୍ଥ୍ୟରେ ଉନ୍ନତି ଲାଭ କର। ତେବେ ହେ ପ୍ରଭୁ ଯୀଶୁ, ଯେପରି ତୁମେ ସେଠାରେ ଦେଖୁଛ ଯେ ଏହି ଲୋକମାନଙ୍କର ହାତ ପରସ୍ପର ଉପରେ ରଖା ହୋଇଛି, ସେମାନେ ସେମାନଙ୍କର ବିଶ୍ୱାସକୁ ପ୍ରଦର୍ଶିତ କରୁଛନ୍ତି ଯାହା ତୁମେ କହିଥିଲ, ଏହି ଚିହ୍ନଗୁଡ଼ିକ ବିଶ୍ୱାସ କରୁଥିବା ଲୋକମାନଙ୍କର ଅନୁବର୍ତ୍ତୀ ହେବ। ସେମାନେ ପରସ୍ପର ଜଣେ ଅନ୍ୟ ପାଇଁ ନିଜ ନିଜ ଉପାୟରେ ପ୍ରାର୍ଥନା କରୁଛନ୍ତି, ପରବର୍ତ୍ତୀ ବ୍ୟକ୍ତି ଜଣଙ୍କ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ତ୍ତମାନ ହେ ପ୍ରଭୁ, ଏହି ଡାକରାକୁ ସମ୍ମୁଖୀନ କରାଯାଇଛି। ସେହି ଶୈତାନ, ସେହି ବଡ ଠକ, ତା ପାଖରେ ପରମେଶ୍ୱରଙ୍କ ଜଣେ ସନ୍ତାନକୁ ଧରି ରଖିବାର କୌଣସି ଅଧିକାର ନାହିଁ। ସେ ତ ଜଣେ ପରାଜିତ ପ୍ରାଣୀ ଅଟେ। ଏକମାତ୍ର ଉପାସନାର ସ୍ଥାନ, ଏକମାତ୍ର ପ୍ରକୃତ ନାମ ଯୀଶୁଖ୍ରୀଷ୍ଟ ତାକୁ କାଲବରୀରେ ପରାସ୍ତ କରିଥିଲେ। ଆଉ ବର୍ତ୍ତମାନ ଆମେ ତାହାଙ୍କର ରକ୍ତକୁ ଦାବି କରୁଅଛୁ ଯାହାକି ସେ ପ୍ରତ୍ୟେକ ଅସୁସ୍ଥତା, ପ୍ରତ୍ୟେକ ରୋଗକୁ ପରାସ୍ତ କରିଛନ୍ତି। ଏବଂ ମୁଁ ଶୈତାନକୁ, ଏହି ଦର୍ଶକ ବୃନ୍ଦଙ୍କୁ ଛାଡ଼ିଯିବାକୁ ଧମକ ଦିଏ। ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ଲୋକମାନଙ୍କ ଠାରୁ ବାହାରି ଆସ ଏବଂ ସେମାନେ ମୁକ୍ତ ହେଉନ୍ତୁ। ପ୍ରତ୍ୟେକ ଜଣ ଯେଉଁମାନେ ଲିଖିତ ବାକ୍ୟର ଆଧାରରେ ସେମାନଙ୍କର ଆରୋଗ୍ୟତାକୁ ଗ୍ରହଣ କରନ୍ତି, ନିଜ ଗୋଡ଼ରେ ଛିଡ଼ା ହୋଇ ଏବଂ ଏହା କହି ନିଜର ସାକ୍ଷ୍ୟ ଦିଅନ୍ତୁ, ମୁଁ ବର୍ତ୍ତମାନ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆରୋଗ୍ୟତାକୁ ଗ୍ରହଣ କରେ। ନିଜ ଗୋଡ଼ରେ ଛିଡ଼ା ହୁଅନ୍ତୁ। ପରମେଶ୍ୱରଙ୍କ ପ୍ରଶଂସା ହେଉ, ଆପଣ ସେଠାରେ ଅଛନ୍ତି। ଅପଙ୍ଗ ଏବଂ ଅନ୍ୟାନ୍ୟ ବିଷୟ ଉଠିବା ସମ୍ବନ୍ଧରେ ଏଠାରେ ଦେଖନ୍ତୁ। ପରମେଶ୍ୱରଙ୍କ ପ୍ରଶଂସା ହେଉ, ଏହା ହିଁ ତାହା ଅଟେ। କେବଳ ବିଶ୍ୱାସ କରନ୍ତୁ, ସେଠାରେ ଅଛନ୍ତି। କେତେ ଅଦ୍ଭୁତ ଅଟେ। ଦର୍ଶକ ବୃନ୍ଦଙ୍କ ଭିତରେ, ବାହାରେ, ଫୋନ ଦ୍ୱାରା ଆପଣ ଦେଖିବା ଉଚିତ। ମୁଁ ଭାବୁଛି ଏଠାରେ ଥିବା ପ୍ରତ୍ୟେକ ବ୍ୟକ୍ତି, ଯେତେଦୂର ମୁଁ ଜାଣେ କିମ୍ବା ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ସମୟରେ ଛିଡ଼ା ହୋଇଛନ୍ତି। ଓହ, କି ଏକ ଅଦ୍ଭୁତ ସମୟ! ପ୍ରଭୁଙ୍କର ଉପସ୍ଥିତି ତାହା ହିଁ ଅଟେ ଯାହାକି, ଯେଉଁଠାରେ ପ୍ରଭୁଙ୍କର ଉପସ୍ଥିତି ଅଛି ସେଠାରେ ସ୍ୱାଧୀନତା ଅଛି, ସେଠାରେ ସ୍ୱତନ୍ତ୍ରତା ଅଛି। ପରମେଶ୍ୱରଙ୍କ ଆତ୍ମା ଆମକୁ ମୁକ୍ତ କରେ। ବର୍ତ୍ତମାନ ସେ ଯେ ଆମକୁ ସୁସ୍ଥ କରିଛନ୍ତି ଆମେ ତାହା ବିଶ୍ୱାସ କରୁ। ସେ ଆମକୁ ଉଦ୍ଧାର କଲେ ଆମେ ତାହା ବିଶ୍ୱାସ କରୁ। ଯେଉଁମାନେ ବାପ୍ତିସ୍ତ ହେବାକୁ ଚାହାନ୍ତି, ପୁଷ୍କରଣୀ ପ୍ରସ୍ତୁତ ଅଛି। ଯେକୌଣସି ସମୟ, ଯେକୌଣସି ଘଟିକା ଯାହା ଆପଣ ଆସିବାକୁ ଚାହାନ୍ତି, ସେଠାରେ ଆପଣଙ୍କ ପରିଚର୍ଯ୍ୟା ନିମନ୍ତେ କେହି ନା କେହି ଉପସ୍ଥିତ ରହିଥିବେ। ଏବଂ ବର୍ତ୍ତମାନ ମୁଁ ଭାବୁଛି ଆମେ ସମାପ୍ତ କରିବା ପୂର୍ବରୁ ଆମେ ମଣ୍ଡଳୀର ଏକ ପୁରୁଣା ଭଜନ ଗାଇବା ଉଚିତ। ମୁଁ ତାହାଙ୍କୁ ପ୍ରେମ କରେ, ମୁଁ ତାହାଙ୍କୁ ପ୍ରେମ କରେ, କାରଣ ସେ ପ୍ରଥମେ ମୋତେ ପ୍ରେମ କରିଥିଲେ। ପରମେଶ୍ୱରଙ୍କ ନିକଟରେ ନିଜର ହାତ ଉଠାନ୍ତୁ ଓ ଏହାକୁ ସମସ୍ତ ହୃଦୟରେ ଗାନ କରନ୍ତୁ। ଆମେ ଆପଣମାନଙ୍କୁ ଏଠାରେ ସକାଳେ 9:30 ଏହି ସମାନ ଭବନରେ ବିବାହ ଏବଂ ଛାଡ଼ପତ୍ର ବିଷୟ ପାଇଁ ସାକ୍ଷାତ କରିବାକୁ ଚାହୁଁ। ଠିକ ଅଛି, ଆସନ୍ତୁ ବର୍ତ୍ତମାନ ଆମେ ଏହାକୁ ଏକାଠି ଗାଇବା। ବର୍ତ୍ତମାନ ଏହି ବୃହତ ଦର୍ଶକ ବୃନ୍ଦ ଗୀତ ଗାଆନ୍ତୁ। ତାରରେ ଟେଲିଫୋନ ଯୋଗେ ଯେଉଁମାନେ ବାହାରେ ଅଛନ୍ତି ସେମାନେ ମଧ୍ୟ ଏହାକୁ ଗାନ କରନ୍ତୁ। ତାହା କେଉଁଠାରେ ସାଧନ କରାଯାଇଥିଲା? କାଲବରୀ ବୃକ୍ଷ ଉପରେ। ଯେତେବେଳେ ଆମେ ଏହାକୁ ପୁନର୍ବାର ଗାନ କରୁ, ମୁଁ ଚାହେଁ ଯେ ଆପଣ ନିଜର ଚାରିପାଖରେ ଥିବା କାହାରି ସହିତ ହାତ ମିଶାନ୍ତୁ, କୁହନ୍ତୁ ତୀର୍ଥଯାତ୍ରୀ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଓହ, କଣ ଆପଣ ତାହାଙ୍କୁ ପ୍ରେମ କରନ୍ତି ନାହିଁ କି? କଣ ସେ ଆଶ୍ଚର୍ଯ୍ୟଜନକ ନୁହନ୍ତି କି? କଣ ସେ ଆପଣଙ୍କର ଲୁଚି ରହିଥିବାର ସ୍ଥାନ କି? ସେ କ୍ଲାନ୍ତ ଦେଶରେ ଏକ ଶୈଳ, ଝଡ଼ ସମୟରେ ଏକ ଆଶ୍ରୟସ୍ଥଳ, ମୁଁ ଜାଣିଥିବାର ଏକମାତ୍ର ଶରଣ ସ୍ଥାନ ଅଟନ୍ତି। ଅତଏବ ମୋର ବିଶ୍ୱାସ ତୁମ ଆଡ଼କୁ ଦେଖେ, ହେ କାଲବରୀର ମେଷ ଶାବକ, ଦିବ୍ୟ ତ୍ରାଣକର୍ତ୍ତା, ତେବେ ମୁଁ ପ୍ରାର୍ଥନା କଲାବେଳେ ଶୁଣ, ମୋ ସମସ୍ତ ଦୋଷକୁ ଦୂର କରିଦିଅ। ଏହି ଦିନଠାରୁ ମୋତେ ସମ୍ପୂର୍ଣ୍ଣ ତୁମର ହେବାକୁ ଦିଅ। ଆସନ୍ତୁ ଆମେ ଏହାକୁ ଗାଇବା ବେଳେ ନିଜର ହାତକୁ ଉଠାଇବା। ଆସନ୍ତୁ ଆମେ ଏହାକୁ ଗୁଣୁଗୁଣୁ କରୁଥିବା ବେଳେ ନିଜର ମସ୍ତକ ଗୁଡ଼ିକୁ ନତ କରିବା। ଯେତେବେଳେ କି ଆପଣ ନିଜର ମସ୍ତକ ଗୁଡ଼ିକୁ ନତ କରିଛନ୍ତି, ଆମର ପ୍ରିୟ ପାଳକ ଭାଇ ଅର୍ମନ୍ ନେଭିଲ୍ ଦର୍ଶକ ବୃନ୍ଦଙ୍କୁ ବିସର୍ଜିତ କରିବେ।